ଯେଉଁଠି ବିଶ୍ରାମ ଥିଲେ ତାର ସଂକ୍ଷେପ ସୂଚନା ଦେଇ ଆମମାନେ ଆଗକୁ ଯିବା। ବିଶେଷ କରି ଗତକାଲି ଆମମାନେ ଶ୍ରବଣ କରୁଥିଲେ କିଭଳି ଭଗବାନଙ୍କର ଦୁଇଜଣ ଭକ୍ତ ଜୟ ବିଜୟ ଚତୁର୍ସନଙ୍କର ରୁଷାରୁ କ୍ରୋଧରୁ ଅସୁର ଯୋନି ପ୍ରାପ୍ତ ହେଲେ ଏବଂ କଶ୍ୟପ ଦିତିଙ୍କ ସହିତ ଆଶ୍ରମରେ ଥିଲାବେଳେ ଏକ ସଂସ୍କାର ବିଶାଳ ବଡ଼ ସଂସ୍କାରକୁ ସେ ପରିବର୍ତ୍ତନ କରିଦେଲେ। ସ୍ତ୍ରୀ ଗ୍ରହଣ କରିବା ଯେ କେତେ କଷ୍ଟ, ଆଉ ସ୍ତ୍ରୀ ଗ୍ରହଣ କରି ସ୍ତ୍ରୀକୁ ପୋଷଣ କରିବା, ବିଧି ନିୟମ ହିସାବରେ ଧର୍ମ ପଥରେ ଚାଲିବା ମୁନି ଋଷିମାନଙ୍କ ପାଇଁ କଷ୍ଟ ହେଇଯାଉଛି। ଯେଉଁମାନେ ମୁନି ପତ୍ନୀ ଋଷି ପତ୍ନୀ, ଯଦିଓ ଭଗବତ ଇଚ୍ଛା ଏଥିରେ ସନ୍ନିହିତ ଅଛି, କିନ୍ତୁ ଆମକୁ ଭଲ ଭାବରେ ବୁଝିବାକୁ ପଡ଼ିବ ଯେ ଇଏ ମାନବ ସମାଜ ପାଇଁ ଗୋଟେ ବିଶାଳ ବଡ଼ ଶିକ୍ଷା ଦିଆଯାଉଛି ଯେ ସ୍ତ୍ରୀ ପୁତ୍ର ଭିତରେ, ସ୍ତ୍ରୀ ଆଉ ସ୍ୱାମୀ ଭିତରେ ଯଦି ବୈଦିକ ଧର୍ମାନୁସାରେ ସହବାସ ନ ହୁଏ, ତାହେଲେ ଯେଉଁ ସନ୍ତାନଟି ଆସିବେ, ଗତକାଲି ଆମେମାନେ ଶୁଣୁଥିଲେ, ସେ ଦୁଷ୍ଟ ସନ୍ତାନ ହେବେ। ଏବଂ ସନ୍ଧ୍ୟା ସମୟରେ ଦିତି ବୃଷଳା ଗତତ୍ରପା, ଗତକାଲି ଶୁଣୁଥିଲେ, ଲଜ୍ଜାହୀନ ଭଳି ଏକ ଦୁଶ୍ଚରିତ୍ର ନାରୀ ଭଳି ସ୍ୱାମୀଙ୍କୁ, ଋଷି ପତ୍ନୀ ଯିଏକି ଯଜ୍ଞ ସାରିକି ବସିଛନ୍ତି, ତାଙ୍କୁ ସନ୍ତାନ କାମନା କରୁଛନ୍ତି ଏବଂ କଶ୍ୟପ ମୁନି ତାଙ୍କର କାମନାକୁ ପୂର୍ଣ୍ଣ କଲେ ଏବଂ ସୂଚନା ଦେଲେ, ଦେଖ ତୁମର ଯେଉଁ ସନ୍ତାନଟି ଜନ୍ମ ହେବେ ଇଏ ବହୁତ ବଡ଼ ବ୍ରାହ୍ମଣ ଦୁଇ ବିଷ୍ଣୁଦ୍ରୋହୀ ଭକ୍ତଦ୍ରୋହୀ ହେବେ, ସବୁ ଜୀବକୁ ପୀଡ଼ା ହିଁ ଦେବେ, ଆଉ ତୁମେ ଯେହେତୁ ଅନୁତାପ କରୁଛ, ତୁମର ପୌତ୍ର ଯିଏ ହେବେ ସେ କିନ୍ତୁ ସୁଶୀଳ ସାଧ ଭକ୍ତ ହେବେ, ଯାହାଙ୍କର ଗୁଣକୁ ଶ୍ରୀମଦ୍ ଭାଗବତମରେ ପ୍ରହ୍ଲାଦ ମହାରାଜଙ୍କର ଗୁଣ ସାଧାରଣ ସମାଜ ଆଗରେ କହିବା ତ ବହୁତ କଷ୍ଟ, ତଥାପି ଆମକୁ ଭାଗବତ ପ୍ରବଚନ କଲେ ବୈଷ୍ଣବମାନଙ୍କୁ କେତୋଟି ନିୟମ ମାନିବାକୁ ପଡ଼େ, ସେଥିପାଇଁ ବେଳେବେଳେ ପ୍ରବଚନ ସବୁ ଲୋକମାନଙ୍କ ମଧ୍ୟରେ ଆଦୃତ ହୁଏନି, କିନ୍ତୁ କେତୋଟି ବିଧିକୁ ଆମେ ଭାଙ୍ଗି ପାରିବୁନୁ। ଯେମିତି ଭକ୍ତର ଗୁଣ ଯେଉଁଠି ବର୍ଣ୍ଣନା ଅଛି ସେଟାକୁ ବର୍ଣ୍ଣନା କରିବାକୁ ହିଁ ପଡ଼ିବ, ଭଗବାନଙ୍କର ରୂପ ଗୁଣର ଯେଉଁଠି ବର୍ଣ୍ଣନା ଅଛି ସେ ଲୋକମାନଙ୍କୁ ଭଲ ଲାଗିଲେ ବି ସେଟା ବର୍ଣ୍ଣନା କରିବାକୁ ପଡ଼ିବ। କାରଣ ସେ ତତ୍ତ୍ୱ କଥା କିଛି ସମୟ ପାଇଁ ଧୈର୍ଯ୍ୟରେ ଆମକୁ ଶୁଣିବାକୁ ପଡ଼ିବ। ଆଜି ପ୍ରହ୍ଲାଦ ମହାରାଜଙ୍କର ଗୁଣର କଥା ମୁଁ ସମ୍ପୂର୍ଣ୍ଣ କହିବିନି, ସଂକ୍ଷେପରେ ଆପଣ ବୁଝିଲା ଭଳି କହିବି। କଶ୍ୟପ ଏତେ ଅମୋଘ ଦୃଷ୍ଟି ସମ୍ପନ୍ନ ଥିଲେ, ସାଧୁମାନେ ଅମୋଘ ଦୃଷ୍ଟି ସମ୍ପନ୍ନ ଥିଲେ, ତାଙ୍କ ଦୃଷ୍ଟିରେ କିଛି ମୋଘ କ'ଣ ଦୋଷ ଦୃଷ୍ଟି ନାହିଁ, ଆର୍ଯ୍ୟ ବିଜ୍ଞ ବାକ୍ୟ ନାହିଁ ଦୋଷ ଚତୁଷ୍ଟ, ଭଗବାନଙ୍କ ସହିତ ତାଙ୍କର ଏଭଳି ସମ୍ପର୍କ, ଏଭଳି ସେମାନେ ଶକ୍ତିମାନ ହେଇଥାନ୍ତି, ଭବିଷ୍ୟତକୁ ଜାଣିପାରନ୍ତି, ଭବିଷ୍ୟତକୁ। ଯେମିତି ଆଜି ଜଣେ ପିଲା ପ୍ରଶ୍ନ କରୁଥିଲେ, ଆପଣ ଗତକାଲି କହିଲେ ଯେ ଅଜାମିଲର ପତ୍ନୀ ଯେ ବେଶ୍ୟା ଥିଲେ ତାର ଗର୍ଭରେ ସନ୍ତାନ ଅଛନ୍ତି ବୋଲି ଲୋମସ ଋଷି କେମିତି ଜାଣିଲେ, ସେ କନ୍ୟା ହେବେ କି ପୁତ୍ର ହେବେ ଏଟା ଲୋମସ ମୁନି କେମିତି ଜାଣିଲେ। କି ଯଦି ଏ ପ୍ରଶ୍ନ କରନ୍ତି ସାଧୁମାନେ ଅମୋଘ ଦୃଷ୍ଟି ସମ୍ପନ୍ନ, ଦେଖୁନ୍ ପ୍ରହ୍ଲାଦ ମହାରାଜଙ୍କର ଅବତାର ହେଇନି, ପ୍ରହ୍ଲାଦ ମହାରାଜ ଜନ୍ମ ହେଇନାହାନ୍ତି, କିନ୍ତୁ ଏବେଠୁ ହିରଣ୍ୟକଶିପୁଙ୍କର ବିବାହ ହେଇନି, ହିରଣ୍ୟକଶିପୁଙ୍କ ଜନ୍ମ ସମୟରୁ କଶ୍ୟପ ମୁନି କହିଦେଉଛନ୍ତି ଯେ ତୁମର ପୌତ୍ର ଭକ୍ତ ହେବେ। ସାଧୁର ସାଧୁତ୍ୱକୁ ନିରୂପଣ କରାଯାଏ ନା ମାନସିକ ବିଚାରଧାରାରେ, ମନୁଷ୍ୟ ବିଚାରଧାରା ଆମେ ନିର୍ଦ୍ଧାରଣ କରିପାରିବା ନା ଭଗବତ ଭକ୍ତିକୁ ସାଧୁର ଗୁଣକୁ। ତେଣୁ ପ୍ରହ୍ଲାଦ ମହାରାଜଙ୍କର ସଂସ୍କାର ଗତକାଲି ଆମେମାନେ ଶୁଣୁଥିଲେ, ନାମକରଣ ବା ନାମ ଉଚ୍ଚାରଣ କରିବା ସମୟରେ ହିରଣ୍ୟକଶିପୁ କୟାଦୁଙ୍କ ଗର୍ଭରେ ସିଓ ବୀର୍ଯ୍ୟକୁ ପ୍ରଦାନ କଲେ, ନାରାୟଣଙ୍କର ନାମ ପୁଣି କେଉଁ ଭାବରେ ନାମର ଏଡ଼େ ବଡ଼ ମହିମା, ଭାବନା ରହିଛି ଶତ୍ରୁ ଭାବନାରେ, ମୋର ଶତ୍ରୁର ନାମ ସେ ଶୁକ ପକ୍ଷୀ ଦୁଇଟି ନେଇଛନ୍ତି, ଶତ୍ରୁର ନାମର ଭାବନା ରହିଛି, କିନ୍ତୁ ନାମ ଉଚ୍ଚାରଣ କରାଯାଉଛି, ନମୋ ନାରାୟଣ, ଭଗବାନଙ୍କ ନାମର ଏଡ଼େ ବଡ଼ ମହିମା। ଷଷ୍ଠୀ ସ୍କନ୍ଦ ଭାଗବତମରେ ଆମେ ଅଜାମିଳି ଚରିତ୍ରରେ ସେଇ କଥା ଆଲୋଚନା କରିଥିଲେ ଯେ ଜ୍ଞାନ ଭାବରେ ହେଉ ବା ଅଜ୍ଞାନ ଭାବରେ ହେଉ, ଉତ୍ତମ ଶ୍ଲୋକ ନାମ ଯତ୍ ସଂକୀର୍ତ୍ତନମ ଅଘପୁଂସ ଦହେତ ଏଧୋ ଯଥାନଲମ। ସୁଖଦେବ ଗୋସ୍ୱାମୀ କହିଲେ, ହେ ପରୀକ୍ଷିତ, ମୁଁ ନାମ ଭଗବାନଙ୍କର ମହିମା କ'ଣ କହିବି, ନାମ ପ୍ରଭୁଙ୍କର ମହିମା କ'ଣ କହିବି, କେହି ଜାଣିକି ହଉ କେହି ଅଜାଣତରେ ହଉ, ଜ୍ଞାନତ ବା ଅଜ୍ଞାନତ, କି ଜାଣିକି ନ ଜାଣିକି ଭଗବାନଙ୍କର ନାମ ବି କରିଦେଇଛି, କିନ୍ତୁ ନାମ ପ୍ରଭୁ ତାର ଫଳ ଦେବେ। ଯେମିତି ଉଦାହରଣ ଦେଉଛନ୍ତି, ଦହେତ ଏଧୋ ଯଥା ଅନଲ, ଶ୍ରୀଧର ସ୍ୱାମୀ ଲେଖିଲେ ତାଙ୍କ ଟୀକାରେ, ଅଜ୍ଞ ବାଳକ ପ୍ରକ୍ଷିପ୍ତ କାଷ୍ଠରାଶି ଏଧୋ ଯଥା କାଷ୍ଠରାଶି ଅଗ୍ନି ଯଥା ଦହତି। ଗୋଟେ ଛୋଟ ପିଲାଟା ସେ ନିଆଁର ଗୁଣକୁ ଜାଣିନି, ସେ ଖଣ୍ଡେ କାଠଟା ନେଇକି ଫୋପାଡ଼ି ଦେଲେ, ନିଆଁ କ'ଣ କହିବ କି ଅଗ୍ନି କ'ଣ କହିବ କି, ଏ ଛୋଟ ପିଲାଟା ଫୋପାଡ଼ିଲା, ମୁଁ ଏ କାଠଟାକୁ ପୋଡ଼ିବିନି। ସେ ଯେଭଳି ବିଚାର କରେନି ଇଏ ଜ୍ଞାନରେ ଫୋପାଡ଼ିଛି କି ଅଜ୍ଞାନରେ ଫୋପାଡ଼ିଛି, ଭଗବାନଙ୍କର ନାମ କେବେ ବିଚାର କରନ୍ତି ନା, ଇଏ ପଣ୍ଡିତ କି ମୂର୍ଖ, ଇଏ ଜ୍ଞାନୀ କି ଅଜ୍ଞାନୀ, ଇଏ ସ୍ତ୍ରୀ କି ପୁରୁଷ, ଇଏ ପାପୀ କି ପୁଣ୍ୟ, ଏଟା ଦହେତ ଏଧୋ ଯଥା ନଲ। ଭଗବାନଙ୍କ ନାମ କୀର୍ତ୍ତନ କଲା ମାତ୍ରେ ସମସ୍ତ ପାପ ଶରୀରରୁ ପଳେଇଯିବ। ଦହେତ ଏଧୋ, ଯେଭଳି ଅଗ୍ନି କାଷ୍ଠରାଶିକୁ ଦଗ୍ଧ କରେ, ଭଗବାନଙ୍କର ନାମ ପାପଟାକୁ ତତ୍କ୍ଷଣାତ୍ ଜୀବ ଅନ୍ତର ଥିବା ପାପକୁ ଦଗ୍ଧିତ କରିଦିଏ। ହରେ କୃଷ୍ଣ ରେ କୃଷ୍ଣ 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 ରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ପ୍ରଭୁଙ୍କର ବ୍ୟବସ୍ଥା, ଏ ନାମ ଉଚ୍ଚାରଣ କରି ଗର୍ଭଦାନ ଗର୍ଭପ୍ରଦାନ ବୀର୍ଯ୍ୟ ପ୍ରଦାନ କରିବା ସମୟରେ ଗୋଟିଏ ବଡ଼ ସଂସ୍କାର ଆସିଗଲା। ଆଉ ଭଗବାନ ତ ଆସିବେ, ଏଇ ତ ଭଗବାନଙ୍କର ବିଭୂତି, ଦୈତ୍ୟାନାମ ପ୍ରହ୍ଲାଦ ଅଶ୍ମି ପ୍ରହ୍ଲାଦ ମହାରାଜ ତ ଆସିବେ, ତ ପ୍ରଭୁଙ୍କର ଇଚ୍ଛା ଏଥିରେ ସନ୍ନିହିତ ଅଛି। ପ୍ରହ୍ଲାଦ ମହାରାଜ ଆସିଲେ, ଆଜ୍ଞା ଯଦି କାହାର ଗର୍ଭାଧାନ ସଂସ୍କାର ହେଇନି, ତାର କ'ଣ ସଂସ୍କାରରେ କିଛି ପରିବର୍ତ୍ତନ ହେଇପାରିବନି, ଗୋଟେ ପ୍ରଶ୍ନ ଆମର ଆସିବ ବର୍ତ୍ତମାନ ସମାଜରେ। ଯଦି କେହି ପ୍ରଶ୍ନ କରନ୍ତି, ଆଜ୍ଞା ପ୍ରାୟ ପିଲା ତ ବର୍ତ୍ତମାନ ପ୍ରାୟ ସମାଜରୁ ଖୋଲାଖୋଲି ଭାବରେ କହିବାକୁ ଗଲେ, ବର୍ତ୍ତମାନ ସାଧୁ ସମାଜରେ ଏକ ନମ୍ବର ସାଧୁଙ୍କୁ ପାଇବା, ଯାହା କୁହନ୍ତି ମହତ୍ତମ କାଟାଗୋରର ସାଧୁମାନଙ୍କୁ ପାଇବା ଦୁର୍ଲଭ ହେଇଯିବ ଆଉ କିଛି ବର୍ଷ ପରେ। କାହିଁକି ନା, ସମାଜରେ ସାଧୁ ତ ସମାଜରୁ ଆସୁଛନ୍ତି ନା, ଜଣେ ସାଧୁ ହବ ତାର ପିତାମାତାର ସଂସ୍କାରଟା ପ୍ରଥମେ ନାହିଁ, ଯଦି ପିତାମାତା ସଂସ୍କାର ନାହିଁ ଦ୍ୱିତୀୟ ସଂସ୍କାରଟା ବି ଜରୁରୀ। ଗୁରୁ ଗୃହରେ ସେ ଯେଉଁ ରହିବ, ଗୁରୁଦେବ ତାର ସଂସ୍କାରକୁ ପରିବର୍ତ୍ତନ କରୁଥିଲେ, ଏତେ ପ୍ରଭାବଶାଳୀ ଗୁରୁ ସେମାନେ ଥିଲେ, ତେଜସ୍ୱୀ ଗୁରୁ ଥିଲେ, ସେ ପରିବର୍ତ୍ତନ କରିଦେଉଥିଲେ, ତାଙ୍କର ସଙ୍ଗ ବି ସବୁ ଜୀବ ପାଇବେନି, ଭାଗ୍ୟବାନ ଜୀବ ପାଇବ, ସେ ବି ମିଳିବା କୃଷ୍ଟ। ସେଭଳି ଗୁରୁଙ୍କର ଯଦି ସଙ୍ଗ ହେଲା, ତାହେଲେ ସଂସ୍କାରଟା ପରିବର୍ତ୍ତନ ହବ। ଯେମିତି ଆମର ଆମେ ସବୁ ଉପନିଷଦରେ ପଢ଼ୁ ସତ୍ୟ କାମ ଜାବାଲ କଥା, ମା ନା ଜାବାଲ, ସେ ନିଜ କୂଳରେ ଜନ୍ମ ହେଇଛନ୍, କହିଲେ ଆଜ୍ଞା ମୁଁ ଟିକେ ପଢ଼ିବି, ଋଷିଙ୍କ ନିକଟକୁ ଗଲେ। ଗୌତମ ଋଷି କହିଲେ, ବାପା ତୁ କେଉଁ କୂଳରେ ଜନ୍ମ ହେଇଛୁ, କହିଲେ ଆଜ୍ଞା ମୋ କୂଳ ତ ମୋ ମାଆଙ୍କୁ ପଚାରିନି, ମୁଁ ଜାଣିନି କେଉଁ କୂଳରେ, ମୁଁ ଆଉ ମୋର ମା ଦୁଇ ଜଣ ଅଛି, ମୋର ବାବା ନାହିଁ। ଦେଖନ୍ତ ଏ ସମାଜ କେତେ ମହାନ ଥିଲା, ଯାହାର ଗର୍ଭାଧାନ ସଂସ୍କାର ନଥିଲା, କିନ୍ତୁ ମା ମାନେ ବାବାମାନେ ତାଙ୍କର ନିଷ୍କପଟ ସରଳ ବ୍ୟବହାରରେ ଗୋଟେ ଅତି ଯାହାକୁ ସଂସ୍କାରହୀନ ବାଳକଙ୍କୁ ବି ପରିବର୍ତ୍ତନ କରିଦେଉଥିଲେ। କିନ୍ତୁ ଆମେ କ'ଣ କରୁଛେ, ଆମର ପିଲା ଛୁଆମାନଙ୍କୁ ପ୍ରଥମରୁ ଖରାପ ଜିନିଷ ଶିଖଉଛେ। ଗୋଟେ ମୋବାଇଲ ଫୋନ ଯଦି ଆମ ଘରକୁ କିଏ ଫୋନ କରୁଛି, ପୁଅ କହୁଛି ପୁଅ ତୁ ଉଠା, ମନା କରିଦେ ବାପା ନାହାନ୍ତି ବୋଲି, ସେ କ'ଣ ଶିଖିଲା ଆମ ନିକଟରୁ? ଗୋଟିଏ ଛୋଟ ପିଲା ନ୍ୟାୟଶାସ୍ତ୍ର କୁହାଯାଇଛି, ଜନ୍ମେବ ଭାଜନେ ଲଗ୍ନମ ସଂସ୍କାରେ ନାନ୍ୟଥା ଯଥା, ମାଠିଆଟା ତିଆରି ହେଉଛି, ଦେଖିଛନ୍ ନା, ମାଠିଆ ଯିଏ କୁମ୍ଭାକାର ତିଆରି କରୁଛି, ସେ ସେ ତିଆରି କଲାବେଳେ ଯେଉଁ ଯେଉଁ ଗାର ଦେଇଦେବ, ଯେଉଁ ଯେଉଁ ଫୁଲ ଦେଇଦେବ, ମାଠିଆ ଭାଙ୍ଗିଲା ପର୍ଯ୍ୟନ୍ତ ଆଜ୍ଞା ରହିବ, ସେ ସଂସ୍କାର କିଏ ବଦଳେଇ ପାରିବେନି, ଶୁଖିଗଲା ପୋଡ଼ା ହେଇଯିବ ଆଉ। ବାଲ୍ୟକାଳରେ ଯେଉଁ ସଂସ୍କାରଟା ରହିଥିବ ପିତାମାତାଙ୍କର, ସେଇଟା ତାର ଶେଷ ସମୟ ପର୍ଯ୍ୟନ୍ତ ରହିବ। ଅଜାମ୍ବେଳ ଜୀବନ ପରିବର୍ତ୍ତନ ଯଦିଓ ମଝିରେ ଭଗବତ ଇଚ୍ଛାରେ ସେ ଡାଇଭର୍ଟ ହେଇଗଲା, କିନ୍ତୁ ତାର ବାଲ୍ୟ ସଂସ୍କାରଟା ରହିଛି, ନାରାୟଣଙ୍କୁ ପ୍ରଣାମ କରିଛି, ଭଗବାନ ବଡ଼ ଇମାନଦାର ଭଗବାନ। ଆମର ଥାନାଚକ୍ର ସେ କଥା ପଡ଼ିଥିଲା, ଭଗବାନ କୃତଜ୍ଞ, ଏ କୃତଜ୍ଞ ଜୀବ ହେଉଛି କୃତଜ୍ଞ, ଜୀବ ଯାହା ନିକଟରୁ ଉପକାର ପାଇଛି ତାର ଉପକାରକୁ ସେ କେବେ ସୁଝିନି, କିନ୍ତୁ ଭଗବାନ ବଡ଼ କୃତଜ୍ଞ ଆଜ୍ଞା। ଗୋଟିଏ ପ୍ରଣାମ, ଗୋଟିଏ ନାମ ତାଙ୍କର ଉଚ୍ଚାରଣ କରିଥିଲେ, ପ୍ରଭୁ ଆମ ପାଇଁ ଚିନ୍ତାରେ ପଡ଼ିଯିବେ, ଅଜାମିଲ ପାଇଁ ଚିନ୍ତାରେ ପଡ଼ିଗଲେ, ସାଧୁଙ୍କ ଅନ୍ତରେ ଲୋମସ୍ମୁନିଙ୍କ ଅନ୍ତରରେ ପ୍ରବେଶ କରିକି ତାଙ୍କର ନାମ କ'ଣ ଦେଲେ, କହିଲେ ୟାର ନାମ ନାରାୟଣ ହେବା ଦରକାର। କାହିଁକି? ସୁଗମରେ, ସହଜରେ, ସରଳ ଉପାୟରେ ଅଜାମ୍ବିଡ଼ି ଯେଉଁ ନାରାୟଣ ନାମ ମୋର ବାଲ୍ୟ ଅବସ୍ଥାରେ ଉଚ୍ଚାରଣ କରିଥିଲା, ନମ ନାରାୟଣ କରି ପ୍ରଣାମ କରିଥିଲା, ସେଇ ନାମଟାକୁ ସେ ବର୍ତ୍ତମାନ ବେଶ୍ୟାସକ୍ତ ହେଲେ ବି ଆରାମସେ ଉଚ୍ଚାରଣ କରିପାରିବ। ଅଲଗା ନାମ କାଳେ ଗୋବିନ୍ଦ ନାମ, କୃଷ୍ଣ ନାମ କଷ୍ଟ ହେବ, ଅଭ୍ୟାସ ନାହିଁ। ଭଗବାନ ଏତେ କୃତଜ୍ଞ, ଜୀବ ହେଉଛି କୃତଜ୍ଞ, କୃତଜ୍ଞ ସିଏ ଆଜ୍ଞା। ଯେଉଁ ପିତାମାତା ନିକଟରୁ ଆମେ ଉପକାର ପାଉଛେ, ସେଇଟାକୁ ଆଖି ଆଗରେ ଦେଖିଛେ ଭୁଲି ଯାଉଛେ। ଆଉ ଭଗବାନ ଯେ ଆମର କ'ଣ ନ କରିଛନ୍ତି, ଜୀବ କ'ଣ ବୁଝିବ, ତ ସାକ୍ଷାତ ପିତାମାତାଙ୍କ ପାଖରୁ ଆମେ ଜନ୍ମ ହେଇକି ତାଙ୍କର ଉପକାରଟାକୁ ଦେଖିକି ଆମେ ଭୁଲି ଯାଉଛେ। ଜୀବ ଯେ ଭଗବାନଙ୍କୁ କ'ଣ ଡାକିବ ଆଜ୍ଞା, ତାର ତ ସେ ବୁଦ୍ଧି ଆସିନି ଯେ ଭଗବାନ ସବୁ ସୃଷ୍ଟି କରିଛନ୍ତି। ଏଇ କଥାରେ ମୁଁ କହୁଥିଲି, ସତ୍ୟକାମ ତାର ନାମ ପଡ଼ିଗଲା ସତ୍ୟକାମ। ଏ ପିତାମାତା ଏତେ ସରଳ ଥିଲେ, ପିଲାଟିର ସଂସ୍କାର ନଥିଲେ ବି ପିଲାକୁ ଶିକ୍ଷା ଦ୍ୱାରା, ସରଳ ବ୍ୟବହାର ଦ୍ୱାରା ତା ଜୀବନକୁ ପରିବର୍ତ୍ତନ କରିଦେଉଥିଲେ। ହେଲେ ଗୌତମ ଋଷି ନିକଟକୁ ଗଲେ, ଗୌତମ ଋଷି କହିଲେ ତୁ ମାଆଙ୍କୁ ପଚାରିକି ଆ, ଏ ଗଲେ ମାଆଙ୍କୁ ପଚାରିଲେ, କହିଲେ ମା ବାବା ଆମର ଋଷି ଆମର କୁଳ ଚାହୁଁଛନ୍ତି, ମା କେତେ ନିଷ୍କପଟ, କେତେ ସରଳ, ମାନବ ଜୀବନର ମୂଲ୍ୟ ଦଣ୍ଡଟାକୁ ଏଭଳି ବୁଝାଯାଏ ଆଜ୍ଞା, ଆମେ କେତେ ନିଷ୍କପଟ, ସାଧୁ ଜୀବନର ହଉ ବା କର୍ମୀ ଜୀବନ ହଉ, ଜଣେ କେତେ ଖୋଲା ହୃଦୟରେ ସମାଜ ଆଗରେ, ଭଗବାନଙ୍କ ଆଗରେ ତାର ସ୍ୱଭାବକୁ ସିଏ ଆଡମିଟ୍ କରୁଛି, ସ୍ୱଭାବକୁ ପରିଚୟ ଦେଉଛି, ସେଇଟା ତାର ସାଧୁତ୍ୱର ପରିଚୟ। ମା ସାଙ୍ଗେ ସାଙ୍ଗେ କୌଣସି ବିଚାର କଲେନି, କହିଲେ ବାପା ତୋର ବାପା ପଳେଇଗଲା ପରେ ମୁଁ ବହୁ ପୁରୁଷଙ୍କର ଘରେ ରହିକି ଚାକର କାମ କରି, ଚାକରାଣୀ କାମ କରିଛି, କେତେ ପୁରୁଷ ମୁଁ ଗରିବ ଲୋକ ବୋଲି ମୁଁ ତାଙ୍କ ଘରେ ଦାସୀ ବୋଲି କାମ କରେ ବୋଲି ସେମାନେ ମୋତେ ଭୋଗ କରିଛନ୍ତି, ଆଉ ତୁ କାହାର ପୁଅ ବୋଲି ମୁଁ କେଉଁ କୂଳରେ ଜନ୍ମ ହେଇଛି ବାବା ମୁଁ କେମିତି କହିବି। ଜଣେ ମା ତାର ପୁଅ ଆଗରେ ଏଇ ଭାରତବର୍ଷର ସଭ୍ୟତା, ଏଇ ଆର୍ଯ୍ୟଭୂମିର ସଭ୍ୟତା ତାର ସ୍ୱଭାବକୁ ଖୋଲି କହୁଛି, କିନ୍ତୁ ସରଳ କଥା କହିଲା ପରେ ପୁଅର କୌଣସି ମାଙ୍କ ପ୍ରତି ଖରାପ ଦୃଷ୍ଟି ଆସୁନି। ପରମାତ୍ମା ମା ହୃଦୟରେ ଅଛନ୍ତି, ପୁତ୍ର ହୃଦୟରେ ଅଛନ୍ତି, ଆମେ କପଟ ଖେଳୁଛେ ବୋଲି ଆମକୁ ଆଉ ଜଣେ ଭଗବାନ କପଟିକି ପଠେଇ ଦେଉଛନ୍। ଆମେ ସରଳ ହେଲେ ସଂସାରର ସବୁ ଲୋକ ଠକାଇ ପାରନ୍ତି, କିନ୍ତୁ ଭଗବାନ ଠକ ନୁହନ୍ତି। ଯଦି ଆମେ ଠକ ନୁହେଁ, ଭଗବାନ ଆମକୁ ଠକରେ କାହିଁକି ପକେଇବେ? ଆମର କିଛି ତ୍ରୁଟି ରହିଛି, ଏଇଟା ମାନିବାକୁ ପଡ଼ିବ। ପୁଅଙ୍କର କୌଣସି ଖରାପ ଦୃଷ୍ଟି ଆସିଲାଣି, ସାଙ୍ଗେ ସାଙ୍ଗେ ଗଲେ ଋଷିଙ୍କ ଆଗରେ କହିଲେ, ଗୌତମ ଋଷି ପଚାରିଲେ, ରେ ବାପା ମାଙ୍କୁ ପଚାରିକି ଆସିଲ? ଆଜ୍ଞା ମାଙ୍କୁ ପଚାରିଲି, ମା କହିଲେ ପରିଚାରିକା ଥିବା ସମୟରେ ସେ ବହୁ ପୁରୁଷଙ୍କ ସହିତ ସମ୍ପର୍କ ରଖିଥିଲେ, ସମସ୍ତେ ତାଙ୍କର ସରଳତା ଗରିବତାର ସୁଯୋଗ ନେଇ ତାଙ୍କୁ ଭୋଗ କରିଛନ୍ତି, ମୁଁ କାହା ନିକଟ ଜନ୍ମ ହେଇଛି ବାବା ମୁଁ କହିପାରିବିନି। କହିଲେ ଗୌତମ ଋଷି କହିଲେ, ତୁମେ ହେଉଛ ବ୍ରାହ୍ମଣ, କାରଣ ମୁଁ ବ୍ରାହ୍ମଣ ବ୍ୟତୀତ କାହାକୁ ପାଠ ପଢ଼ାଏନି, କିନ୍ତୁ ତୁମେ ମୋ ଗୁରୁକୁଳରେ ରହିବେ, ତୁମେ ହେଲା ବ୍ରାହ୍ମଣ ନା, କାହିଁକି ତୁମେ ସତ୍ୟ ସତ୍ୟ କଥା କହିଲ। ଋଷି ପ୍ରଶଂସା କଲେ ମାଙ୍କୁ, କହିଲେ ଧନ୍ୟ ତୁମର ମା, ଯେ ଧନ୍ୟ ତୁମର ମା ଯେ ନିଷ୍କପଟ ଭାବରେ ତାଙ୍କର ଚରିତ୍ରକୁ ତୁମ ଆଗରେ କହିଛନ୍ତି, ତୁମେ ବ୍ରାହ୍ମଣ, ତୁମେ ବ୍ରାହ୍ମଣ, ମୁଁ ତୁମକୁ ପାଠ ପଢ଼େଇବି ରଖିଲେ, ଏବଂ ତାଙ୍କର ନାମଟାକୁ ସତ୍ୟକାମ ରଖିଲେ, ଏବଂ ମା ନାଁକୁ ତା ସହିତ ଯୋଡ଼ିଲେ, କହିଲେ ନା ନାମକରଣ ସଂସ୍କାରରେ ତୋର ମା ନାଁ ରହିବ, ସଂସାର ଲୋକ ଜାଣିବେ ଜଣେ ନାରୀ କେତେ ନିଷ୍କପଟ, କେତେ ସରଳ ହୃଦୟର, ଆଉ ତାର ପୁତ୍ର କିଭଳି ବ୍ରାହ୍ମଣ ସ୍ୱଭାବର, ତାର ନାମ ପଡ଼ିଗଲା ସତ୍ୟକାମ ଜାବାଲ। ସେ ଉପନିଷଦ ରଚନା କଲେ, ଏତେ ବଡ଼ ବଡ଼ ମହାନ ସାଧୁମାନଙ୍କର ଆବିର୍ଭାବ ଏଇ ଭାରତବର୍ଷରେ ହେଇଥିଲା, ଏଇ ଆର୍ଯ୍ୟ ସଭ୍ୟତାରେ ହେଇଥିଲା ଆଜ୍ଞା। ଆମେ ଯଦି ଆମର ସ୍ୱଭାବକୁ ଆମ ପିଲାଛୁଆଙ୍କ ଆଗରେ ନ କହିବା, ଲୁଚେଇକି ରଖିବା, ଭଗବାନ ସେଟାକୁ ଖୋଲିଦେବେ। ଆମେ ସବୁବେଳେ ନିଷ୍କପଟ ବ୍ୟବହାର କରିବା ଦରକାର। ଏଇ କଥାରେ ମୁଁ ଚାଲିଗଲି ସେଠିକି। ସଂସ୍କାର ବହୁତ ବଡ଼ ଜିନିଷ। ପ୍ରହ୍ଲାଦ ମହାରାଜଙ୍କ ଉପରେ ସେ ସଂସ୍କାରଟି ଏଭଳି ଭାବରେ ପଡ଼ିଲା, ହିରଣ୍ୟକଶିପ ନିଷ୍କପଟ ଭାବରେ ଭଗବାନଙ୍କର ରୂପ ବର୍ଣ୍ଣନା, ଏ ଭଗବାନଙ୍କର ନାମ କିଭଳି ସେ ଶୁକ ପକ୍ଷୀ ଦୁଇଟି କହିଛନ୍ତି ଏଭଳି କହିବା ଅବସ୍ଥାରେ ଗର୍ଭଧାନ ଦେଲେ। ତାପରେ ପ୍ରହ୍ଲାଦ ମହାରାଜ ଆସିଲେ ଏବଂ ପ୍ରହ୍ଲାଦ ମହାରାଜଙ୍କର ଗୋଟେ ବଡ଼ ସୌଭାଗ୍ୟ ହେଲା, ଗର୍ଭ ସଂସ୍କାର ଏଣେ ଅଛି, ମାର ଭକ୍ତ ସଙ୍ଗ ହିଁ ମିଳିଗଲା। ନାରଦ ମୁନି ଗତକାଲି ଆମେ ଶୁଣୁଥିଲେ, ଇନ୍ଦ୍ର ତାଙ୍କୁ, ଇନ୍ଦ୍ର ଯେତେବେଳେ ଜାଣିଲେ ଯେ ହିରଣ୍ୟକଶିପ ତପସ୍ୟାରେ ଅଛନ୍ତି, ସେ କହିଲେ ହିରଣ୍ୟକଶିପ ମରିଗଲେ। ଆସିଲେ ସେ ଯେଉଁ ଇନ୍ଦ୍ର ରାଜଧାନୀକୁ ହିରଣ୍ୟକଶିପ ନେଇଯାଇଥିଲେ, ସମସ୍ତ ଐଶ୍ୱର୍ଯ୍ୟକୁ ଭୋଗ କରୁଥିଲେ, ସେ ରାଜଧାନୀର ସମସ୍ତ କଳତ୍ର ପୁତ୍ର ଧନ ଆଦିକୁ ଇନ୍ଦ୍ର ନିଜର ଅକ୍ତିଆର କରି ଦେଖିଲେ ରାଜମାତା କୟାଦୁ ଅଛନ୍ତି। ପ୍ରହ୍ଲାଦ ନିଜ ପ୍ରବଚନ ଦେଉଛନ୍ତି ଅସୁର ବାଳକମାନଙ୍କୁ। ଆଜ୍ଞା, ଭାଗବତ ସଭ୍ୟତା ଗୋଟେ ଏତେ ସୁନ୍ଦର ଶିକ୍ଷା, ସମସ୍ତେ ନିଷ୍କପଟ ଭାବରେ ତାଙ୍କର ଜୀବନଚରିତ କହିଛନ୍ତି ସମସ୍ତେ। ନାରଦ ମୁନି ଭଳି ଜଣେ ମହାତ୍ମା, ସେ ବ୍ୟାସଦେବଙ୍କ ପାଖରେ, ତାଙ୍କ ଶିଷ୍ୟଙ୍କ ପାଖରେ ତାଙ୍କର ପୂର୍ବ ଚରିତ୍ର କହୁଛନ୍ତି, ମୁଁ ଦାସୀର ପୁତ୍ର ଥିଲି। ଆଜ୍ଞା, ଆମେ କହିବା ମୁଁ ଗରିବ ଘର ଛୁଆ ବୋଲି ଆମେ କାହାକର କହିବାନି ଏଟା, ମୋ ବାପା ଦାସ ଥିଲେ, ମୋ ବାପା ଦାସୀ ଥିଲେ। କିଏ ଚାକିରି କରିଦେଲା ପରେ ତାର ବାପା ଯଦି ଗାଁର ମୂଲ୍ୟ ଆସିଏ କେବେ କହିବନି, ପରିଚୟ ବି ଦେବନି ତା ସାଙ୍ଗ ଆଗରେ ମୋର ବାପା ବୋଲି। ଆମେ ଏଭଳି ମନୁଷ୍ୟ, ମନୁଷ୍ୟ ପଦବାଚ୍ୟ, ମନୁଷ୍ୟ ଯେଉଁ ଗର୍ବ କରୁଛି, ମୁଁ ମନୁଷ୍ୟ, ମନୁଷ୍ୟତର ଗୁଣକୁ ସେ ବିଚାର କରି ଦେଖିଲେ ତାର ମଥା ଝୁଙ୍କିଯିବ। ପ୍ରକୃତରେ ମନୁଷ୍ୟ ବି ମୁଁ ହେଇନି। ଆମର ବ୍ୟବହାର ଏଭଳି ପରିବର୍ତ୍ତନ ହେଇଯାଇଛି, ଆମର ସମାଜ ଏଭଳି ପରିବର୍ତ୍ତନ ହେଇଯାଇଛି। ସବୁ ସାଧୁମାନେ ନିଷ୍କପଟ ଭାବରେ କହୁଥିଲେ ତାଙ୍କର ଜୀବନ ଚରିତ୍ରକୁ। ସୀତା ସେ କହିଲେ ମୁଁ ଦାସୀର ପୁତ୍ର ଥିଲେ, ନାରଦ କହିଲେ ବ୍ୟାସଙ୍କୁ। ଆଉ ନିଜେ ପ୍ରହ୍ଲାଦ ମହାରାଜ କହୁଛନ୍ତି, ମୁଁ ଦୈତ୍ୟ ଅସୁର, ଦୈତ୍ୟ କୂଳରେ ଜନ୍ମ, ଅସୁରର ପୁତ୍ର ମୁଁ, କିନ୍ତୁ ମୋର ଗୋଟେ ବଡ଼ ସୌଭାଗ୍ୟ ହେ ଅସୁର ବାଳକ ଗଣ, ମୋ ମାଙ୍କୁ ଧରିକି ନେଇଗଲା ବେଳେ, ମୋ ମା, ମୋ ମାଙ୍କ ଗର୍ଭରେ ଥିଲି, ନାରଦ ମୁନି ଭେଟିଲେ। ଆଉ ନାରଦ ମୁନି ମନା କଲେ, ଇଏ ଅନନ୍ତ ଅନୁଚର ବୋଲି, ଇଏ ଅନନ୍ତଙ୍କର ଅନୁଚର, ହେ ଇନ୍ଦ୍ର ତୁମେ ତାଙ୍କୁ ମାରିପାରିବ ନା। ଏତିକି ଶୁଣିକି ଇନ୍ଦ୍ର ଭୟ କଲେ, କହିଲେ ହେ ମୁନିବର, ଇ ପ୍ରହ୍ଲାଦ, ଇ ଅନ୍ତରେ, ଏଇ କୟାଦୁଙ୍କ ଗର୍ଭରେ ଯେଉଁ ପୁତ୍ରଟି ଅଛି, ଇଏ ତ ପ୍ରହ୍ଲାଦର ବୀର୍ଯ୍ୟ ନା, ତେଣୁ ହିରଣ୍ୟକଶିପୁର ବୀର୍ଯ୍ୟର ଯେଉଁ ସନ୍ତାନଟି ଜାତ ହବ, ସେ ତ ପୁଣି ସମାଜ ପାଇଁ ବିପରୀତ ହବ, ଦେବତାମାନଙ୍କ ପାଇଁ ବିପରୀତ ହେଇଯିବ। କହିଲେ ନା, ଇଏ ଅନନ୍ତଙ୍କର ଅନୁଚର ଅଛନ୍ତି, ଇଏ ଭଗବାନଙ୍କର ଭକ୍ତ ଅଛନ୍ତି, ତୁମେ ଭୟ କରନି। ଏତିକି ଶୁଣିବା ମାତ୍ରେ କୟାଦୁଙ୍କୁ ଛାଡ଼ିଦେଇ ଜଣେ ନାରୀଙ୍କୁ ପରିକ୍ରମା କରି ଚାଲିଗଲେ ମନ୍ଦିର ପରିକ୍ରମା କରିବା ପାଇଁ। ମନ୍ଦିରରେ କିଏ ଅଛନ୍ତି? ଭଗବାନ ଅଛନ୍ତି ବୋଲି ପରିକ୍ରମା ଆମେ କରୁଛେ ନା? ଆମ ଘରକୁ ଆମେ କେହି ପରିକ୍ରମା କରୁଛେ? ମନ୍ଦିରରେ ପ୍ରଭୁ ଅଛନ୍ତି, ସେଭଳି କୟାଦୁର ଅନ୍ତରେ ପ୍ରହ୍ଲାଦ ଅଛନ୍ତି, ଦେବରାଜ ଇନ୍ଦ୍ର ଆଜି ପରିକ୍ରମା କରିକି ଯାଉଛନ୍ତି, ପ୍ରଣାମ କରିକି, ପରିକ୍ରମ୍ୟ ପ୍ରଣମ୍ୟ ଚ, ପ୍ରଣାମ କରିକି ଯାଉଛନ୍ତି। ଭକ୍ତର କେଡ଼େ ବଡ଼ ମହିମା ଦେଖନ୍ତି ସଂସାରରେ, ଦେବତାମାନେ ତାଙ୍କୁ ପ୍ରଣାମ କରନ୍ତି। ଆଜି ତିଳକ ଆମେ ଧାରଣ କରୁଛେ, କଣ୍ଠିମାଳା ଧାରଣ କରୁଛେ, ଶିଖା ଧାରଣ କରୁଛେ, ହରିନାମ କରୁଛେ, ଦେବତାମାନେ ଦେଖିଲେ ଜାଣିଛନ୍ତି ଭକ୍ତଙ୍କୁ ବହୁତ ଆନନ୍ଦ ହୁଅନ୍ତି। ସେଥିପାଇଁ କୌଣସି ବୈଷ୍ଣବ ଦେବ ମନ୍ଦିର ଦେଖିଲେ ପ୍ରଣାମ ନ କରି ଗଲେ ଦେବତାମାନେ କୁହନ୍ତି, ଆରେ ଆମ ଭାଇ ଆମକୁ ପଚାରିଲାନି, ପଳେଇଗଲା, ଆମ ଭାଇ ଆମକୁ ପଚାରିଲାନି। ଆପଣଙ୍କ ଭାଇ ଆପଣ ରାସ୍ତାରେ ଦେଖାହେଲେ, ଆପଣ ଯଦି ତାଙ୍କୁ ନ ପଚାରେ, ତାଙ୍କ ମନ ଦୁଃଖ ହବ। ଦେବତାମାନଙ୍କର ଭାଇ ବନ୍ଧୁ ଭଳି ଆମେ, କାରଣ ଦେବତାମାନେ ଭକ୍ତ, ବୈଷ୍ଣବୀ ବିଷ୍ଣୁ ଭକ୍ତ। ଇନ୍ଦ୍ର ପ୍ରଣାମ କରି ଚାଲିଗଲେ ଏବଂ ଗତକାଲି ଆମେ ଶୁଣୁଥିଲେ ନାରଦ ମୁନି ପ୍ରବଚନକୁ, ଏଇ ଯେଉଁ ସପ୍ତମ ସ୍କନ୍ଦର ପ୍ରବଚନ ପ୍ରହ୍ଲାଚରିତ, ଏ ନାରଦ ମୁନି ଦେଉଛନ୍ତି ଭାଗବତରେ ଯେଉଁ ପ୍ରସଙ୍ଗ ଆସିଛନ୍ତି। କାହାକୁ ଦେଉଛନ୍ତି? ନା ଯୁଧିଷ୍ଠିର ମହାରାଜଙ୍କୁ। କେଉଁଠି? ନା ରାଜସୂୟ ସଭାରେ। ଶ୍ରୋତା କିଏ? ଭଗବାନ ବି ଆଜ୍ଞା ସେଠି ବସିକି ଶୁଣୁଛନ୍ତି। ଯିଏ ଗୀତାରେ ପ୍ରବଚନ ଦେଇଥିଲେ ଦୈତ୍ୟାନାମ ପ୍ରହ୍ଲାଦ ଅସ୍ମି, ଭଗବାନ ରାଜସୂୟ ସଭାରେ ଯୁଧିଷ୍ଠିରଙ୍କ ମୁଖରୁ, ଏ ନାରଦ ମୁନିଙ୍କ ମୁଖରୁ ମୁଖ୍ୟ ଶ୍ରୋତା ଯୁଧିଷ୍ଠିର ରହିଛନ୍ତି, କିନ୍ତୁ ଭଗବାନ ବସିକି ପ୍ରହ୍ଲାଦ ଚରିତ୍ର ଶୁଣୁଛନ୍ତି। ବହୁତ ବଡ଼ ଚରିତ୍ର, ବିଶାଳ ଚରିତ୍ର। ଆଉ ନାରଦ ଯେତେବେଳେ କହୁଛନ୍ତି ତାଙ୍କ ଶିଷ୍ୟଙ୍କର କଥା, ବଡ଼ ଗର୍ବରେ କହୁଛନ୍ତି, ମୋ ଶିଷ୍ୟ ପ୍ରହ୍ଲାଦ ଏହା କହିଲେ, ମୋ ଶିଷ୍ୟ ଶିଷ୍ୟ ପ୍ରହ୍ଲାଦ ଯାହା କହିଥିଲେ ନାରଦ ମୁନି ସେଇ କଥାଟାକୁ ପୁଣି କହୁଛନ୍ତି। ଦେଖ ବଡ଼ ଗର୍ବରେ, ପୁତ୍ର ଆଜ୍ଞା ପିତା କେତେବେଳେ ଧନ୍ୟ ହୁଏ, ସଂସାର ଲୋକମାନେ କେତେବେଳେ ଧନ୍ୟ ହୁଅନ୍ତି, ସଂସାରୀ ଲୋକ କେତେବେଳେ ମନେ କରେ ଧନ୍ୟ ବୋଲି, ଯେତେବେଳେ ପୁତ୍ରଟି ସୁଗୁଣ ପୁତ୍ର ହବ। ସ୍ତ୍ରୀ ଧନ୍ୟ ହୁଏ ସ୍ୱାମୀ ଯେତେବେଳେ ତାର ଗୁଣଗାନ କରିବ, ପୁତ୍ର ଧନ୍ୟ ହବ ପିତା ଯେତେବେଳେ ତାର ଗୁଣଗାନ କରିବ, ମୁଖରେ ନାହିଁ ପଶ୍ଚାତରେ। ପୁଅ ଯଦି ପୁଅର ଗୁଣକୁ ଯଦି ବାପା ଯାଇକି ରାସ୍ତାଘାଟରେ କହିଲା ମୋ ପୁଅଟି ଏଭଳି, ତାହେଲେ ସେ ପୁତ୍ରର ଜୀବନଟା ଧନ୍ୟ ହେଲା। ଶିଷ୍ୟ ସେଭଳି, ଗୁରୁ ଯଦି ଶିଷ୍ୟର ମହିମା ତାଙ୍କର ଗୁରୁ ଭାଇ ନିକଟରେ କହିଲେ, ବୈଷ୍ଣବ ନିକଟରେ ମୋ ଶିଷ୍ୟଟି ଏଇଭଳି, ତାହେଲେ ସେ ଶିଷ୍ୟର ଜୀବନଟା ଧନ୍ୟ ହେଲା। ଶ୍ଲାଘନୀୟ ଜୀବନ ଏଇଟା ଗୁରୁଜନଙ୍କ ଦ୍ୱାରା ସ୍ୱୀକୃତ ହେଲେ, ନିଜକୁ ନିଜେ ଆମେ ଯେତେ ବଡ଼ ବୋଲି ଜ୍ଞାନ କଲେ ବି ଆମେ ବଢ଼େଇ ପାରିବା ନା। ଶ୍ଲାଘନୀୟ ଜୀବନ, ପ୍ରଶଂସନୀୟ ଜୀବନ ସେଇଟା ଯଦି ଗୁରୁଜନମାନେ ଆମକୁ ଆଦୃତ କଲେ। ପ୍ରହ୍ଲାଦଙ୍କୁ ବହୁ ଭଲ ପାଉଥିଲେ ନାରଦ ମୁନି, କାରଣ ସମସ୍ତ ଶିକ୍ଷାକୁ ସେ ଗ୍ରହଣ କରିଥିଲେ ଏବଂ ଭାଗବତ ପ୍ରବଚନ ନାରଦ ମୁନି ସବୁ ଦେଉଛନ୍ତି। କାହା ଉଦ୍ଦେଶ୍ୟରେ? ମା ଉଦ୍ଦେଶ୍ୟ ନିର୍ମଳମ। ପ୍ରହ୍ଲାଦ ନିଜେ କହୁଛନ୍ତି ଅସୁର ବାଳକମାନଙ୍କୁ, ନାରଦ ମୁନି ମୋତେ ଏତେ କରୁଣା କରିଛନ୍ତି, ମୋ ମା ସେଇଠି ସେବା କରୁଥିଲେ, ଆଶ୍ରମରେ ଝାଡୁ ମାରୁଥିଲେ, ଆଶ୍ରମରେ ବାସନ ସଫା କରୁଥିଲେ। ଗତକାଲି ଏ କଥା ମୁଁ କହିଥିଲି, ପୁଣି ବିସ୍ମରଣ କରିଦେଉଛି ଏ କଥାକୁ। ଭକ୍ତି ଏତେ ସରଳ, ଏତେ ସରଳ ଭକ୍ତି। ମାତୃ ଗର୍ଭରେ ଥିଲାବେଳେ ଆଜ୍ଞା ଭାଗବତ ଶ୍ରବଣର ଫଳ ପାଇଗଲେ, ଭଗବାନ କଥାରେ ଏତେ ବଡ଼ ମହିମା ଯେ ସମ୍ପୂର୍ଣ୍ଣ ଭାଗବତ ତତ୍ତ୍ୱକୁ, ନାରଦ ମୁନି ଦେଇଥିବା ଉପଦେଶକୁ ପ୍ରହ୍ଲାଦ ମହାରାଜ ଧାରଣ କରିଦେଲେ, ମାର କର୍ଣ୍ଣ ଦେଇକି ସବୁ ଧାରଣ କର୍ଣ୍ଣ ସବୁ ହୃଦୟ ରଖିନେଲେ। ଛୋଟ ପିଲା ଗୋଟେ ଏଠି ଆମେ ଯାହା ଏଠି କହୁଥିଲେ, ଜନ୍ୟବ ରାଜ ଭାଜନେ ଲଗ୍ନମ ସଂସ୍କାରେ ନାନ୍ୟଥା ଯଥା, ଗପ ମାଧ୍ୟମରେ ଛଳ ମାଧ୍ୟମରେ ଗୋଟେ ବାଳକକୁ ଯଦି ଗୋଟେ କଥା ଆପଣ କହିଦେଇଥିବେ, ସେ ସେଇଟାକୁ ମନେ ରଖିଥିବ, ତାର ଗୋଟେ ସଂସ୍କାର ପଡ଼ିଯିବ। ମୁଁ ପ୍ରାୟ ସମୟରେ ଏଇ କଥାଟି ଆପଣମାନଙ୍କୁ ଏଇଠି କହିଛି କି ନା ମୁଁ କହିପାରିବିନି, ବହୁତ କଥା ତ ଏମିତି ଷ୍ଟେଜ୍ରେ ହେଉଛି। ଆଉ ମୀରାବାଇ, ମୀରାବାଇଙ୍କ ଜୀବନର ସଂସ୍କାର ବାଲ୍ୟବେଳ ହୋଇଛି। ଛୋଟ ପିଲା, ଛୋଟ ପିଲାର ଜୀବନ ଗୋଟେ ନିଷ୍କପଟ ସ୍ୱଚ୍ଛ ବସ୍ତ୍ର ଭଳି, ଗୋଟେ ଧଳା ବସ୍ତ୍ରରେ, ଧଳା ବସ୍ତ୍ର ଯିଏ ପୁରା ଧଳା ବସ୍ତ୍ର ପିନ୍ଧି ତା ଦେହରେ ଗୋଟେ ଦାଗ ପଡ଼ିଯିବ, ଦେଖାଯିବନି। ଛୋଟ ପିଲାବେଳେ ଆମେ ପିଲାମାନଙ୍କୁ ଯେମିତି ଗଢ଼ିବା, ଯେମିତି ଶିକ୍ଷା ଦେବା, ସେଇଟା ସେମିତି ରହିବ। ପ୍ରହ୍ଲାଦଙ୍କର ଏ ଛାପଟା ନାରଦ ମୁନି ଦେଇଥିବା ଯେଉଁ ଭଗବତ ଜ୍ଞାନଟାକୁ ହୃଦୟ ଭିତରେ ଧାରଣ କରି ରଖିନେଲେ। ପିଲା ଛୁଆ ସମାଜର ସଂସ୍କାର ଯେଉଁ ବଦଳି ଯାଉଛି, ଏଥିପାଇଁ ପିତାମାତାଙ୍କର ଶହେରୁ ଶହେ ଭାଗ ଦାୟୀ, ଶହେରୁ ଶହେ ଭାଗ, ଗୋଟିଏ ଭାଗ ସମାଜକୁ ଦେଇପାରିବେନି। ସମାଜକୁ ତିଆରି କରୁଛି କି? ଆମେ ତ, ଆମେ କିଛି ଲୋକ ତ, ଆମେ ପିଲା ଛୁଆମାନଙ୍କୁ ଚାହୁଁଛେ ତାର ପିଲା ଛୁଆ କେମିତି ହେଲା, ଆମେ ସେଇଭଳି କ'ଣ କହିବା କମ୍ପିଟିସନ ମୁଡ଼୍ରେ, ପ୍ରତିଯୋଗିତା ଭାବରେ ଆମ ଝିଅ ବୋହୁ ଆମ ପିଲାଙ୍କୁ ଆମେ ସେଇଭଳି ଭାବ ସ୍ତରକୁ ନେବା ପାଇଁ ଆମେ ଚାହୁଁଛେ। ଜଣେ ଦେଖିଲା, ଆଉ ଜଣେ ଦେଖିଲା, ଆଉ ଜଣେ ଦେଖିଲା, ସମାଜରେ ଏଟାକୁ ବିରୋଧ କିଏ କରୁଛି? କେଉଁ ପିତାମାତା ବିରୋଧ କରୁଛନ୍ତି? ସମସ୍ତେ ଆଦରରେ ଗ୍ରହଣ କରୁଛନ୍ତି, ଆମ ଝିଅମାନେ ଏଭଳି ଚଳନ୍ତୁ, ଆମ ପିଲାମାନେ ଏମିତି ଚଳନ୍ତୁ, ଏଭଳି ପାଠ ପଢ଼ନ୍ତୁ, ଏଭଳି ତାଙ୍କର ବେଶଭୂଷା ହଉ, କେତେ ବିରୋଧ କରୁନାହାନ୍ତି? ସମାଜର ଦୋଷ ଦେବା କ'ଣ ଆବଶ୍ୟକ? ପିତାମାତାର ଦୋଷ। ଖେଳ ଖେଳରେ, ଗେହ୍ଲ ଗେହ୍ଲରେ ଗୋଟେ ଛୋଟ ଛୁଆକୁ ଯାହା କହିଦେବେ ସେ ସେଇଟା ମନେ ରଖିଥିବ, ତାର ଗୋଟେ ସଂସ୍କାର ନା, ନିର୍ମଳ ସ୍ୱଚ୍ଛ ବସ୍ତ୍ର ଭଳି ତାର ହୃଦୟ। ମୀରାବାଇ ରାଣୀ ତାଙ୍କୁ ଧରି, ଛୋଟ ହେଇଛନ୍ତି ମୀରା, ଛାତ ଉପରେ ବୁଲାଉଛନ୍ତି, ଛୋଟ ଛାତ ଉପରେ ବୁଲାଉଛନ୍ତି, ଆଉ ସେଠି ବିବାହର ପ୍ରୋସେସନ୍ ଯାଉଛି ଡ୍ରମ୍ ବାଜିକି। ଛୁଆମାନଙ୍କର ତ ଭାରି ଇନକ୍ୟୁଜିଟିଭ୍ ନେଚର, ଭାରି ତାଙ୍କର କ'ଣ କୁହାଯିବ, କୌତୂହଳ ମନୋଭାବ, ଭାରି ତାଙ୍କ ମନ ଭିତରେ ବହୁତ ପ୍ରଶ୍ନ ଉଠେ, ଏଇଟା କାହିଁକି ହବ, ଏଇଟା କାହିଁକି ହବ, ଏଇଟା କାହିଁକି ହବ, ସବୁବେଳେ ସେ କାହିଁକିର ସମାଧାନଟା କେବଳ ଯଦି ଭଗବାନଙ୍କ ଉପରେ ଦେଇପାରିଲେ, ତାହେଲେ ଗୋଟେ ପିଲାର ଜୀବନ ବଦଳିବ। ବାପା ସେ ଯେତେବେଳେ ପଚାରେ ଏଇଟା କାହିଁକି ହେଇଛି, ନା ଭଗବାନ ସୃଷ୍ଟି କରିଛନ୍ତି। ଗୋଟିଏ ପିଲାର, ଛୋଟ ପିଲାର ଉତ୍ତରକୁ କାହିଁକି କାହିଁକି କାହିଁକିର ଉତ୍ତରକୁ ଯଦି କେବଳ ଭଗବାନଙ୍କ ପାଖରେ ନେଇକି ଆପଣ ଯୋଡ଼ିବେ, ସେ ପିଲାଦିନେ ଭଗବାନଙ୍କର ଏକ ସଚ୍ଚା ଭକ୍ତ ହେଇକି ବାହାରିବ। ଆଉ ସେ ପିଲାର କାହିଁକି ଉଦ୍ଦେଶ୍ୟକୁ କାହିଁକି ଉତ୍ତରକୁ ଯଦି ଆପଣ ସଂସାର ଦେହରେ ଯୋଡ଼ିବେ ସେ ଏକ ନମ୍ବର ସଂସାର ହେଇକି ବାହାରିବ। କାରଣ ସେ ସଂସ୍କାର ଖୋଜୁଛି, ତାର ଅନ୍ତର ସ୍ୱଚ୍ଛ ଅଛି, ସେ ସେଟାକୁ ଛାପ ରଖିଦେବ। ମୀରା ପଚାରିଲା, କହିଲା ମା ଏଇ ଯେଉଁ ବିବାହ ଏଇ ଯେଉଁ ଡ୍ରମ୍ ବାଜୁଛି ଏଇଟା କ'ଣ ହେଉଛି? ଛୁଆମାନେ ସାଙ୍ଗେ ସାଙ୍ଗେ ପଚାରିଦେବେ କେଉଁଠି ମାଇକି ବାଜିଲେ କେଉଁଠି କ'ଣ ହେଲେ ନା କ'ଣ କ'ଣ ହେଉଛି ନା ଏଠି ବିବାହଘର। କହିଲେ ମା ବିବାହ ମାନେ କ'ଣ? ଛୁଆଟାକୁ କ'ଣ ବୁଝେଇବେ କୁହନ୍ତୁ ନା ବିବାହ ତ ହେଉଛି, ଆଉ ପୁଅ ଆଉ ଝିଅର ବିବାହ ହେଉଛି ନା ସେଠି କିଏ ବସିଛି? ଆଗରୁ ସବୁ ସବାରି ପାଲିଙ୍କରେ ବସିକି ଯାଆନ୍ତି ନା ମା, ସେ ଯେଉଁ ଆଗରେ ଯିଏ ବସିଛି ସେ ପୁଅଟି କିଏ ନା ସେ ବର, ପଛରେ ନା ପଛରେ ଅଛି ସେ ଝିଅ ସେ କନ୍ୟା, ତାହେଲେ ଦୁଇ ଜଣ କାହିଁକି ଯାଉଛନ୍ତି ନା ବର କନ୍ୟାକୁ ବିବାହ ହବ? ମୀରା ପଚାରୁଛି ମା ମୋର ବର କିଏ ହବ? ଗୋଟେ ଛୋଟ ଛୁଆ ଯଦି ଏମିତି ପ୍ରଶ୍ନ ପଚାରେ ତାର କ'ଣ ଉତ୍ତର ଦେବେ କୁହନ୍ତୁ? ଆଜ୍ଞା ଭକ୍ତ ଘର ପିଲା ହେଇଥିଲେ ଦୁସରା ଜିନିଷ, ଭକ୍ତ ସେଭଳି ଟ୍ରେଣ୍ଡ ଅପ୍ ହେଇଥିଲେ। ସେ ପୁରୀରେ ଜଣେ ଆମର ପ୍ରଭୁ ଅଛନ୍ତି, ସେ ଆମର ଶ୍ରୀପାଦ ମହାରାଜଙ୍କର ଆଶ୍ରିତ ପ୍ରଭୁ, ତାଙ୍କର ଟିକି ଝିଅଟେ ଅଛି, ମୋତେ ଥରେ ଡାକି ନେଇଥିଲେ ପୁରୀ, କହିଲେ ପ୍ରଭୁ ଟିକେ ଘରକୁ ଆସନ୍, ମୁଁ କହିଲି ହଁ ଚାଲ ବୁଲିକି ଆସିବ, ତାଙ୍କର ଗୋଟେ ଟିକି ଝିଅ ଅଛି। ସେ ଯେତେବେଳେ କ୍ରିଷ୍ଣା ଦେଉଥିଲା କି ଟିଭିରେ, ଆମେ ତ ଟିଭି ଦେଖୁନୁ ଜାଣନ୍ତି, କ୍ରିଷ୍ଣା ମଝିରେ ସିରିଏଲ୍ ଦେଉଥିଲା, ସେ ଛୋଟ ଛୁଆ ଛୋଟ ଛୁଆ ଥାଏ, ବର୍ତ୍ତମାନ ବହୁତ ବଡ଼ ହେଇଗଲାଣି, ଏଡ଼ି ବଡ଼ ପିଲା ଥାଏ। ସେ ତା ମା ବାପାଙ୍କୁ କହିବ ବାପା ମୁଁ ବିବାହ ହେଲେ ଏଇ କୃଷ୍ଣଙ୍କୁ ବିବାହ ହେବି। ସେ କୃଷ୍ଣ ଯେଉଁ କ୍ରିଷ୍ଣାର ଯେଉଁ କୃଷ୍ଣ ହେଇଛନ୍ତି ଛୋଟିଆ ଛୁଆ, ଇଏ ଠିକ୍ ଛୁଆଟେ, ତା ମୁଣ୍ଡରେ ଗୋଟିଏ ଜିନିଷ ଢୁକି ସେ ବାପାଙ୍କୁ ମାଆକୁ କହିବେ ବାପା ମୁଁ ଯଦି ବିବାହ ହେବି ଏଇ କୃଷ୍ଣଙ୍କୁ ବିବାହ ହେବି, ଏଇ ସୁନ୍ଦର ଦେଖାଯାଉଛି। କାରଣ ତା ବାପା ମା ତାଙ୍କୁ ଅଲଗା କିଛି ଦେଖିବା ପାଇଁ ଦିଅନ୍ତି ନା, ତା ଭିତରେ ଗୋଟେ ଛାପ ପଡ଼ିଯାଇଛି ମୁଁ ବିବାହ ହେଲେ କୃଷ୍ଣଙ୍କୁ ବିବାହ ହେବି, ଭାରି ସୁନ୍ଦର ଦେଖାଯାଉଛି। ମୀରା ଏ ପ୍ରଶ୍ନ ପଚାରିଲା ପରେ ଗୋଟେ ଦ୍ୱନ୍ଦ୍ୱ ପରିସ୍ଥିତିରେ ପଡ଼ିଗଲେ ରାଣୀ, କହିଲେ କ'ଣ କହିବି? କହିଲେ ମା ଆଜ୍ଞା ମହତ୍ କୁଳର ପିଲାମାନେ ଯେଉଁମାନେ ଆଚାରମ କୁଲମାଖ୍ୟାତି ଦେଶମ ଆଖ୍ୟାତି ଭାଷଣମ, ମହତ୍ କୁଳର ଲୋକମାନେ ମହତ୍ କଥା କହିବେ, ନିଚ ଲୋକମାନେ ନିଚ କଥା କହିବେ, ସାଧୁ ଯେତେ କଷ୍ଟ ପାଇଲେ ବି ନିଚ ଲୋକ ଉଚ୍ଚ କୁଳର ଲୋକ ଯେତେ କଷ୍ଟ ପାଇଲେ ବି ତାଙ୍କ ମୁଖରୁ ଭଲ କଥା ବାହାରିବ। ସୁନୀତି ପ୍ରମାଣ, ସୁନୀତି ପ୍ରମାଣ, ତାଙ୍କ ବିମାତା ଧ୍ରୁବଙ୍କୁ ଗାଳି ଦେଇଛନ୍ତି, ଆରେ ତୁ ପିତାଙ୍କ କୋଳରେ ବସିବୁ, ତୁମ ଗର୍ଭରେ ଜନ୍ମ ହେଲେ, ଗତକାଲି ସେ କଥା ଶୁଣୁଥିଲେ ନା, କିନ୍ତୁ ଆସି ଯେତେବେଳେ ସୁନୀତି କତିରେ କହିଲେ ସୁରୁଚିଙ୍କର କଥାକୁ, ସୁନୀତି କ'ଣ କହିଲେ? ବଡ଼ ଘର ଛୁଆ ଆଜ୍ଞା, ବଡ଼ ଘର ଲୋକମାନେ ଭେଦ ସୃଷ୍ଟି କରନ୍ତି ନା, ମହତ ଲୋକର ମହତ ଦୃଷ୍ଟି, ନିଚର ନିଚ ଦୃଷ୍ଟି, ଯେତେ ଉଚ୍ଚରୁ ଉଚ୍ଚକୁ କ'ଣ ସେଟା କୁହନ୍ତି ସାରଗୁଣା ଗଲେ ବି ତା ଦୃଷ୍ଟିଟା କୁଆଡ଼େ ତଳେ, ଆଉ ଗରୁଡ଼ ଯେତେ ତଳେ ବସିଲେ ବି ତା ଦୃଷ୍ଟି ବିଷ୍ଣୁଙ୍କ ଉପରେ, କାକ ହିମାଳୟ ଉପରେ ବସିଲେ ବି ସେ କାକ ଗରୁଡ଼ ହିମାଳୟ ପାଦ ତଳେ ବସିଲେ ବି ସେ ଗରୁଡ଼। ଉଚ୍ଚ ଘରର ପିଲା ଯାହାର ଆଚାର ଅଛି, ଯିଏ କୂଳରୁ ଶିକ୍ଷା କରିଛନ୍ତି, ସେ ଏମିତି ଗୋଟେ ପଟାକିଣି ଖରାପ କଥା କହିବେନି। ସୁନୀତି ସାଙ୍ଗ ସାଙ୍ଗ କହିଦେଲେ ହଁ ବିମାତା ଯାହା କହିଛନ୍ତି, ସାଙ୍ଗେ ସାଙ୍ଗେ କହିଦେଲେ ତୋ ମା ଯାହା କହିଛି ଠିକ କଥା କହିଛି, ମା ତାଙ୍କୁ ତପସ୍ୟା କରିକି ମରିବା ପାଇଁ କହିଛନ୍ତି, କିନ୍ତୁ ସୁନୀତି ତା ଭିତରୁ ସାରା ଜିନିଷଟା ଗ୍ରହଣ କରିନେଲେ, କହିଲେ ହଁ ହରିଙ୍କୁ ତପସ୍ୟା କରି କରିବା ପାଇଁ କହିଛନ୍ତି, ଏଇଟା ତ ଭଲ କଥା, ଧ୍ରୁବ ତୁମେ ଏଇଟାକୁ ଗ୍ରହଣ କର। ଦେଖ ମହତ ଘରର ପିଲା ମହତ କଥା କହିବ, ସାଧୁ ଗନ୍ନା ଭଳି ଆଖୁ ଭଳି, ସାଧୁକୁ ପେଶିଦେଲେ ବି ତା ମୁହଁରୁ ଖରାପ କଥା ବାହାରିବନି, ସେ ଭଲ ଉପଦେଶ ତ ଠିକ ଅଛି, ତୁମେ ହରିଙ୍କୁ ଭଜନ କର, ମୋତେ କଷ୍ଟ ଦେଲା ଦେଲ। ନିତ୍ୟାନନ୍ଦ ପ୍ରଭୁକୁ ଜଗାଇ ମାଧାଇ ମାଧାଇ ପିଟିଲେ ମଦିରା ଭାଣ୍ଡରେ, ଭଲ ଚାପୁଡ଼ଟେ ମାରିଥାନ୍ତୁ ହେଲା, କହିଲେ ମାଧାଇ ତୁ ପ୍ରହାର କଲୁ କଲୁ କିନ୍ତୁ ଟିକେ ହରିନାମଟା କର। ଏ ଶିକ୍ଷା, ମହତ ଘର ଲୋକ ମହତ କଥା କହିବେ, ଇଏ ବିଚାର ପଡ଼ିଗଲେ, କହିଲେ ମୀରା କ'ଣ କହିବି? କହିଲେ ମୀରା ସଂସାରୀ ପୁରୁଷ ସହିତ କାହାକୁ କହିଲେଣି ତୋର ବର କିଏ ହବ ଡାକି ଆଣିଲେ, ଘରେ ତାଙ୍କର ଗିରିଧର ଗୋପାଳ ଅଛନ୍ତି ଦେଖେ। କହିଲେ ମୀରା ଏଇ ଯେଉଁ ଗିରିଧର ଗୋପାଳ ଅଛନ୍ ନା, ଇଏ ତୋର ବର ହେବେ, ଇଏ ତୋର ସ୍ୱାମୀ। ମୀରାଙ୍କର ଅନ୍ତରରେ ଏଇ ଗୋଟିଏ ସରଳ ଛାପ ସବୁଦିନ ପାଇଁ ରହିଗଲା, ମେରେ ତୋ ଗିରିଧାର ଗୋପାଳ ଦୁସୁରା ନା କୋଇ। ଆଜ୍ଞା ସଂସାରରେ ବହୁତ ଲୋକ କୁହନ୍ତି ଭଗବାନ ମୋର, କିନ୍ତୁ ବହୁତ ଲୋକ କୁହନ୍ତି ଭଗବାନ ମୋର ସଂସାର ବି ମୋର, ସତକି ମିଛେ କୁହନ୍ତୁ। ଆମେ କହୁଛେ ଭଗବାନ ମୋର, କିନ୍ତୁ ପୁଅକୁ ଦେଖିଦେଲା ଆଜ୍ଞା ଏଇଟା ମୋ ପୁଅ, ତାହେଲେ ଆମେ ଭଗବାନଙ୍କର ହେଇନି ଏତେ ପର୍ଯ୍ୟନ୍ତ। ସଂସାରରେ ଜଣେ ନାରୀ ଯିଏ ଗୋଟେ କଥାକୁ ନିଠୁର ଭାବରେ କହିଛନ୍ତି, ଜୀବନରେ ଆଚରଣ କରିଦେଇଛନ୍ତି, ସମସ୍ତେ ଆମେ କହୁଛେ ଆମେ ଭଗବାନଙ୍କର ଭକ୍ତ, ଆମେ ଭଗବାନଙ୍କର, କିନ୍ତୁ ଆମେ ଭଗବାନଙ୍କର ଆମ ସଂସାରରେ ବି କିଛି କିଛି ଅଂଶ ଅଛି। କିନ୍ତୁ ମୀରା କହିଲେ ନା, ମେରେ ତୋ ଗିରିଧର ଗୋପାଳ, ତାପରେ ଦୁସୁରା ନା କହି, ଏ ଦୁସୁରା ନା କହି କହିବା ଲୋକ ସଂସାର ବହୁତ କମ, ମୋର ସଂସାର ଆଉ କେହି ନାହାନ୍ତି, ମୋର କେବଳ ଗିରିଧର ଗୋପାଳ ଅଛନ୍ତି, ଏ ଲୋକ ସଂସାର ବହୁତ କମ। ଆଜ୍ଞା ଏଟା ତାଙ୍କ ଜୀବନର ଛାପ ରହିଗଲା, ଏଇ କଥାରେ ମୁଁ କହୁଥିଲି। ତେଣୁ ପ୍ରହ୍ଲାଦ ମହାରାଜଙ୍କର ଜୀବନରେ ଗୋଟେ ବହୁତ ବଡ଼ ସଂସ୍କାର ଆସିଗଲା, ନାରଦ ମୁନିଙ୍କ ନିକଟରୁ ଭାଗବତ ଶୁଣିକି। ବର୍ତ୍ତମାନ ପ୍ରହ୍ଲାଦ ମହାରାଜଙ୍କର କଥା ଏଇଠି ରହିଲା, ବର୍ତ୍ତମାନ ହିରଣ୍ୟକଶିପୁଙ୍କର ତେଣେ କଥା ମୁଁ ଭାଗ ଭାଗ କରିକି ନେବି, ମାନେ ସାତୋଟି ଅଧ୍ୟାୟ, ତ ଗୋଟିଏ ଅଧ୍ୟାୟର ଚାଲିଯିବ, 23 ଦିନ 24 ଦିନ ଆମର କଥା ହେଇଛି ଭୁବନେଶ୍ୱରରେ। ମୁଁ ଆପଣଙ୍କୁ ବୁଝିଲା ଭଳି ଏବଂ ସାର ସାର କଥାକୁ ହିଁ ବାହାର କରି କହିବି। ଅନ୍ୟ ପକ୍ଷରେ ପ୍ରହ୍ଲାଦ ଭଗବାନଙ୍କର ଭକ୍ତ ହେଲା ପରେ ଚାରି ଭାଇଙ୍କ ଭିତରେ ସିଏ ଅତି ସୁଗୁଣ ସମ୍ପନ୍ନ ପୁତ୍ର ହେଲେ, ତାଙ୍କର କଥା ଏ ଶୁଣିବା ୟାର ପରେ। କିନ୍ତୁ ହିରଣ୍ୟକଶିପୁ ତପସ୍ୟାରେ କ'ଣ କହିଲେ ନା, ମୁଁ ଅମର ହେବି, ଅମର ମୁଁ ହେବି, ଏବଂ ସେଥିପାଇଁ 4ଟି ଉଦ୍ଦେଶ୍ୟ ନେଇକି ମନ୍ଦର ପର୍ବତରେ ତପସ୍ୟା କଲେ। ହିରଣ୍ୟକଶିପୁ ରାଜନ୍ ଅଜେୟ ଅଜର ଅମରମ୍ ଆତ୍ମନମ୍ ପ୍ରତିଦ୍ୱନ୍ଦ୍ୱ ଏକମ୍ ରାଜ୍ୟମ୍ ବିଦିଶ୍ୟତ, 4ଟି ତାଙ୍କର କାମନା। ଆଜ୍ଞା ଭଗବାନ ଅସୁର ଗୁଣ କ'ଣ ଦେଲେ ଗୀତାରେ, ସିଦ୍ଧହମ୍ ବଳବାନ ଯୋଗୀ, ମୁଁ ସିଦ୍ଧ ଲୋକ, ମୁଁ ବଳବାନ, ମୁଁ ଭକ୍ତା, ଏଇ ମାନ ଆସିବ ଭଗବାନଙ୍କୁ ସେ ମାନିବନି, ଦମ୍ଭ ଦର୍ପ ଅଭିମାନ କ୍ରୋଧ ଏସବୁ ଆସୁରିକ ଗୁଣ। କିନ୍ତୁ ପ୍ରହ୍ଲାଦ ଦେଖ, ପ୍ରହ୍ଲାଦର ଗୁଣ ଶୁଣିବେ, ତପସ୍ୟା କରିବା ପାଇଁ ଗଲେ 4ଟି ଉଦ୍ଦେଶ୍ୟରେ। କ'ଣ 4ଟି ଉଦ୍ଦେଶ୍ୟ ନା, ଅଜେୟ, ମୁଁ ଅଜୟ ହେବି, ମୋତେ କେହି ଜୟ ଯେମିତି ନ କରିପାରିବେ। ଆପଣ ପ୍ରଶ୍ନ କରିପାରନ୍ତି, ହିରଣ୍ୟକଶିପୁଙ୍କର ଏ ମନୋଭାବ କାହିଁକି ଆସିଲା, ତାଙ୍କର ଭାଇକୁ ସେ ବହୁତ ଭଲ ପାଉଥିଲେ। ଆଜ୍ଞା ଅସୁର ହେଲେ ବି ଗୋଟେ ଗୋଟେ ଭଲ ଭଲ ଗୁଣକୁ ଆମ ଭାଗବତରେ ଦେଖିବାକୁ ପଡ଼ିବ। ହିରଣ୍ୟକଶିପୁ ବହୁତ ଦୋଷ ଅଛି, କିନ୍ତୁ ଗୁଣକୁ ଦେଖ, ତାଙ୍କ ଭାଇଙ୍କୁ ସେ ଏତେ ଭଲ ପାଉଥିଲେ, ଭାଇ ମରିଗଲା ପରେ ତାଙ୍କ କ୍ରୋଧ ଆସିଲା, ତା ପୂର୍ବରୁ ବିଷ୍ଣୁଙ୍କୁ ଦ୍ୱେଷ କରୁନଥିଲେ। କିନ୍ତୁ ଆମର ଏଇ ଯେଉଁ କଳିଯୁଗରେ ହିରଣ୍ୟକଶିପୁ ଏ ଭାଇକି ଭଲ ପାଉନାହାନ୍ତି। ହିରଣ୍ୟକଶିପୁ ଶବ୍ଦର ଅର୍ଥ କ'ଣ କି, ହିରଣ୍ୟକଶିପୁ, ହିରଣ୍ୟ ମାନେ ସ୍ୱର୍ଣ୍ଣ, ଆଉ କଶିପୁ ମାନେ ସଫ୍ଟ ବେଡ୍, ସଫ୍ଟ ବେଡ୍ କୋମଳ ଶଯ୍ୟା, ଯେ କେବଳ ସ୍ୱର୍ଣ୍ଣ ଆଉ କୋମଳ ଶଯ୍ୟାକୁ ଜାଣେ ସିଏ ହେଉଛି ହିରଣ୍ୟକଶିପୁ। ତାହେଲେ ସେଠି ତ ଜଣେ ଥିଲେ, ବର୍ତ୍ତମାନ କେତେ ଜଣ ହିରଣ୍ୟକଶିପୁ ଅଛନ୍, କେମିତି ଭଲ ଘର ହବ, କେମିତି ଭଲ କୋମଳ ଶଯ୍ୟା ହବ, କେମିତି ଧନ ଆସିବ, ଏ ହିରଣ୍ୟକଶିପୁ ମେଣ୍ଟାଲିଟି। ଆଉ ଭଗବାନ ଟିକେ ନା, ସେ କହୁଛି ନା, ତାର ଶତ୍ରୁ କିଏ, ହିରଣ୍ୟକଶିପୁର ଶତ୍ରୁ କିଏ, ପ୍ରହ୍ଲାଦ ରାଜା କ'ଣ ଦୋଷ, 4 ପୁତ୍ର ଭିତରେ ସେ ସାଧୁ, ତାର ସୁଶୀଳ ବ୍ୟବହାର, ତାର ଦୋଷ କ'ଣ, ଗୋଟିଏ ଦୋଷ, ସେ ଦୋଷଟି କ'ଣ ନା ମହାନ ଗୁଣ, ସେଟା ଦୋଷ ନାହିଁ, ସେଟା ହେଉଛି ମହାଗୁଣ। କ'ଣ ସେ ମହାଗୁଣ ନା, ହରିଙ୍କୁ ଭକ୍ତି କରୁଛ। ସଂସାର ଆଜ୍ଞା ଏମିତି, ହିରଣ୍ୟକଶିପୁର ଭାବଧାରାଟା ବର୍ତ୍ତମାନ କଳିଯୁଗରେ ପୁରା ପ୍ରତିଫଳନ ହେଇଛି। କେହି ମଦ୍ୟପ ହେଲେ, କେହି ଦୁରାଚାରୀ ହେଲେ, କେହି ବ୍ୟଭିଚାରୀ ହେଲେ, କିଏ କେଉଁ ଉପାୟରେ ଅର୍ଥ ରୋଜଗାର କଲେ, ସଂସାର ଆପଣଙ୍କୁ କିଛି କହିବନି। କିନ୍ତୁ ସଂସାରରେ ଯେତେବେଳେ ଆପଣ ଭକ୍ତ ହେବା ପାଇଁ ଚାହିଁବେ, ସଂସାର ସବୁ ଦିଗରୁ ଆପଣଙ୍କୁ ପ୍ରତିବନ୍ଧକ ସୃଷ୍ଟି କରିବ। ସଂସାର ଚାହିଁବନି କେବେ ତୁମେ ହିରଣ୍ୟକଶିପୁ କ୍ୟାମ୍ପରୁ ବାହାରିକି ପଳାଅ, ପ୍ରହ୍ଲାଦ ହୁଅ। ହିରଣ୍ୟକଶିପୁ ଭ୍ରାତା ହିରଣ୍ୟାକ୍ଷର ମୃତ୍ୟୁ ପରେ ବହୁତ ବଡ଼ କଷ୍ଟ ଲାଗିଲା, ଆରେ ବିଷ୍ଣୁ ମୋର ଭାଇକି ମାରିଦେଲେ, ଭଗବାନ କାହାକୁ ମାରନ୍ତିନି, ଭାଇଙ୍କର ଦୋଷକୁ ଦେଖିଲେ, ବିଷ୍ଣୁଙ୍କର ଦୋଷକୁ ଦେଖିଲେ, ଏବଂ କହିଲେ ମୁଁ ଭଗବାନଙ୍କୁ କେମିତି ମାରିବି ନା, ଭଗବାନ ବଞ୍ଚୁଛନ୍ତି କେତେ ଜଣଙ୍କ ଉପରେ, ସାଧୁ ଉପରେ, ବ୍ରାହ୍ମଣ ଉପରେ, ଗାଭୀ ଉପରେ, ଏମାନେ ଭଗବାନଙ୍କୁ ଚଳାଉଛନ୍ତି। ଆରେ ଭଗବାନ ଅମର ବୋଲି କହୁଛନ୍ତି, ଭଗବାନ ବଞ୍ଚିକି ରହିଛନ୍ତି ଏଇ ତିନି ଜଣଙ୍କ ଉପରେ। ଏଇ ତିନି ଜଣଙ୍କୁ ମୁଁ ମାରିଦେଲେ ଭଗବାନ ଭଗବାନ ବଳେଇ ମରିଯିବେ, ଗଛ ମୂଳକୁ କାଟିଦେଲେ ଗଛ କୁଆଡ଼େ ରହିବ। ଏଇ ଯୋଜନାରେ ଅତ୍ୟାଚାର କରିବାକୁ ଲାଗିଲେ, କିନ୍ତୁ ତା ପୂର୍ବରୁ ଶକ୍ତିଟା କୋଉଠୁ ପାଇବେ? ମନ୍ଦର ପର୍ବତ ଯେମିତି ତପସ୍ୟା କରିବା ପାଇଁ। ଆଜ୍ଞା, ଆପଣ ଭାବୁଛନ୍ତି ବର୍ତ୍ତମାନର ଯେଉଁ ହିରଣ୍ୟକଶିପ, ମୁଁ କାହାକୁ ସମାଲୋଚନା କରି କହୁନି, ଏ ହିରଣ୍ୟକଶିପ ମେଣ୍ଟାଲିଟି, ଏ କମ୍ପ୍ୟୁଟର ତିଆରି କରିବା, ଏ ଯେତେ ସବୁ ଜିନିଷ ତିଆରି ହେଇଛି, ଏ ମଣିଷକୁ ସୁଖ ଦେଇଛି ନା ଦୁଃଖ ଦେଇଛି ଆପଣ ଜଣେ କିଏ କୁହନ୍ତୁ। ମୁଁ ଆପଣଙ୍କୁ ପ୍ରମାଣ କରି ଦେଖେଇଦେବି, ସୁଖ ଯେତିକି ଦେଇନି ତାଠୁ ଦଶ ଗୁଣ ନାହିଁ ସହସ୍ର ଗୁଣ ଦୁଃଖ ଦେଇଛି, ଦେଇନି? କୁହନ୍ତୁ କେଉଁଟା ଆପଣଙ୍କୁ ସାହାଯ୍ୟ କରିଛି, ମୁଁ କହିବି। ଆପଣ ଯାହା କାଢ଼ିବେ ମୁଁ ତା ଦୋଷକୁ ଦେଖେଇଦେବି, ଆପଣଙ୍କୁ ଆଜି ଦୁଃଖରେ ପକେଇ ସିଏ ସବୁ ଜିନିଷ। ଆଉ ଗୋଟିଏ ମୋବାଇଲ ମୁଁ ଆପଣଙ୍କୁ ଉଦାହରଣ ଦେଉଛି, ମୋବାଇଲ ନଥିଲା ପୂର୍ବରୁ ଆମେ ଚଳୁନଥିଲେ? ଚଳୁଥିଲେ। ଘର ଯଦି ଅଧା ବିଗିଡ଼ି ଯାଇଛି କେବଳ ମୋବାଇଲ ଯୁଗ, ଆଉ କଳିଯୁଗର ଲୋକ ନର୍କକୁ ଯାଇନଥାନ୍ତେ, କିଛି ଲୋକ ବଞ୍ଚିଯାଇଥାନ୍ତେ, କିନ୍ତୁ ପ୍ରାୟ 100% ଆହୁରି ଅଧିକା ପରସେଣ୍ଟ ଲୋକ ଯିବେ ମୋବାଇଲ ଯୋଗୁଁ। କାହିଁକି ଜାଣିଛ? କେହି କହିପାରିବେନି ମୁଁ ମୋବାଇଲ ରଖିଛି ମିଛ କଥା କହୁନି, କହିପାରିବେନି। ଆପଣ ଘରୁ ବାହାର ନଥିବେ କହିବେ ଆଜ୍ଞା ମୁଁ ଅଧା ରାସ୍ତାରେ ହେଲିଣି, ଦେହ ଖରାପ ନଥିବେ ଆଜ୍ଞା କହିବେ ଆଜ୍ଞା ମୋ ଦେହଟା ଖରାପ ସାର୍ ମୋ ଦେହ ଖରାପ, ମିଥ୍ୟା କଥା କହିବା ପାଇଁ ଆପଣ ବାଧ୍ୟ। ଆଉ ଆପଣ ତା ଦେହରେ ଗୋଟେ ପ୍ରୟୋଗ କରୁଛନ୍ତି ରିପୁକୁ, କେମିତି ଜାଣିଛନ୍ତି ନା? ଆଗରୁ ଯଦି ଆପଣ କାହା ପରେ ରାଗିଥିଲେ ତା ସେ ଲୋକଟା ପାଖରେ ପହଞ୍ଚିବା ଭିତରେ ଆପଣ କ୍ରୋଧ ବି ଶାନ୍ତ ହେଇପାରେ, କ୍ରୋଧଟା ଗୋଟେ ସୃଷ୍ଟି ହେଇଗଲା ମାନେ ତାକୁ ପ୍ରୟୋଗ କରିବା ପାଇଁ ଚାହିଁବେ, ସେ ଅଗ୍ନି ଭଳି ତ ଆଗରୁ କ୍ରୋଧ ହେଇଗଲା। ଆଉ ଦେଖିବା ସେ ଲୋକ ଆସୁ ମୁଁ ଭେଟେ, ତାପରେ ତ କ'ଣ କହିବି, ସେ ଭେଟିବା ଭିତରେ ଆହୁରି କିଛି ଘଟଣା ହେଇଥିବ ଯାହାଦ୍ୱାରା ଆପଣ କ୍ରୋଧକୁ ଭୁଲି ଯାଇଥିବେ, କିନ୍ତୁ ବର୍ତ୍ତମାନ ଯେଉଁ ମୋବାଇଲ ରଖିଛନ୍ତି କ'ଣ ସେ ଏ କଥା କହିଲା, ଆଣ ତା ମୋବାଇଲ ନମ୍ବରଟା ଆଣିଲ, ତା କଣ୍ଟାକ୍ଟ ନମ୍ବର ଦିଅ, କୁ ପଚାରୁଛନ୍ତି ଇଂଲିଶରେ କଣ୍ଟାକ୍ଟ ନମ୍ବର, କିରେ କଣ୍ଟାକ୍ଟ କ'ଣ କରୁଛ ତାକୁ, ତୁମେ ତାକୁ କଣ୍ଟାକ୍ଟ କରୁନା, ତୁମର କ୍ରୋଧକୁ ବର୍ତ୍ତମାନ କଳି କେଉଁଠି ହେଉଛି କଣ୍ଟାକ୍ଟରେ ଲଗାଉଛ। କୌଣସି ବସ୍ତୁ ଆପଣ ଦେଖେଇ ପାରିବେନି ଯାହା ବାହାରିଛି ଆମର ଇନ୍ଦ୍ରିୟକୁ ଅଧିକ ଦୁଃଖ ଦେବା ପାଇଁ, ଯେତିକି ସୁଖ ଦେଉନୁ ଅଧିକ ଦୁଃଖ ଦେଉଛି। ଏ ହିରଣ୍ୟକଶିପର ବଂଶଧରର ଭାବନା, ମୁଁ ଅଜୟ ହେବି ଆଉ ଅମର ହେବି, ଏ ଅଜର ହେବି, ଅଜୟମ ଅଜରମ, ଅଜରମ ମାନେ ମୋ ଶରୀର ବୁଢ଼ା ହବନି କି ରୋଗ ହବନି, ଆଉ ଅମରମ ମୁଁ ମରିବିନି। ତିନ ଆଉ ଚତୁର୍ଥ ହେଲା ଯୁଦ୍ଧାନମ ଆତ୍ମାନମ ଅପରନ୍ଦିଦୋତମ ଏକମ ରାଜ୍ୟ ବିଧିଷ୍ଠତେ, ମୁଁ ଏକାଠି ଏକାକି ରାଜୁତି କରିବି, ମୋ ରାଜ୍ୟରେ ରାଜା ଆଉ କେହି ରହିବେନି, ମୁଁ ଏକାକି ରାଜୁତି କରିବି। ଚାଲିଲା କେଉଁଠିକି ଚାଲିଲା? ତପସ୍ୟା କରିବା ପାଇଁ। ସତେପେ ମନ୍ଦରା ଦ୍ରୋଣାମ ତପ ପରମ ଦାରୁଣମ ଉର୍ଦ୍ଧବାହୋ ନଭ ଦୃଷ୍ଟି ପାଦାଙ୍ଗୁଷ୍ଠାଶ୍ରିତାବନ। ଆଜ୍ଞା, ତପସ୍ୟା ଆଜି ପର୍ଯ୍ୟନ୍ତ ଯେତେ ଜଣ କରିଛନ୍ତି, ବ୍ରହ୍ମାଜୀ ଖୋଲା ମନରେ ଆସି ହିରଣ୍ୟକଶିପୁ ପ୍ରଶଂସା କରିବେ, ପ୍ରହ୍ଲାଦ କିଛି କରିନା, ତପସ୍ୟାର ବଳ ନାହିଁ। ତପସ୍ୟା କାହା ପାଇଁ ଆପଣ କରୁଛନ୍ତି ତାର ବଳ। ଆପଣ ଭାବୁଛନ୍ତି ଯିଏ କମ୍ପ୍ୟୁଟର ତିଆରି କରିଛନ୍ତି ସେ ତପସ୍ୟା କରିନାହାନ୍ତି? ଆଜ୍ଞା ଆଜ୍ଞା, ଖାଇନାହାନ୍ତି ଶୋଇନାହାନ୍ତି। ସେ ଆମର ପୂଜ୍ୟପାଦ ଶ୍ରୀପାଦ ମହାରାଜ ଥିଲେ, ମହାରାଜ ସେ ସାଇଣ୍ଟିଷ୍ଟ ଥିଲେ, ସେ ଗୋଟେ ଭଲ କଥା କୁହନ୍ତି, ତାଙ୍କର ଗୋଟେ ପ୍ରବଚନରେ କହିଥିଲେ ମୋର ମନରେ ଅଛି ଆଜି ପର୍ଯ୍ୟନ୍ତ, ଯେତେବେଳେ ମନରେ ପଡ଼େ ମୁଁ କହିଦିଏ ଏଇ କଥାଟି, ବୈଜ୍ଞାନିକମାନେ ଭୁଲି ଯାଆନ୍ତି ତାଙ୍କର ବିବାହର କେବେ। ସେ ଆମେରିକାରେ ଚିକାଗୋରେ ପଢ଼ୁଥିଲେ, ପ୍ରଭୁପାଦଙ୍କୁ ଭେଟିଲା ପରେ ଚାକିରି ଛାଡ଼ିକି ପଳେଇ ଆସିଲେ, ଭକ୍ତ ହେଲେ। ସେ ତାଙ୍କର ବୈଜ୍ଞାନିକର ବୈଜ୍ଞାନିକମାନଙ୍କର ଇତିହାସ କୁହନ୍ତି, କହିଲେ ବୈଜ୍ଞାନିକମାନେ କେମିତି ତପ କରୁଛନ୍ତି ଦେଖ, ତାଙ୍କର ଯେଉଁଦିନ ବିବାହର ସବୁ ଇନ୍ଭିଟେସନ୍ ସରିଛି, ବିଦେଶରେ ଆଉ କ'ଣ ଇନ୍ଭିଟେସନ୍ ସରିଛି, ସେଦିନ ତାଙ୍କର ପାର୍ଟି ସବୁ ହବ, ମଦ ମାଂସ ଖାଇବେ, ସମସ୍ତେ ଝିଅ ଆସିକି ରେଡ଼ି ହେଇଗଲାଣି, ପୁଅ କାହିଁ, ପୁଅ ଖୋଜିଲା ବେଳକୁ ପୁଅ ତା ଲାବୋରେଟରୀ ଭିତରେ ପଶିଛି। ସାଇଣ୍ଟିଷ୍ଟ ପଚରା ଯାଉଛି, ଆରେ ତା ସାଙ୍ଗ ଆସିବ, ତୁମର ବିବାହ କଲେ ମୁଁ ଭୁଲି ଯାଇଛି ଆଜି ମୋର ବିବାହ, ତପ ନୁହେଁ ଆଜ୍ଞା, କଠୋର ତପ କରୁଛନ୍ତି, କିନ୍ତୁ ତପ କାହା ପାଇଁ କରୁଛେ ଆମେ? ହରିଙ୍କ ପାଇଁ, ହରିଙ୍କ ପାଇଁ ତପସ୍ୟା ନହେଲେ ଆରାଧତେ ହରି ଯଦି ତପସା ତତ କିମ୍, ନ ଆରାଧତେ ହରି ଯଦି ତପସା ତତ କିମ୍। ଯଦି ହରିଙ୍କୁ ଆମେ ଆରାଧନା କରୁନେ ସେ ତପସ୍ୟାର ମୂଲ୍ୟ କ'ଣ? ହିରଣ୍ୟକଶିପୁ ତପସ୍ୟା କରୁନେ କି?
ଆରାଧତେ ହରି ଯଦି ତପସ୍ୟା ତ କିମ୍, ଯଦି କିଏ ହରିଙ୍କୁ ଆରାଧନା କରୁଛି, ଭଗବାନଙ୍କର ନାମ କରୁଛି, ତାର ତପସ୍ୟା କ'ଣ ଆବଶ୍ୟକ ଅଛି? ଏଇଟା ତ ତାର ତପ, ଏଇଟା ହିଁ ତାର ତପ। ହରିନାମ କରିବା, ଚାରୋଟି ନିୟମ ମାନିବା କଳିଯୁଗରେ ଗୋଟେ ବିଶାଳ ବଡ଼ ତପ। ନିଶା ନ ଖାଇବା, ଆମିଷ ନ ଖାଇବା, ତମଗୁଣକୁ ସବୁ ପିଆଜ ରସୁଣ ନିଶା ଏଗୁଡ଼ାକ ଛାଡ଼ିବା, ପରସ୍ତ୍ରୀ ଗମନ ନ କରିବା, ପଶୁ ହତ୍ୟା ନ କରିବା, ଦ୍ୟୁତ କ୍ରୀଡ଼ା ଛାଡ଼ିବା, ଏଇଟା ଗୋଟେ ତପ। ମହାପ୍ରଭୁ ସିଧା କହିଛନ୍ତି କଳିଯୁଗରେ ଏଇଟା ତପ। ତପନ ମିଶ୍ର କହୁଛନ୍ତି, ଆରେ କ'ଣ ସାଧ୍ୟ ସାଧନ ବସ୍ତୁ, କଳିଯୁଗରେ ନାମ କରିବା ଗୋଟେ ତପ। ଆପଣ ଦେଖୁନାହାନ୍ତି, ସବୁ କାମ କରିବାକୁ ମନ ଲାଗିବ, କିନ୍ତୁ ନାମ କରି ବସିଲେ ସବୁ କାମଟା ସେତେବେଳେ ମନେ ପଡ଼ିବ, ଅଲଗା ବେଳେ କାମ ମନେ ପଡ଼ୁନଥିବ। ଆପଣ ଯେତେବେଳେ ହାତ ମାଳ ଜପମାଳା ଭିତରେ ହାତଟା ପୁରେଇବେ, ରେ ଗାଈଟା ତ ବନ୍ଧା ହେଲାନି, ସେ ବିଲରେ ତ ଏଇଟା କାମ ରହିଲା, ସେଠି ତ ଏଇ ଆଖି ଦେଖା ପା, ଏଇଟା ତପସ୍ୟା। ନାମ କରିବାଟା ସହଜ, କିନ୍ତୁ ନାମରେ ମତି ରଖିବାଟା ବହୁ କଷ୍ଟ। ନାମରେ ମତି ରଖିବା ତ ସହଜ ବସ୍ତୁ ନାହିଁ। ମହାପ୍ରଭୁ ସେ କଥା କହୁଛନ୍ତି, ରାତ୍ରି ଦିନ ନାମ ଲୟ ଖାଇତେ ଶୁଇତେ, ରାତ୍ରି ଦିନ ନାମ ଲୟ ଖାଇତେ ଶୁଇତେ, ତାହାର ମହିମା ବେଦେ ନାହିଁ ପାରେ ଦିତେ, ତାହାର ମହିମା ବେଦେ ନାହିଁ ପାରେ। ସୁନ ମିଶ୍ର କଳି ଯୁଗେ ନାହିଁ ତପ ଯଜ୍ଞ, ସୁନ ମିଶ୍ର କଳି ଯୁଗେ ନାହିଁ ତପ ଯଜ୍ଞ, ଯେ ଜନ ଭଜେ କୃଷ୍ଣ ତାର ମହାଭାଗ୍ୟ, ଯେ ଜନ ଭଜେ କୃଷ୍ଣ ତାର ମହାଭାଗ୍ୟ। ଭାଗ୍ୟ ପ୍ରହ୍ଲାଦର ନା ଭାଗ୍ୟ ହିରଣ୍ୟକଶିପୁର କୁହନ୍ତୁ? ତପସ୍ୟା କରିକି ହିରଣ୍ୟକଶିପୁ ଯେଉଁ ସିଂହାସନକୁ ରୋଜଗାର କଲା, ଭୋଗ କରିପାରିଲା? ଆଜ୍ଞା, ଭୋଗ କଲେ କିଏ? ବିନା ତପରେ କେବଳ ହରିଙ୍କୁ ସ୍ମରଣ କରି, ସ୍ମରଣ ଆଚାର୍ଯ୍ୟ ହେଲେ କିଏ? ପ୍ରହ୍ଲାଦ, ପ୍ରହ୍ଲାଦ ସ୍ମରଣେ। ତପସ୍ୟା କରିକି ଯାହା ରୋଜଗାର କରି ରଖିଥିଲା, ଭୋଗିଲା କିଏ? ବିଷ୍ଣୁ ଭକ୍ତ ପ୍ରହ୍ଲାଦ। ମହାପୁରୁଷ ସେ କଥା କହୁଛନ୍ତି, ରାତି ଦିନ ନାମ ଯଦି କିଏ ନଉଛି, ରାତ୍ରି ଦିନ ସବୁବେଳେ, ବେଦ ତାର ମହିମା କହିପାରିବେନି। ବେଦରେ ଯଦି ମହିମା ପଚରା ଯେ ନାମ କରୁଛି ରାତି ଦିନ, ତାର ମହିମାଟା କ'ଣ କୁହନ୍ତୁ? ବେଦ କହିପାରିବେ, ହେ ମିଶ୍ର, ହେ ତପନ ମିଶ୍ର, ଶୁଣ, କଳିଯୁଗରେ ତପଯଜ୍ଞ ନାହିଁ, ଯେ ନାମ କରୁ ସେ ମହାଭାଗ୍ୟବାନ, ମହାଭାଗ୍ୟ ତାର। କାରଣ ତପ ଦୃଷ୍ଟିରୁ ଦେଖିବାକୁ ଗଲେ ଜଗତରେ କେତେଜଣ ପଶୁଙ୍କ ନାଁ ନୀତିଶାସ୍ତ୍ର ନିଆହୁଏ, ଦେଖନ୍ତୁ ପଶୁ ପକ୍ଷୀ ଏମାନେ ତପସ୍ୟା ଠାରୁ ବି ବଡ଼ ତପସ୍ୟା କରୁଛନ୍ତି, କିନ୍ତୁ ତାଙ୍କର ଉଦ୍ଦେଶ୍ୟ କ'ଣ? ବିଷ୍ଣୁଙ୍କୁ ସନ୍ତୁଷ୍ଟ କରିବା କି? ଯଦି ବିଷ୍ଣୁଙ୍କୁ ସନ୍ତୁଷ୍ଟ କରିବା ଉଦ୍ଦେଶ୍ୟ ନଥିବ, ଅଲଗା ପାଇଁ ଯିଏ ତପ କରୁଥିବ, ତାର ତପ ହେଉଛି ହିରଣ୍ୟକଶିପୁର ତପ। ଅନ୍ତ ଭୈ ହରି ଯଦି ତପସା ତତ୍ କିମ୍, ନ ଅନ୍ତ ଭୈ ହରି ଯଦି ତପସା ତତ୍ କିମ୍। ହୃଦୟରେ ଭଗବାନ ଜଣେ ଧାରଣ କରି ରଖିଛି, ତା ପାଇଁ ତପସ୍ୟା କରିବା କିଛି ଆବଶ୍ୟକ ନାହିଁ। ଯଦି ହୃଦୟ ଭିତରେ ଭଗବାନଙ୍କୁ, ବାହାରେ ଭିତରେ ଭଗବାନଙ୍କୁ ଦେଖିପାରୁ ନାହିଁ, ସେ ତପସ୍ୟା କରି କ'ଣ ଲାଭ ଅଛି? ସେ କେବଳ ତପ କରୁଛି ତାର ନିଜର କାମ ପାଇଁ, ସେଥିରେ ସେ ଫଳବତୀ ହେଇପାରିବେ। ହିରଣ୍ୟକଶିପୁ ଭଳି ଦେଖିବ ବର୍ତ୍ତମାନ କ'ଣ ହବ, କେତେ ଚାଲାକରେ ବର ମାଗିବ। ଆଉ ଭଗବାନ ହେଉଛନ୍ତି ସୁପର ଚାଲାକ, ତୁମେ ଚାଲାକି ତାଙ୍କ କତିରେ ଦେଖିବ କି? ସେ କେତେ ଚାଲାକ, ତାଙ୍କ ଚାଲିରୁ ଦେଖିପାରୁନାହାନ୍ତି, ତାଙ୍କ ଠିଆ ହେବାର ଦେଖିପାରୁନାହାନ୍ତି। କେହି ଠିଆ ହେଇପାରିବେ ଦେଖିଲେ ଭଗବାନ କୃଷ୍ଣଙ୍କ ଭଳି? ଆପଣ ତିନି ବଙ୍କା ହେଇକି ଠିଆ ହେଲେ କେତେ ସମୟ ଠିଆ ହେବେ ଆପଣ? ଆଉ ଭଗବାନଙ୍କୁ ତୁମେ ସିଧା ହେବ, ସିଧା ହେଇପାରିବେନି, ସେ ବଙ୍କେଇ ବଙ୍କେଇ ସେ ଚାଲିବେ। ତାଙ୍କ ପାଖରେ ତୁମେ ବଙ୍କା ନୀତି ଦେଖେଇବ, ସେ ପୁରା ସିଧା କରିଦେବେ। ତାଙ୍କ ପାଖରେ ଚାଲାକି ବୁଦ୍ଧି ଦେଖେଇବେ, ହିରଣ୍ୟକଶିପୁ ଚାଲାକି ବୁଦ୍ଧି ଦେଖାଉଛି। କାହା ପାଖରେ? ଭଗବାନଙ୍କ ପୁଅ ପାଖରେ, ବ୍ରହ୍ମାଙ୍କ ପାଖରେ। ବ୍ରହ୍ମା ଅତି ସରଳ ଲୋକ ଆଜ୍ଞା, ଭଗବାନଙ୍କର ଯଦି କିଏ ଶ୍ରେଷ୍ଠ ଭକ୍ତ ଥାନ୍ତି, ତାହେଲେ ପ୍ରଭୁଜୀ ବ୍ରହ୍ମାଜୀ। ଆଜି ପର୍ଯ୍ୟନ୍ତ ଆଜ୍ଞା ଗଙ୍ଗା ଜଳକୁ ରଖିକି କମଣ୍ଡଳରେ ସବୁବେଳେ ସ୍ନାନ, ବାମନଦେବଙ୍କ ଚରଣକୁ ଧୋଇକି ଜଳ ରଖିଛନ୍ତି, ଆଜି ପର୍ଯ୍ୟନ୍ତ ହସ୍ତରେ ମାଳି ରଖି ନାମ କରୁଛନ୍ତି ବ୍ରହ୍ମାଜୀ। ତାଙ୍କୁ ଠକିବାକୁ ବସିଛି କିଏ? ହିରଣ୍ୟକଶିପୁ। ମୀନ ସ୍ନାନ ପର ପଣି ଫଣି ପବନ ଭୁକ୍ ମେଷସ୍ତୁ ପର୍ଣ୍ଣି ଅସନ,
ଦେଖନ୍ତୁ ପଶୁପକ୍ଷୀମାନେ ତପସ୍ୟା କରୁଛନ୍ତି, କିନ୍ତୁ ବିଷ୍ଣୁ ଯଦି ଉଦ୍ଦେଶ୍ୟ ନଥିବ ସେ ତପସ୍ୟାର ମୂଲ୍ୟ କ'ଣ ମୋତେ କୁହନ୍ତୁ। ସ୍ନାନ ମିନପର, ମାଛଠୁ କିଏ ଅଧିକା ସ୍ନାନ କରୁଛି ଆଜ୍ଞା? ସେ ତ ପାଣି ଭିତରେ ରହିଛି, ମାଛ ପାଣି ଭିତରେ ରହିଛି। ବାହ୍ୟ ବସ୍ତୁକୁ ତପସ୍ୟା କୁହାଯିବନି, ହରିଭକ୍ତି ବ୍ୟତୀତ ଯେକୌଣସି ବାହ୍ୟ ଆଡ଼ମ୍ବରକୁ ତପସ୍ୟା ବୋଲି କୁହାଯିବ ନା। ହିରଣ୍ୟକଶିପୁ ସେଇ କାମ କରୁଥିଲା, ନିଜ ପାଇଁ ମୁଁ ଅମର ହେବି ଏଇ ତପସ୍ୟା କଲା, ଶେଷକୁ ଅମର ହେଲାନି ମର ହେଲା, କିନ୍ତୁ ପୁତ୍ର ଅମର ହେଇକି ରହିଲା। ମୀନ ସ୍ନାନ ପର, ନିତ୍ୟ ସ୍ନାନ ପର, ମାଛ ସବୁବେଳେ ସ୍ନାନ କରୁଛି। ଫଣି ପବନ ଭୂ, ଫଣି ମାନେ ସର୍ପ, ସର୍ପ ସବୁଠୁ ପ୍ରିୟ ହେଉଛି ତାର ପବନ, ଜାଣିଛନ୍ତି? ସର୍ପ ଯଦି ବେଙ୍ଗ ଫେଙ୍ଗ ଖାଇବାକୁ ନ ପାଇଲା, ମାଛ ଖାଇବାକୁ ନ ପାଇଲା, କୌଣସି ଖାଇବାକୁ ନ ପାଇଲା କୀଟକୁ, ସେ ପବନ ଖାଇକି ରହିଯିବ ଦୀର୍ଘ ଦିନ। ସେଥିପାଇଁ ପବନ ଯେଉଁ ଦିଗରେ ଆସେ ସେଇ ଦିଗରେ ସର୍ପମାନେ ଦେଖିନାହାନ୍ତି, ଖେଳିଲା ବେଳେ କେଳା ତା ମୁହଁକୁ ଫୁଙ୍କିଦେବ, ଫୁଙ୍କିଦେବ ପବନ ବାଜିଲା ମାନେ ସେ ଠିଆ ହେଇପଡ଼ିବ, ସଂସାର ଭାରି ପ୍ରିୟ, ପବନ ଖାଇକି ସେ ରହିବ। ଆଉ ମେଷସ୍ତୁ ପଣି ଅସାନାମ, ମେଣ୍ଢା ଛେଳି ଆମିଷ ଖାଉଛନ୍ତି, ପତ୍ର ଖାଉଛନ୍ତି ଆଜ୍ଞା, କେତେ ବଡ଼ ତପସ୍ୟା କହିଲେ? କହିଲେ ନିରାଶି ବିଟପସ୍ତଥା ପ୍ରତିଦିନ ସେତେ ବିଲେ ମୁସିକ, ବୃକ୍ଷ ଭଳିଆ କିଏ ତପସ୍ୟା କରୁଛି, ଦେଖିଲେ ଶୀତ କେତେ ସହୁଛନ୍ତି, ମାଗୁଛନ୍ତି କାହାକୁ? ବୃକ୍ଷ, ବୃକ୍ଷ ପାଣି କାହାକୁ ମାଗୁନି, ଖରାଦିନ ମରିଗଲେ ପାଣି କାହାକୁ ମାଗିବେନି, ପାଣି ଖାଇକି ସେ ବଞ୍ଚନ୍ତି, ପାଣି ପିଇକି କେବଳ ବୃକ୍ଷ। ଆଉ ସେତେ ବିଲେ ମୁସିକ, ମୂଷା ଭଳି କିଏ ତପସ୍ୟା ଅଛି? ଘର ଦ୍ୱାରା କିଛି ନାହିଁ, ବିଲ କରିକି କ'ଣ ବିଳ କରିକି ରହୁଛି। କହିଲେ ନିତ୍ୟମ ଧୂଳି ଧୂସରମ ଖରଗତ ଧ୍ୟାନାଣୁ ରକ୍ତ ପକ, ଗଧ ଗଧ କପଡ଼ା ଫପଡ଼ା କିଛି ନାହିଁ, ମାଲିକ ପାଇଁ ବୋହେ କପଡ଼ା ବୋହିବ, ଇଟା ବୋହିବ, ସବୁ ବୋହିବ, କିନ୍ତୁ ନିଜେ ଲଙ୍ଗଳା ମଣିଷକୁ ଗର୍ଦ୍ଧବେର ମତ, ଭକ୍ତିମୟ ଠାକୁର କ'ଣ କହିଲେ, ଗର୍ଦ୍ଧବେର ମତ ଆମେ କରି ପରିଶ୍ରମ କାର ଲାଗି ଅତ କରି ନା ଘୁଚିଲ ବ୍ରହ୍ମ, ମଣିଷ ଗଧ ଭଳିଆ ଖଟୁଛି ଆଜ୍ଞା, ଶରୀରଟାକୁ ଗଧ କରିଦେଇଛି। ଆପଣ କହିବେ ଏମିତି କଥା କହୁଛନ୍ତି ଆଜ୍ଞା, ଏଭଳି କାହିଁ କୁହାଯାଉଛି? ଆଗରୁ ମଣିଷ ଟିକେ କମ୍ ପରିଶ୍ରମ କରୁଥିଲା, ତାର ଶାରୀରିକ ପରିଶ୍ରମଟା, ଶାରୀରିକ ପରିଶ୍ରମଟା ଅଧିକ ଥିଲା, ମାନସିକ ପରିଶ୍ରମଟା କମ୍ ଥିଲା। ବର୍ତ୍ତମାନ ଅଧିକା ଧନୀ ହେବା ପାଇଁ ଲୋକମାନେ ଶାରୀରିକ ପରିଶ୍ରମକୁ କମ୍ କରିକି ମାନସିକ ପରିଶ୍ରମଟାକୁ ଅଧିକା କରୁଛନ୍ତି। ତାର ରୋଗା କିଏ ହେବେ? ଯାହାର ମାନସିକ ପରିଶ୍ରମ ଅଧିକ, ତାର ଆମର ଶରୀର ଗୋଟେ ଇଞ୍ଜିନ, ଯେତିକି ଆମକୁ ଆମେ ମେଣ୍ଟାଲ ପ୍ରେସର ନେଇପାରିବା ସେତିକି ନେବା, ଅଧିକା ମେଣ୍ଟାଲ ପ୍ରେସର ନେଲେ ଆଜିକାଲି ସେଥିପାଇଁ ରୋଗ ବାହାରୁଛି, କାର ହାର୍ଟ ବାହାରିଲାନି, କାର ଡାଇବେଟିସ, କାର ବ୍ଲଡ଼ ପ୍ରେସର, ଶାରୀରିକ ପରିଶ୍ରମ ନାହିଁ, ମାନସିକ ଚାପଟା ଅଧିକ, କାହିଁକିନା ଅଧିକା ଟଙ୍କା ରୋଜଗାର କରି ମନଟାକୁ ଖଟେଇକି ଅଧିକ ଧନ ରୋଜଗାର କରାହବ, ରୋଗୀ କିଏ ହବ? ଆମେ ରୋଗୀ ହବା? ଇଏ ତପସ୍ୟା, ଏଇଠି ସେ କଥା କହୁଛନ୍ତି, ନିତ୍ୟମ ଧୂଳି ଦୂଷରମ ଖରଗତ, ଏ ଗଧ କଥା ମୁଁ କହୁଥିଲି, ପ୍ରାୟ ସମୟରେ ଖର ସହିତ ତୁଳନା କରାଯାଏ ମଣିଷକୁ, ମଣିଷ ଏତେ ପରିଶ୍ରମ କରୁଛି କିନ୍ତୁ ମଣିଷ ବୁଝୁନି ଯେ ବିନା ପରିଶ୍ରମରେ ବି, ଆବଶ୍ୟକ ହିସାବରେ ପରିଶ୍ରମରେ ବି ଗଧ ଏତେ ଖଟି ଖଟିକି ଯେଉଁ ଘାସ ଗଣ୍ଡେ ପାଇବ ମାଲିକ ପାଖରୁ, ସେ କେବଳ ଟିକେ ପରିଶ୍ରମ କରିକି ବିଲକୁ ପଳାଇଗଲେ ସେଠି ଘାସ ଅଛି, ସିଏ କ'ଣ ଭାବୁଛି କି? ଏତେ ଖଟିଲା ପରେ ମାଲିକ ଯେଉଁ ବିଡ଼େ ଘାସ ପକେଇ ଦେଉଛି ନା, ସିଏ ଭାବୁଛି ଏଇ ଘାସଟା ମାଲିକ କେବଳ ଦେଇପାରିବ, ଆଉ ସଂସାର କିଏ ଦେଇପାରିବ? ଆମର ଗୁରୁଦେବ ଗୋଟେ କଥା କୁହନ୍ତି, ଗଧକୁ କେମିତି ପରିଶ୍ରମ କରାଯାଏ ଜାଣିଛନ୍ତି ନା, ଗଧ ବାଡ଼ି ଆଗରେ, ଗଧ ମୁଣ୍ଡ ଆଗରେ ଗୋଟେ ବାଡ଼ି ଲଗା ହେଇଯିବ, ଇଏ ଆମେ ଦେଖିଛୁ କେଉଁଠି କହିଲେ ପାରାଳାଖି ମୁଣ୍ଡି ଆଡ଼େ, ଗଧ ମୁଣ୍ଡ ଆଗରେ ଗୋଟେ ମୁଣ୍ଡରେ ମାଲିକ ବସିଲା, ତା ମୁଣ୍ଡ ଉପରେ ଗୋଟେ ବାଡ଼ି ଲଗେଇଦେବ, ବାଡ଼ି ଆଗରେ ଘାସ ବିଡ଼ାଟେ ଲଗେଇଦେବ, ଏଣେ ହେଭି ଲୋଡ଼ କରିଥିବ, ଗଧ ଚାଲିବନି, ସେ ଘାସ ବିଡ଼ାଟାକୁ ଦେଖିଦେଲା ମାନେ ତା ଦେହରୁ ବଳ ବାହାର କରିବା, ସେ ଭାବିବ କ'ଣ କି ମୁଁ ଟିକେ ଆଗକୁ ପଳେଇଗଲେ ଘାସ ବିଡ଼ାଟା ଖାଇଦେବି, ସେ ଯେତେ ଆଗକୁ ଯାଉଥିବ ତା ମୁଣ୍ଡ ଉପରେ ଧରାଯିବା ଘାସ ବିଡ଼ାଟା, ଘାସ ବିଡ଼ାଟା ଆଗକୁ ଯାଉଥିବ, ମାଲିକ ତାର ଘାସ ବିଡ଼ା ଦେଖେଇ 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 କାମଟା କରନ, ସେସବୁ ଘାସ ବିଡ଼ାଟା ପକେଇବ, ଘାସ ବିଡ଼ା ମାଲିକ ପାଇଁ ଏତିକି ଖଟିକି ଲାଭ ଅଛି, ଘାସ ତ ରାସ୍ତା କଡ଼ରେ ଅଛି, ଗଧର ଏତିକି ବୁଦ୍ଧି ନାହିଁ, ମନୁଷ୍ୟର ଏତିକି ବୁଦ୍ଧି ନାହିଁ, ମୁଁ ସ୍ୱାଭାବିକ କର୍ମ କରିବା ଦ୍ୱାରା ମୋତେ ଭଗବାନ ପ୍ରଚୁର ଦେବେ, ସେ ରଖିଛନ୍ତି, ଯିଏ ମୁଖ ତିଆରି କରିଛି ସେ ହଜାର ବାର ବିଚାର କରିକି ମୁଖ ତିଆରି କରିଛି, କାରଣ ଭିତରକୁ ଯିବା ଜିନିଷ ଗୋଟେ ଆଉ ସବୁ ବାହାରକୁ ବାହାରୁଛି, ନବଦ୍ୱାରରେ ସବୁ ବାହାରକୁ ବାହାରୁଛି ନା, ଆଉ ଆଖି ଭିତରେ କିଏ କ'ଣ ଖାଉଛି, ନା କାନ ଭିତରେ କ'ଣ ଖାଉଛି, ନା ମଳଦ୍ୱାରରେ କିଏ ଖାଉଛି,
ପାଟି ଭିତରକୁ ଯେ ପାଟିଟା ତିଆରି କରିଛି ସେ ଆଗେ ଷ୍ଟକ୍ ରଖିକି ତିଆରି କରିଛି ସେ ବୃନ୍ଦାବନ ଜଣେ ମହାରାଜ କୁହନ୍ତି ସେ କଥାରେ ମୋତେ ଭାରି ଭଲ ଲାଗେ ଭଗବାନ ସୂର୍ଯ୍ୟ ଉଦୟ ପୂର୍ବରୁ ଆଗେ ଚିନ୍ତା କରନ୍ତି ସବୁ ଭକ୍ତଙ୍କୁ ଏ ବ୍ରହ୍ମାଣ୍ଡରେ କେତେ ଭକ୍ତ ଅଛନ୍ତି ନା କାହିଁକି ତାଙ୍କ ଘରେ ଖାଇବାକୁ ଅଛି କି ନାହିଁ ଯିଏ ମୋର ନାମ କରୁଛନ୍ତି ତାଙ୍କ ଘରେ ଅଛି କି ନାହିଁ ଆଗେ ଭଗବାନ ଚିନ୍ତା କରିବେ ନା କାହିଁକି କହିଲେ ଜାଣିଛନ୍ତି ନା ଆଜ୍ଞା ଭକ୍ତ ଘରେ ନଥିଲେ ଉପବାସ କିଏ ରହିବେ ଭଗବାନ ଆଗେ ରହିବେ କାରଣ ଭକ୍ତ ତ ସକାଳୁ ଉଠିଲା ମାନେ ଆଗେ ଗାଧେଇ ପଡ଼ିବ ଦାନ୍ତ ଖସିଦେବ ଆଗେ ଭଗବାନଙ୍କୁ ଭୋଗ ଲଗେଇବ ନା ମଙ୍ଗଳାରତୀରେ ଯଦି ମଙ୍ଗଳାରତୀରେ ନାହିଁ ଉପବାସ ଆଗେ ଭଗବାନଙ୍କର ଷ୍ଟାର୍ଟ ହବ ପରେ ଭକ୍ତ ଭଗବାନ ଆଗେ ଚିନ୍ତାରେ ପଡ଼ନ୍ତୁ ମୁଁ ଜୀବ ସୃଷ୍ଟି କରିଛି ସେମାନେ ମୋର ଆଶ୍ରୟ ହେଇଛନ୍ତି ସେମାନେ ତାଙ୍କର ଅଛି କି ନାହିଁ ଭୋଜନ ଭଗବାନ ଚିନ୍ତା କରୁନାହାନ୍ତି ପ୍ରେମାନନ୍ଦ ଦାସ ଠାକୁର କହିଲେ ତାଙ୍କ ଭୋଜନରେ ରେ ଏବେ ବର୍ତ୍ତମାନ ଚିନ୍ତା କରୁଛୁ ମାତୃ ଗର୍ଭରେ ତୁ ସୃଷ୍ଟି ହବା ମାତ୍ରେ ମାତୃ ସ୍ତନରେ ଦୁଗ୍ଧ କିଏ ଦେଇଥିଲେ ତୁ କେମିତି ଜାଣିଲୁ ଯେ ମାଆର ସ୍ତନରେ ଦୁଗ୍ଧ ଅଛି ବୋଲି ଧରି ଖାଉଥିଲୁ ମଣିଷରେ ବିଶ୍ୱାସ ନାହିଁ ସେ ସେଇ ହରିକୁ ତପସ୍ୟା କରୁନାହିଁ ଏଠି ସେ କଥା କହୁଛ ଗଧ ଧୂଳି ଦୋଷରେ ହିଁ ବୋଲୁଛି ତାର କ'ଣ ସେଟା ତପସ୍ୟା ଆଉ କହୁଛନ୍ତି ଧ୍ୟାନରୁ ରକ୍ତ ବଗ ବଗ ଦେଖିଛ ନା ପୁରା ଧ୍ୟାନ ଗୋଟେ ମୀନକୁ ଧ୍ୟାନ କରି ବସିଥିବ ସେ କହୁଛନ୍ତି ନ ଏତାସାମ ଫଲମ ଅସ୍ତି କିଞ୍ଚିତ ଏଇଭଳି ଯଦି ସଂସାରରେ କିଏ ତପସ୍ୟା କରୁଛି ତାର ଫଳ କିଛି ନାହିଁ ଧ୍ରୁବ ପ୍ରେମମ୍ ପ୍ରଧାନ ତପ ଭଗବତ ଭକ୍ତି ହେଉଛି ପ୍ରଧାନ ତପ ମହାପ୍ରଭୁ ବୁଝେଇବେ ଗଜେନ୍ଦ୍ର ବାନର ଗୋପେ କି ତପ କରିଲ ଗଜେନ୍ଦ୍ର ବାନର ଗୋପେ କି ତପ ବଲ ଦେଖି ତାରା ମରେ କେ ମତେ ପାଇଲ ବଲ ଦେଖି ତାରା ମରେ କେ ମତେ ପାଇଲ ଆସୁରେ ଓ ତପ କରେ କି ହାଏ ତାହାର ଆସୁରେ ଓ ତପ କରେ କି ହାଏ ତାନେ ମୋର ଶରଣ ଲାଇଲେ ନାହିଁ ପାର ମହାପ୍ରଭୁ କହିଲେ ଆରେ ହନୁମାନ କ'ଣ ତପସ୍ୟା କରିଥିଲେ ବାନର କାମି ସେ ତ ନିଜେ କହିବେ ପ୍ରଭୁ ମୋର ଏଇଟା ସଫଳତା ଜୀବନରେ ମୋର ଏଇଟା ଜୀବନରେ ସଫଳତା ମୁନିଋଷିମାନେ ଯାହା କରିନାହାନ୍ତି ମୋ ଭଳି ମାନର ଦ୍ୱାରା ଆପଣ କରିନେଲେ ସୀତାଙ୍କୁ ସମ୍ବାଦ ଦେଇକି ଆସିଲା ପରେ କାନ୍ଦୁଛନ୍ତି ଚରଣ କମରେ ଠିଆ ହେଇକି ପ୍ରଭୁ ବାନର ଜାତି କିଏ ପଚାରେ ଯିଏ ଦେଖେ ତାକୁ ଗୋଡ଼ାଏ ଆମର ପୁରୁଷାର୍ଥ କେଉଁଠି ଆମେ ଶାଖା ମୃଗ ଗୋଟିଏ ଶାଖାର ଆଉ ଗୋଟେ ଶାଖାକୁ ଡେଇଁ ପଡ଼ିଲେ ଆମେ ଭାବୁ ବଡ଼ ଲୋକ କିନ୍ତୁ ହେ ରାମ ଆପଣଙ୍କ କାମରେ ଆପଣ ମୋତେ ଲଗେଇକି ଧନ୍ୟ କରିଦେବେ ଆଉ ନହେଲେ ଏଇ ବାନର ମାନଙ୍କୁ କିଏ ପଚାରେ ଆମେ ତ ନିତ୍ୟ କାମି ଲୋକ ଆମେ କାମି ଆମ ତାମସ ଗୁଣର ଜନ୍ମ ଆମର କିନ୍ତୁ ଆମକୁ ଧନ୍ୟ କରିଦେଲେ ହେ ରାମ କଣ ତପସ୍ୟା କରିଥିଲେ ହରିଙ୍କର କର୍ମ ଭଗବାନ ପାଇଁ ପ୍ରୀତିବିଧାନ ପାଇଁ କର୍ମ କରିଦେଲେ ହନୁମାନ ତପସ୍ୟା ହେଲା ତପସ୍ୟାର ଫଳ ମିଳିଗଲା ହରିଙ୍କୁ ଛାଡ଼ିଲେ ଏହି ହିରଣ୍ୟକଶିପୁ କଥାରେ ମୁଁ ସେଠିକି ଗଲି ଭଗବାନଙ୍କୁ ପ୍ରାପ୍ତି ଭଗବାନଙ୍କୁ ସୁଖର ପ୍ରାପ୍ତି ଭକ୍ତି ସୁଖ ଛାଡ଼ିକି ଆମେ ଯେକୌଣସି କର୍ମ କରିବା ସେ କେତେ କଠୋର ତପସ୍ୟା ହେଲେ ବି ତାର ଫଳ ବିପରୀତ ହେବ ଆଉ ହରିଭକ୍ତ ହରିଭକ୍ତି ଆଚରଣ କଲେ ତାକୁ ତପସ୍ୟାର ଫଳ ସ୍ୱଭାବ ମିଳିଯିବ ନାମରେ ମିଳିବ ଭଗବାନ କପିଳଦେବ କହିଲେ ତେପୁ ତପସ୍ତେ ଜୁହୁଜୁ ସୃଷ୍ଣୁ ଆର୍ଯ୍ୟ ବ୍ରହ୍ମାଚୁ ନାମ ଗୃଣନ୍ଦି ଯେତେ ଲୋକମାନେ କହୁଛନ୍ତି ଆରେ ତୁମର ତ କିଛି ସେ ଏ ବାବାଜୀ ବୈଷ୍ଣବମାନଙ୍କର କିଛି ନାହିଁ ଖାଲି ତ ହରେ କୃଷ୍ଣ ଟିକେ ଧ୍ୟାନରେ ବସିବା କି କ'ଣ ଗୋଟେ କରିବା ତୁମର କିଛି ନାହିଁ ଭଗବାନ କପିଳଦେବ ତାଙ୍କର ଏ ମା କପିଳଦେବଙ୍କୁ କହୁଛନ୍ତି ମା ପୁଅଙ୍କୁ କହୁଛନ୍ତି ଭଗବାନ କ'ଣ ଆରମ୍ଭ କ'ଣ ଜୁହାଗ୍ରେ ବର୍ତ୍ତତେ ନାମ ତୁଭ୍ୟମ
ଓହୋ ସପଚ ଅତ ଗରିଆନମ ଯତ ଜିହ୍ୱାଗ୍ରେ ବର୍ତ୍ତତେ ନାମ ତୁବ୍ୟମ। ଆଜ୍ଞା ଭଗବାନଙ୍କ ନାମର ମହିମା, ଆଜ୍ଞା ଆମେ ସଂସାରୀ ଲୋକ ତ, ଆଉ ଏଇ ସଂସାର ଭିତରେ ଜନ୍ମ ହେଇଛେ, ଭଗବାନ ନାମର ମହିମା ଆମକୁ ବିଶ୍ୱାସ ଆସୁନି। ଯେତେବେଳେ ବିଶ୍ୱନାଥ ଚକ୍ରଧରକୁ ଟୀକା କଲେ ଏଠି କ'ଣ ଅଛି, ବହୁବଚନ ନାମ ଗୋଟିଏ ଏକ ବଚନରେ ଅଛି। ମୁଁ ତ ସଂସ୍କୃତ ଆଜ୍ଞା ପଢ଼ିନି କି ଜାଣିନି, ଖାଲି ଭାଗବତ ବୈଷ୍ଣବମାନଙ୍କ ଦ୍ୱାରା ଟୀକା ଟିପୁଣ୍ଡିଏ ବୁଝିପାରେ। ନାମ ତୁଭ୍ୟମ, ଆପଣଙ୍କର ଗୋଟିଏ ନାମ, ଏଠି ବହୁବଚନ କହିନାହାନ୍ତି। ଯଦି କେହି ଗୋଟିଏ ନାମ ଉଚ୍ଚାରଣ କରେ ଭଗବାନଙ୍କର, ଓହୋ ସୋପଚ ଅତ୍ୟ ଗରିଆନମ, ସେ ସୋପଚ ଚଣ୍ଡାଳ କୂଳ ଜନ୍ମଲେ ବି ସେ ଗରିଆନ ହେଇଯିବ, ଗରିଷ୍ଠ ହେଇଯିବ। ନାମର ଏତେ ବଡ଼ ମହିମା କହୁଛନ୍ତି ମା ଭଗବାନ ନିଜେ ଶୁଣୁଛନ୍ତି କପିଳ ଦେବ। ତେପୁ ତପସ୍ତେ ଜୁହୁଜୁ ସୁଷ୍ଣୁ ଆର୍ଯ୍ୟ ବ୍ରହ୍ମାଚୁନାମ ଗୁଣ, ତପସ୍ୟାର ଫଳ, ଦାନର ଫଳ, ଯଜ୍ଞର ଫଳ, ତୀର୍ଥର ଫଳ, ଶାସ୍ତ୍ର ଅଧ୍ୟୟନର ଫଳ ଗୋଟିଏ ନାମରେ ମିଳିବ। ହରେ କୃଷ୍ଣ ରେ କୃଷ୍ଣ 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 ରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ପ୍ରଭୁଙ୍କର ନାମର ଏଡ଼େ ବଡ଼ ମହିମା, ଭକ୍ତି ବ୍ୟତୀତ କିଛି କାମ ଦେବନି ଆଜ୍ଞା। ଗଲେ ବ୍ରହ୍ମାଜୀ ତପସ୍ୟା କରିକି ଶରୀରରେ ସବୁ ଉଇହୁଙ୍କାର ହେଇଗଲାଣି ହିରଣ୍ୟକଶିପୁଙ୍କର, ତିନିଟା ଜିନିଷ ଶରୀରରେ ନାହିଁ। କ'ଣ କ'ଣ କହିଲେ, ମାଂସ ରକ୍ତ ଆଉ ଚର୍ମ, ତିନିଟାକୁ ଖାଇସାରିଲେଣି କିଏ, ପିମ୍ପୁଡ଼ିମାନେ, ପିମ୍ପୁଡ଼ିମାନେ ସବୁ ଖାଇସାରିଲେଣି, ବଲିକମାନେ ସବୁ ଭିଡ଼ିକି ରହିଛନ୍ତି, ଆଉ ଏସବୁ ଖାଇଦେଇଛନ୍ତି, ଖାଇଦେଇକି ତା ଉପରେ ଉଇହୁଙ୍କା ମାଡ଼ିଗଲାଣି। ଆଉ ବ୍ରହ୍ମାଜୀ ପ୍ରଶଂସା କରି କହିବେ, ଏ ମୁଁ ମିଥ୍ୟା କଥା କହୁନି, ବ୍ରହ୍ମାଜୀ କହିବେ ମୁଁ ମିଥ୍ୟା କୁହେନି, ବ୍ରହ୍ମା କେବେ ମିଥ୍ୟା କୁହନ୍ତିନି, ଦେବଲୋକରେ ମିଥ୍ୟା ନାହିଁ, ଅନୃତ ପରାୟଣ ନୁହନ୍ତି କେହି। ଦେବଲୋକରେ କେବଳ ଗୋଟିଏ ଦୋଷ ହେଲା ସ୍ପର୍ଦ୍ଧା, ଅସୂୟା, ଈର୍ଷା ଟିକେ ଅଛି, କାରଣ ପୁଣ୍ୟମାନ ଲୋକ ଗୁଡ଼ା ରହୁଛନ୍ତି ତ ସ୍ୱର୍ଗରେ, ତାର ପୁଣ୍ୟ ଅଧିକା ଭୋଗ ଦେଖିଲେ ଇଆର ଟିକେ ଈର୍ଷା ହେବ, ନହେଲେ ସେଠି ଅଲଗା ଦୋଷ କିଛି ନାହିଁ, କେବଳ ସ୍ପର୍ଦ୍ଧା, ସେଠି ଦୋଷ ଆମେ ଲେଖିଲେ ସ୍ପର୍ଦ୍ଧା ଅଛି ନ ତୁ ନିର୍ମଳା। ବ୍ରହ୍ମା ମିଥ କୁହନ୍ତିନି, ବ୍ରହ୍ମାଜୀ କହିଲେ 1000 ଦେବବର୍ଷ ତୁମେ ବିନା ପାଣି ପିଇକି ରହିଛ, ଭୃଗୁଆଦି ଋଷି କେହି ଆଜି ପର୍ଯ୍ୟନ୍ତ ସମଗ୍ର ବିଶ୍ୱରେ କୌଣସି ଋଷି ବି ଏମିତି ତପସ୍ୟା କରିନାହାନ୍ତି। ବ୍ରହ୍ମାଜୀ ନିଜେ ମାନୁଛନ୍ତି, ଖୁସି ହେଇଗଲେ। ବ୍ରହ୍ମାଜୀ ଦେଖିବାକୁ ଆଗେ ପାଇଲେନି, ଆଗେ ଦେଖିବାକୁ ପାଇଲେନି, ଏତେ ବଡ଼ ତପ ଉଇହୁଙ୍କା ହେଇଯାଇଛି ନା, ତାଙ୍କର ଜଟା ଅଗ୍ନିରୁ ସେ ଉଇହୁଙ୍କା ଉପରୁ ଯେଉଁ ବାହାରୁଛି କିରଣ, ତିନି ଲୋକକୁ ତାପ ଦେଲାଣି, ତିନି ଲୋକ ସ୍ୱର୍ଗ ଲୋକ ଯେତେବେଳେ ପହଞ୍ଚିଲା, ଦେବତାମାନେ ଯାଇ ବ୍ରହ୍ମାଙ୍କୁ କହିଲେ, କହିଲେ ଆଜ୍ଞା ଆପଣ ତ ଜଗତର କର୍ତ୍ତା, ଆମେ ଜାଣିପାରିଲୁଣୁ ଯେ ହିରଣ୍ୟକଶିପୁ ବର୍ତ୍ତମାନ ଆପଣଙ୍କ ପୋଷ୍ଟକୁ ନେବ। ଦେବତାମାନେ ଭାରି କୌଶଳୀ, କଥା କହିବାର ଭାରି ଚାଲାକ, ତାଙ୍କ କାମଟା ରୋଜଗାର କରିବା ପାଇଁ ସେ ଅନ୍ୟକୁ ଟେଇଦେବେ। କହିଲେ ଆଜ୍ଞା ବୁଝିଲେ କି, ହିରଣ୍ୟକଶିପୁ ତପସ୍ୟା କରୁଛି, ଆପଣଙ୍କ ପୋଷ୍ଟକୁ ଆଗେ ନେବ। ବ୍ରହ୍ମାଜୀ ସେମିତି ରହନ୍ତି, ସେ ଜାଣନ୍ତି ସମସ୍ତାର, ଆଚ୍ଛା ମୋ ପୋଷ୍ଟକୁ ନେବ, ହଁ ବ୍ରାହ୍ମଣ ଗାଭୀ ଏମାନଙ୍କ ଉପରେ ଅତ୍ୟାଚାର କରି ବର୍ତ୍ତମାନ ପାରମେଷ୍ଟି ପଦରେ ସେ ବସିବ, ବ୍ରହ୍ମା ପଦରେ, ଆପଣ ଶୀଘ୍ର ଯାଇକି ତାଙ୍କୁ ତା ତପସ୍ୟାକୁ ଭାଙ୍ଗନ୍ତୁ। ବ୍ରହ୍ମାଜୀ ଏକାକୀ ଗଲେନି, ଭୃଗୁ ଅଲଗା ଦକ୍ଷ ଆଦିମାନଙ୍କ ସହିତ ଯାଇକି ଦେଖିଲେ, ଦେଖିଲା ବେଳକୁ ପୁରା ଉଇହୁଙ୍କା ସବୁ ହେଇଯାଇଛି, ଜାଣିପାରୁନାହାନ୍ତି କେଉଁଠି ହିରଣ୍ୟକଶିପୁ ଅଛି, କିନ୍ତୁ କେବଳ ତାଙ୍କର ମସ୍ତକରୁ ସେ ଉଇହୁଙ୍କା ଉପରୁ କେବଳ କିରଣ ଉଦ୍ଗିରଣ ହେଉଛି, ଦେଖିଦେଲେ, ହସିଲେ ବ୍ରହ୍ମା, କହିଲେ ବାଃ ତପସ୍ୟା ଯାହା କରିଛି, କମଣ୍ଡଳ ଜଳରେ ଫୋପାଡ଼ ଯେତେବେଳେ ଫୋପାଡ଼ିଲେ ସେଠି ତାଙ୍କ ଶରୀର ବଜ୍ରମୟ ହେଇଗଲା। ଯେତେବେଳେ ବଜ୍ରମୟ ଶରୀର ହେଇଗଲା, ସ୍ତୁତି ତାଙ୍କର 20-30 ସ୍ତୁତି ଅଛି, କିଏ ହିରଣ୍ୟକଶିପୁ ବ୍ରହ୍ମାଜୀଙ୍କୁ ସ୍ତୁତି କରୁଛନ୍ତି, ଆପଣ ଭଗବାନ ଆପଣ ସୃଷ୍ଟି କରିଛନ୍ତି, କାରଣ ତାଙ୍କ ବର ପାଇବେ ତ, ସବୁ ପ୍ରକାର ସ୍ତୁତି କରିସାରିଲା ପରେ ବ୍ରହ୍ମାଜୀ କହିଲେ ଠିକ୍ ଅଛି, ତୋର କ'ଣ ବର ଦରକାର ମୋତେ କହ। ଦେଖ ସଂସାରରେ ଯିଏ ଯେତେ ଚାଲାକ ହେଲେ ବି ଭଗବାନଠୁ କେହି ଚାଲାକ ନାହିଁ, ଏ ଗୋଟିଏ କଥାକୁ ମଣିଷ ଯଦି ମନରେ ରଖେ, ସେ ପାପୀ ହଉ କି ପୁଣ୍ୟବାନ ହଉ କି ଭକ୍ତ ହଉ। ଆମ ଛୁଆଟି ବେଳେ ପ୍ରାର୍ଥନା କରାଯାଉଥିଲା, ଯାହା ମୁଁ କରଇ, ଯାହା ମୁଁ ଦେଖଇ, ଯାହା ମୁଁ ଚିନ୍ତଇ ମନେ, ଜଗତର କର୍ତ୍ତା ପରମ ଈଶ୍ୱର ଜାଣୁଛନ୍ତି ଅନୁକ୍ଷଣେ, ଏ ଶବ୍ଦ ଗୁଡ଼ା କ'ଣ ଗୁରୁତ୍ୱ କି, ଜାଣୁଛନ୍ତି ଅନୁକ୍ଷଣେ, ପ୍ରତିକ୍ଷଣ ଅନୁକ୍ଷଣରେ ମୁଁ ଯାହା କରୁଛି, ଯାହା ମୁଁ ଚିନ୍ତା କରୁଛି। ଅନ୍ଧାର ଘରେ ଆମେ କାହାକୁ ମାରିଦେଲେ ଯେ ଭଗବାନ ଦେଖୁନାହାନ୍ତି ନାହିଁ, କି ଆଲୋକରେ ମାରିଦେଲେ ଯେ ଭଗବାନ ଦେଖୁନାହାନ୍ତି କହିପାରିବେନି। ଯିଏ ମଣିଷ ଗୋଟେ ଜାଗାରେ ରହିଲେ ଆଉ ଗୋଟେ ଜାଗାରେ ରହୁନି, ଭଗବାନ ସର୍ବତ୍ର ଅଛନ୍ତି। କେଉଁଠି ନାହାନ୍ତି ଭଗବାନ କୁହନ୍ତୁ, ଯେଉଁଠି ଭଗବାନ ନାହାନ୍ତି ଆପଣ କହିଲେ ଏଇ ଗୋଟିଏ ଜାଗା ଯେଉଁଠି ଭଗବାନ ନାହାନ୍ତି କୁହନ୍ତୁ, କପଡ଼ାରେ, କପଡ଼ାରେ ଭଗବାନ ଅଛନ୍ତି। ଯଦି କପଡ଼ାରେ ଭଗବାନ ନଥାନ୍ତା ବସ୍ତ୍ର ଅବତାର କେମିତି ହେଲା, କହିଦିଅନ୍ତୁ ଗୋଟିଏ ଜାଗା ଏଇଠି ଯେଉଁଟା ଆପଣ କହିବେ ମୁଁ ଦେଖେ ଯେଉଁଠି ଭଗବାନଙ୍କର ସବୁ ଅବତାର ହେଇଛି ସବୁଥିରେ। ବାଉଁଶ ଗଛ, ବାଉଁଶ ଗଛରେ ଇଏ ବଇଁଶୀ ହେଇଛି କୁହନ୍ତୁ। କୌଣସି କୌଣସି ବସ୍ତୁ ଏଠି ସଂସାରରେ ଅଛି ଯେଉଁଥିରେ ଭଗବାନଙ୍କର ନାହାନ୍ତି, ଭଗବାନ ସର୍ବତ୍ର ଅଛନ୍ତି, ସର୍ବତ୍ର ଅଛନ୍ତି ବୋଲି ସେଇଟା ସର୍ବତ୍ର ଦୃଶ୍ୟମାନ ହେଉଛନ୍ତି। ନାହାନ୍ତି ଏଇଟା ଆସିବ କେମିତି, ଆମେ ଆମ ଘରେ ନାହିଁ, ଆମେ ଅଫିସରେ ଅଛେ, ଆମକୁ କେହି ଘରେ ଗଲେ ଦେଖା ପାଇବନି, ଆମେ ଅଫିସରେ ଅଛେ, ଭଗବାନ ସର୍ବତ୍ର ଅଛନ୍ତି। ଆମେ ତାଙ୍କୁ ଠକି ପାରିବା ନା, ଯାହା ମୁଁ କରାଇ ଯାହା ମୁଁ ଚିନ୍ତାଇ, ଆଉ ଗୋଟେ କ'ଣ ଅଛି ଦେଖଇ ମନେ ନା କ'ଣ, ହଁ ଭାବ ଯାହା ମୁଁ କହି ଯାହା ମୁଁ କରାଇ, ହଁ ଯାହା ମୁଁ ଭାବଇବା ଯାହା ମୁଁ ଚିନ୍ତାଇ ମନେ, ହଁ ଯାହା କହୁଛେ ଯାହା ଭାବୁଛେ ଯାହା ସବୁ ଭଗବାନ ଜାଣୁଛନ୍ତି। ଯାହା କରୁଛେ ଆମେ ଯେଉଁ କହୁଛେ ବର୍ତ୍ତମାନ, ଆମେ ପ୍ରବଚନ ମୁଁ ଦଉଛି, ମୁଁ କ'ଣ ଚାହୁଁଛି ସେ ବି ଜାଣିଛନ୍ତି, ଆପଣ ଶୁଣୁଛନ୍ତି ଆପଣ କ'ଣ ଚାହୁଁଛନ୍ତି ସେ ବି ଜାଣିଛନ୍ତି। ଠକା କେହି କାହାକୁ ଠକଉନାହାନ୍ତି, ଠକଉଛନ୍ତି କାହାକୁ, କିଏ ନିଜେ ନିଜକୁ ଠକଉଛନ୍ତି। ଆମେ ଭାବିଲେ ସେ ଲୋକଟାକୁ ଠକି ନାହାନ୍ତି, ସଂସାର କିଏ କାହାକୁ ଠକେଇବ, ଆମେ ନିଜେ ଠକିକି ଆସିଲେ, ଏଠି କେହି କାହାକୁ ଠକାନ୍ତିନି। ଅଦ୍ଭୁତ, ହିରଣ୍ୟକଶିପୁ ଯାଉଛି ବ୍ରହ୍ମାଙ୍କୁ ଠକେଇଦେବ ଭଗବାନଙ୍କର ପୁଅକୁ, କ'ଣ ନା ଆଙ୍କ ଥିରୁ ଅମର ବର ମାଗି ନେବେ। ଆଗେ ଚିନ୍ତା କଲା ଆଙ୍କୁ ଡାଇରେକ୍ଟ ଅମର ବର ମାଗିଲେ ବ୍ରହ୍ମା ଦେବେନି, କାହିଁକି ନା ବ୍ରହ୍ମା ତ ଅମର ନୁହନ୍ତି, କଳ୍ପ ସରିଲେ ବ୍ରହ୍ମାଙ୍କୁ ବି ବିଷ୍ଣୁ ଲୋକକୁ ପଳାଇବେ, ମାନେ ଜୀବ ବ୍ରହ୍ମା ହେଇଥିଲେ ଶିବ ସ୍ୱର ଛାଡ଼ିକି ପୁଣି ଭକ୍ତ ସ୍ୱରକୁ ଯିବେ, ତାହେଲେ କ'ଣ କରାଯିବ? ମୁଁ ଇନ୍ଡାଇରେକ୍ଟଲି ସବୁ ଅମର ବର ମାଗି ନେବି। ଆପଣ ବର ଶୁଣିଥିବେ କିନ୍ତୁ ଭାଗବତ ପ୍ରବଚନ ହିସାବରେ ଶୁଣନ୍ତୁ କେତେ ଟ୍ରିକ୍ଲି ସେ ମାଗିଛି, କାହିଁକି ବର ମାଗିଛି, କାରଣ କ'ଣ? ମୃତ୍ୟୁଟାକୁ ସବୁ ଦିଗରୁ ସେ ବନ୍ଦ କରିଦେଇଛି, କିନ୍ତୁ ସେ ଯେତେ ଚାଲାକି ହେଇଛି ଭଗବାନ ସେଇ ସେଇ ଚାଲାକିରେ ତାକୁ ମାରିଛନ୍ତି। ତୁମେ ଚାଲାକି ବୁଦ୍ଧି ବାହାର କରିପାରିବନି, ଏଠି ତୁମେ ବୁଦ୍ଧିଟା ଯୋଉ ସେ ବାହାର କରିଛି ତା ବୁଦ୍ଧିଟାରୁ ତାକୁ ବୁଦ୍ଧି ଦେବା ଲୋକ ହେଉଛନ୍ତି ଭଗବାନ, ସେ ସବୁଆଡୁ ମୃତ୍ୟୁଟାକୁ ନିବାରଣ କରିଦେଇଛି। ଦେଖନ୍ତୁ କ'ଣ କ'ଣ କହିଲା ଆଜ୍ଞା, ଆପଣ ବର ଦେବା ପାଇଁ ଖୁସି ହେଉଛନ୍ତି, ଠିକ୍ ଅଛି। ଯଦି ଦାସ୍ୟାସି ଅଭିମତାନ୍ ବରାନ୍ ମେ ବରଦୋଶ୍ରବ ଭୂତେଭ୍ୟୋ ତତ୍ ବିସୃଷ୍ଟେଭ୍ୟୋ ମୃତ୍ୟୁମା ଭୁନ୍ ମମ ପ୍ରଭୋ। ଏଟା ପ୍ରଥମ ବର, ମନେ ରଖିବେ ହିରଣ୍ୟକଶିପୁ କେତେ ଚାଲାକରେ ମାଗୁଛି। ଏଇ ହିରଣ୍ୟକଶିପୁ କଥା ଗୋଟେ ପୁରାଣ କଥା ନାହିଁ, ଏଟା କେବେ ହେଇଥିଲା, ଏଟା ସତ୍ୟ, ନିରାଟ ସତ୍ୟ। ଆଉ ତା ସହିତ ଆପଣଙ୍କ ଜୀବନକୁ, ସମାଜକୁ ଦେଖନ୍, ସମାଜର ଯେଉଁ ଲୋକମାନେ ଅନ୍ୟ ନିକଟରୁ କିଛି ପ୍ରତାରଣା କରିକି ନେଇ ଆସୁଛନ୍ତି, ସେ ଭାବୁଛନ୍ତି କ'ଣ ମୁଁ ତାକୁ ଜିତିକି ଚାଲି ଆଇ। ଏଠି ଭଗବାନ ଯାହା ପକ୍ଷରେ ନାହାନ୍ତି ତା ପକ୍ଷରେ ଜୟ କେବେ ହବନି, ତେଣୁ ଆମେ ଯାହାକୁ ଠକେଇକି ଆଣିଛେ ସେଠି କ'ଣ ଭଗବାନ ଆମ ପକ୍ଷରେ ଥିଲେ କି? ଭଗବାନଙ୍କୁ ସ୍ୱୀକୃତି ଦେଇଛନ୍ତି, ଆମେ କାହା ନିକଟରେ ଅନ୍ୟାୟ କରିଦେଲେ ଭଗବାନ ଏଟାକୁ ସହ୍ୟ କରିବେ? ପ୍ରତାରଣା ଭଗବାନ ରାଜ୍ୟରେ ନାହିଁ, ଠକାମି ଚେଟିଂ ଜିନିଷ ସେଠି ନାହିଁ। ପ୍ରଥମ କହୁଛି, ପ୍ରଥମେ ଚିନ୍ତା କଲା, ଆଚ୍ଛା ସବୁ ସୃଷ୍ଟି କିଏ କରିଛନ୍ତି? ସବୁ ସବୁ ଜୀବ କାହା ନିକଟରୁ ଆସିଛନ୍ତି? ବ୍ରହ୍ମାଙ୍କ ନିକଟରୁ। କହିଲେ ଭୂତେଭ୍ୟ ତତ୍ ବିସୃଷ୍ଟେଭ୍ୟ, ତୁମ ଦ୍ୱାରା ସୃଷ୍ଟ ଯେତେ ଜୀବ ଅଛନ୍ତି ତା ଦ୍ୱାରା ମୁଁ ମରିବିନି। କିନ୍ତୁ ଦେଖନ୍ତୁ ଭଗବାନ କ'ଣ ତାଙ୍କ ଦ୍ୱାରା ସୃଷ୍ଟି କି? ଭଗବାନ ବ୍ରହ୍ମା, ବ୍ରହ୍ମା ଭଗବାନଙ୍କ ନାଭି କମଳରୁ ଆସୁଛନ୍ତି, କିନ୍ତୁ ସିଏ ବୋକା ବର ମାଗୁଛି ତୁମ ଦ୍ୱାରା ସୃଷ୍ଟ କୌଣସି ଜୀବ ଦ୍ୱାରା ମୁଁ ମରିବିନି। ନ ମର, ଭଗବାନ ତତେ ମାରିବି, ତୁ କହୁ ଚାଲାଙ୍କଟା କି? ରାବଣ ବର ମାଗିଲା ବେଳେ, ଆଜ୍ଞା ବ୍ରହ୍ମାଜୀ ଭଗବାନଙ୍କ ଭଳି ଶକ୍ତିଶାଳୀ, ଆମର ବହୁତ ବଡ଼ ଅପରାଧ ହେଇଯାଉଛି ବେଳେବେଳେ ବ୍ରହ୍ମାଙ୍କୁ ଶିବଜୀଙ୍କୁ ଆମେ
କଥା ଛଳରେ ବା ପ୍ରସଙ୍ଗ ଛଳରେ ଆମେ କେତେବେଳେ କ'ଣ କହିଦେଉଛେ, ବ୍ରହ୍ମାଜୀଙ୍କର ଅମର ବର ଦେବାର କ'ଣ ଯୋଗ୍ୟତା ନାହିଁ? ଦେଇପାରିନଥାନ୍ତେ? ଦେବେ, ଭକ୍ତକୁ ଦେଇଛୁ ପ୍ରମାଣ ନା ବିଭୀଷଣ? ରାବଣ ଅଧିକା କଠୋର ତପସ୍ୟା କରୁଛି, ବିଭୀଷଣ ତ ସେ ଗୋଟେ ଆଙ୍ଗୁଠିରେ ଠିଆ ହେଇକି ହିରଣ୍ୟକଶିପୁ ଭଳିଆ ତପସ୍ୟା କରୁଛି, କିଏ? ରାବଣ, ହିରଣ୍ୟକଶିପୁ, ଆଉ କେବଳ ପବନ, ଇଏ ବିଭୀଷଣ ଦୁଇ ପାଦ ଲଗେଇଛି ଆଉ ଫଳ ଖାଉଛି, ସୁପର୍ଣ୍ଣେଖା ବି ସେଠି ଅଛି, ତିନି ଜଣ ତପସ୍ୟା କରୁଛନ୍ତି। ବ୍ରହ୍ମା ଯେତେବେଳେ ଆସିଲେ, ରାବଣ କହିଲା ମୁଁ ଅମର ହେବି, କହିଲେ ବାପା ମୁଁ ତ ଅମର ନୁହେଁ, ତତେ କେମିତି ଅମର କରିବି, ତୁ ଆଉ କେଉଁ ବର ମାଗିନି, ସବୁ ବର ମାଗି ନେଇଗଲା, ୟା ଦ୍ୱାରା ମରିବିନି, ତା ଦ୍ୱାରା ମରିବିନି, ତା ଦ୍ୱାରା ମରିବିନି, କିନ୍ତୁ କେବେ କହିଲାନି ଯେ ମୁଁ ମଣିଷ ଦ୍ୱାରା ମରିବିନି ବୋଲି, ବୁଲିଗଲା, ସମସ୍ତଙ୍କ ନାଁ ହେଲା ମଣିଷ ନାଁ ନେଇପାରିଲେ। ଭଗବାନ ସେଠି କହିଲେ ଠିକ୍ ଅଛି, ଆରେ ମୋର ସ୍ୱରୂପ ତ ସେୟା, ମୁଁ ପୁରା ମଣିଷ ଭଳିଆ ଆକ୍ଟିଂ କରିକି ଇଖୁଆଙ୍କ ବଂଶରେ ଆସିବି, ରାଜା ହେଇକି ତୋତେ ମାରିବି। ତାଙ୍କୁ ଅମର ବର ଦେଲାନି, କିନ୍ତୁ ବିଭୀଷଣଙ୍କୁ କହିଲେ ବିଭୀଷଣ ତୁମେ ଟିକେ ବର ମାଗ। ଆଜ୍ଞା ଗୋଟିଏ କଥା ଆପଣ ଜାଣିନୁ, ଏଇଟା ପ୍ରବଚନର କଥା ନୁହେଁ, ଏଇଟା ଜୀବନର କଥା। ଜୀବନରେ କୌଣସି ଦେବା ଦେବୀ ପିତା ମାତା ଗୁରୁଜନ ଭଗବାନଙ୍କର କେବେ ଆଶୀର୍ବାଦ ଆପଣଙ୍କ ପ୍ରତି କମ୍ ରହିବନି, କେବେ କମ୍ ରହିବନି। ଆଶୀର୍ବାଦ ଆପଣଙ୍କ ନିକଟକୁ ଆସିବ, ଆଶୀର୍ବାଦ କାହାକୁ ମାଗିବାକୁ ପଡ଼େ ନା। ଭଗବାନ ଏତେ ହୀନ ନୁହନ୍ତି, ତାଙ୍କ ଆଗରେ ଜୁହାର ହେଲେ, ପ୍ରଣାମ କଲେ, ମୁଣ୍ଡ ପିଟିଲେ ସେ ଦେବେ। ଭଗବାନ ଏତେ ହୀନ ନୁହନ୍ତି, ସେ ଦାନୀ, ମହାଦାନୀ। ଆମର ସୁଗୁଣ ହେଇଗଲେ, ଆମେ ମନୁଷ୍ୟ ହେଇଗଲେ, ଆମ ନିକଟକୁ ଭଗବାନଙ୍କର ଆଶୀର୍ବାଦ, ଦେବାଦେବୀଙ୍କର ଆଶୀର୍ବାଦ, ଗୁରୁଙ୍କର ଆଶୀର୍ବାଦ, ବୈଷ୍ଣବଙ୍କର ଆଶୀର୍ବାଦ, ସମସ୍ତଙ୍କ ଆଶୀର୍ବାଦ ଆପେ ଆପେ ପଳେଇ ଆସିବ, ଆମର ଯୋଗ୍ୟ ପାତ୍ରଟା ତା ହେଇନି। ଆଶୀର୍ବାଦ ସଂସାର ଲୋକକୁ ମାଗିବାକୁ ପଡ଼େ, ଆଜ୍ଞା ଆମର ଟଙ୍କା ନାହିଁ, ଟଙ୍କା ଦିଅ, ମାଗିଲେ ସିଏ ଦେବେ, ଦ୍ୱିଧାବୋଧ କରିଦେବେ। ଆଜ୍ଞା ଭଗବାନ ବା ଦେବା ପାଇଁ ପାଗଳ, ସିଏ ଦେବା ପାଇଁ ବାୟା, ମୁଁ କେମିତି ଦେବି, କିନ୍ତୁ ଲୋକ ପାଉନାହାନ୍ତି। ଗୋଟେ ଲୋକ କୋଟିପତି ଅଛି, ସିଏ ଆସିବ ମୁଁ ବାଣ୍ଟିବି ଟଙ୍କା, କିନ୍ତୁ ତାକୁ ମାଗୁନା, ତା ମନଟା କେମିତି ହେବ କହିଲେ? ଭଗବାନଙ୍କର ମନ ସେୟା, ଭଗବାନ ଚାହୁଁଛନ୍ତି ଦୟା କରିବେ, କିନ୍ତୁ ଆମର ପାତ୍ରତା ନାହିଁ, ଆମେ ମଣିଷ ହଉନି, ଭଗବାନଙ୍କୁ ମାଗିବାକୁ ପଡ଼େ ନା। ବିଭୀଷଣ ଦେଖନ୍ତୁ ମାଗିବାକୁ ପଡ଼ିଲା ନା, କହିଲେ ପ୍ରଭୁ ମୁଁ ବର ମାଗିବି, ପୁଣି ଅସୁର ହେଇକି ରାବଣର ଭାଇ ମୁଁ କ'ଣ ବର ମାଗିବ, ଆପଣଙ୍କ ତରଫରୁ ଆପଣ ଯେଉଁ କରଦେବା କଥା ଦେଇଦେବି। ବ୍ରହ୍ମାଜୀ ଏତେ ଖୁସି ହେଇଗଲେ ଏବଂ ଗୋଟିଏ ବର ମାଗିଲେ, କ'ଣ ପ୍ରହ୍ଲାଦ ମହାରାଜଙ୍କ ଭଳି, ପ୍ରଭୁ ମୋତେ ଏଇ ଗୋଟିଏ ବର ଦିଅନ୍ତୁ, ହେ ବ୍ରହ୍ମାଜୀ ମୋର ଅଧର୍ମରେ କେବେ ମତି ନ ଲାଗୁ। ବ୍ରହ୍ମାଜୀଙ୍କର ହୃଦୟ, ହୃଦୟ ବାତ୍ସଲ୍ୟ ହୃଦୟ ଭଳି, ଭଗବତ ହୃଦୟ ଭଳି ଉମଡ଼ି ଆସିଲା, ଉଜୁଡ଼ି ଆସିଲା। ଆରେ ବାବା, ଅସୁର କୋଣରେ ଯିଏ ଜନ୍ମ ହେଇଛି ସେ କହୁଛି ମୋର ଅଧର୍ମ ଭାବ ନ ରହୁ। ବ୍ରହ୍ମାଜୀ ସାଙ୍ଗେ ସାଙ୍ଗେ କହିଲେ ଠିକ୍ ଅଛି, ମୁଁ ତୁମକୁ ଅମର ବର ଦେଉଛି। ବିଭୀଷଣ ଅମର ନୁହନ୍ତି, ସପ୍ତ ଚିରଞ୍ଜୀବ ଭିତରୁ, କହିଲେ ମୁଁ ତୁମକୁ ଅମର ବର ଦେଉଛି। ଭାଇକି ଦେଲେନି, ତପସ୍ୟା କରିଛି, ତାର ରାଇଟ୍ସ ଅଛି। କର୍ମଣ୍ୟବାଧିକାରେସ୍ତୁ ମା ଫଲେଷୁ କଦାଚନ, କର୍ମ କରି ତୁମେ ଫଳ ପାଇପାରିବନି, ଫଳ ଦେବାର ଅଧିକାର ଭଗବାନଙ୍କର ଅଛି। କାହା ପାଇଁ କର୍ମ କରୁଛ, କେଉଁ ଉଦ୍ଦେଶ୍ୟରେ କର୍ମ କରୁଛ, ଫଳ ଭଗବାନ ଜାଣନ୍ତି, ସେ ଜଜ୍ମେଣ୍ଟ କରିବେ, ତାଙ୍କଠୁ ସୁପର ଜଜ୍ କେହି ସଂସାରରେ ନାହାନ୍ତି। ବିଭୀଷଣଙ୍କୁ ଦେଇଦେଲେ, କହିଲେ ବିଭୀଷଣ ତୁମେ ଗୋଟେ ବର ମାଗିଥିଲ, ମୋ ତରଫରୁ ଗୋଟେ ବର ଦେଲେ, କିନ୍ତୁ ଆଉ ଗୋଟେ ଏକ୍ସଟ୍ରା ବର ଦେଉଛି। କହିଲେ ବିନା ଶିକ୍ଷାରେ ତୁମକୁ, ବ୍ରହ୍ମାଜୀ କହୁଛନ୍ତି, ବିନା ଶିକ୍ଷାରେ ତୁମେ ବ୍ରହ୍ମାସ୍ତ୍ରର ଉପସଂହାର ଆଉ ପ୍ରୟୋଗ ଜାଣିପାରିବ, କାହାକୁ ତୁ ଶିକ୍ଷା କରିବାକୁ ପଡ଼ିବନି, ମୁଁ ଏ ଜ୍ଞାନ ଦେଇଦେଉଛି। କାହିଁକି ଦେଲେ ବିଭୀଷଣ, କାହିଁକି ଦେଲେ ରାବଣ, କାହିଁକି ଦେଲେନି? ତାର ପାତ୍ରତା ଅଛି, ଯୋଗ୍ୟ, ଜାଣନ୍ତି ବ୍ରହ୍ମାଜୀ। କହିଲେ ଅମର ବର ଦେବେନି, କହିଲେ କେତେ ଚାଲାକରେ ବର ମାଗୁଛି, କହିଲେ ମୁଁ କୌଣସି ଜୀବ ଦ୍ୱାରା ମରିବିନି, ଭୂତେବ୍ୟ ତତ୍ ବିସୃଷ୍ଟେବ୍ୟ, ଆପଣଙ୍କ ଦ୍ୱାରା ସୃଷ୍ଟ। ତା ମୁଣ୍ଡରେ ସେତିକି ଢୁକୁନି ଯେ ଭଗବାନ କାହା ଦ୍ୱାରା ତିଆରି ହେଇନାହାନ୍ତି। ଭଗବାନ ଯଦି କୌଣସି ମଣିଷ ଦ୍ୱାରା ତିଆରି ହେଇଥାନ୍ତେ, ତାହେଲେ ସେ ଭଗବାନ ନୁହଁ, ମ୍ୟାନମେଡ୍ ନୁହେଁ, ଗଡ୍ ମ୍ୟାନମେଡ୍ ନୁହେଁ, ମଣିଷ ମାତୃଗର୍ଭରୁ ରକ୍ତ ଶୁଣିତ ସପ୍ତ ଧାତୁର ଶରୀର ନୁହେଁ, ଭଗବାନଙ୍କର ଚିନ୍ମୟ ଶରୀର। ଆଚ୍ଛା, ଆଉ ଦ୍ୱିତୀୟ ବର ଏଇଟା ସିନା ମାଗିନେଲା, କହିଲା ମୁଁ କାହା ଦ୍ୱାରା ମରିବିନି, ମୋତେ ଭୟ ଲାଗୁଛି, ମୃତ୍ୟୁଟା କ'ଣ ସ୍ୱାଭାବିକ ହୁଏ ନାହିଁ କି? ଆଜ୍ଞା, ବୟସ ହେଇଗଲା, ସ୍ୱାଭାବିକ ମୃତ୍ୟୁ ହେଇଯିବ। ହିରଣ୍ୟକଶିପୁ କହୁଛି ମୋତେ ଯଦି କେହି ନ ମାରନ୍ତି, ମୋର କାଳେ ସ୍ୱାଭାବିକ ମୃତ୍ୟୁ ହେଇପାରେ, ମୁଁ ସ୍ୱାଭାବିକ ମୃତ୍ୟୁ ମୋର ବି ନ ହବ, ତା ପାଇଁ ବର ମାଗି ନେଉଛି। ମୃତ୍ୟୁଟା ହବ ଏଇଟା ନିଶ୍ଚିତ, ବଞ୍ଚିବାଟା ନିଶ୍ଚିତ ନା ମୃତ୍ୟୁଟା ନିଶ୍ଚିତ, କୁହନ୍ତୁ। ଆଶ୍ଚର୍ଯ୍ୟ ସଂସାରରେ କ'ଣ କିମ୍ ଆଶ୍ଚର୍ଯ୍ୟ ଯଦି ଗୋଟେ କୁହାଯାଏ, ୟା ଭିତରେ ଏଇଟା ଗୋଟେ ଆଶ୍ଚର୍ଯ୍ୟ, ସବୁଠୁ ବଡ଼ ଆଶ୍ଚର୍ଯ୍ୟ ମୋ ମୁଣ୍ଡରେ ସବୁବେଳେ ଜିନିଷ ଢୁକେ, ଏଠି 20 ବର୍ଷ ବଞ୍ଚିଗଲେ, 30 ବର୍ଷ ବଞ୍ଚିଗଲେ, 50 ବର୍ଷ ବଞ୍ଚିଗଲେ, ଏଇଟା ହେଉଛି ଆଶ୍ଚର୍ଯ୍ୟ। ଯେଉଁଠି ବଞ୍ଚିବା ଜାଗା ନୁହେଁ, ଯେଉଁଟା ମୃତ୍ୟୁ ସଂସାରରେ, କିଏ 50 ବର୍ଷ, କିଏ 60 ବର୍ଷ, କିଏ 30 ବର୍ଷ ବଞ୍ଚିଗଲେ, ଏଇଟା ଆଶ୍ଚର୍ଯ୍ୟ। ଏଠି ମରିବା ଆଶ୍ଚର୍ଯ୍ୟ ନାହିଁ, ମରିବା ତ କ୍ଷଣେ କ୍ଷଣେକା ମୃତ୍ୟୁ, ବାସ୍ ଏ ଆଖି ଆଗରେ ଘରୁ ବାହାରିଲା ସାଙ୍ଗେ ସଫା। କାଲି କିଏ ଏଠି ଅପ୍ରକଟ ହେଲେ କି ଏରିଆରେ, ରାତି 3 ବେଳେ ମୁଁ ଭାବିଲି ଆପଣ ନାମ କରି ଯାଉଛନ୍ତି, ମୋର ନିଦ ଭାଙ୍ଗିଲା, ମୋର ଟିକେ ଶବ୍ଦ ହେଲା, ଆରେ ବାବା ତ ଏତେବେଳୁ ଆସନ୍ତିନି ମହାରାଜ, ସନ୍ଧ୍ୟାବେଳେ ନା, ତାଙ୍କର ତ ଭୋର ଭୋର କର୍ତ୍ତାଳ ବାଜିବ, ଆଉ ଏ ହରିନାମ ସତ୍ୟ ରାମ ନାମ ସତ୍ୟ ତ କୁହନ୍ତିନି, ଆମର ତ ମହାମନ୍ତ୍ର। 3 ବେଳେ ଏବେ ପାସ୍ କରିଗଲେ, ରାତି 3, ଏତେ ବଡ଼ ଥଣ୍ଡା ବୁଲାରେ, କିଏ ବୋଧେ ଗଲେ, ସମୟ ସରିଗଲା, ଆଶ୍ଚର୍ଯ୍ୟ ଜଗତରୁ ବିଦାୟ ନେଇ କାର କାମ ସରିଗଲା, ରୋଲ ଅଭିନୟ ସରିଗଲା। ଏଠି ବଞ୍ଚିବା ଆଜ୍ଞା ବଡ଼ ଆଶ୍ଚର୍ଯ୍ୟ ନେ, ଏ ମରିବାଟା ଆଶ୍ଚର୍ଯ୍ୟ ନେ, ବଞ୍ଚିବାଟା ଆଶ୍ଚର୍ଯ୍ୟ, ଏତିକି ଦିନ ବଞ୍ଚିଗଲେ ବଡ଼ କଥା। ମୃତ୍ୟୁ ସ୍ୱାଭାବିକ ହେଇପାରେ ବା ଅସ୍ୱାଭାବିକ ହେଇପାରେ, ନୁହେଁ ଆଜ୍ଞା, ଗୋଟେ ମାତୃ ଗର୍ଭରୁ ଗୋଟେ ପିଲା ବାହାରି ପାରୁନି, ମାରି ଦିଆହେଉଛି, ବାକି ଆଜି ଜନ୍ମ ହେଉଛି କାଲି ଚାଲିଯାଉଛି। କିନ୍ତୁ ହିରଣ୍ୟକଶିପୁ ଏତେ ଚାଲାକ, ସ୍ୱାଭାବିକ ମୃତ୍ୟୁକୁ ବାରଣ କରୁଛି। ନନ୍ତା ବହିର୍ଦିବା ନକତମନ୍ୟ ସ୍ୟାତ୍ ଅନ୍ୟସ୍ମାତ୍ ଅପି ଚ ଆୟୁଧେ ନ ଭୂମୌ ନାମ୍ବରେ ମୃତ୍ୟୁ ନ ନରେ ନ ମୃଗେ ଅପି। ଦେଖନ୍ତୁ କେତେ ଚାଲାକ କହିକି ସ୍ୱାଭାବିକ ସବୁ ମୃତ୍ୟୁକୁ ବନ୍ଦ କରିଦେଉଛି, ମୁଁ କୌଣସି ଭାବରେ ମରିବିନି, ଏଇଥିରେ ସୁଖ ହବନି ଜୀବନରେ, ଜୀବନରେ ଗୋଟିଏ ସୁଖ ମିଳିବ। ଦେଖ ହିରଣ୍ୟକଶିପୁ ଭଳି ମନୋଭାବ ରଖିଲେ ମୁଁ ସଂସାର ସୁଖୀ ହେଇଯିବି, ମୁଁ ବଞ୍ଚିକି ରହିବି, ହେଇପାରିବନି। ଆମେ ଜାଣିନେ ପ୍ରଭୁଙ୍କର ଯୋଜନା ଆମ ପାଇଁ କ'ଣ ଅଛି, ଆମେ କିଏ ଜାଣିଛେ ଆଜ୍ଞା? ଯିଏ ଆଜି ଚାକିରି କରିଛି, ଯିଏ ଆଜି ବିଜନେସ୍ ବିଜନେସ୍ ବଡ଼ ବିଜନେସ୍ ମ୍ୟାନ୍ ହେଇଛି, ସେ ଜାଣିନଥିଲେ ତାଙ୍କ ଜୀବନରେ କ'ଣ ଅଛି ବୋଲି। ଏ ଛୋଟ ଛୋଟ ପିଲାଙ୍କୁ ଆମେ ଜନ୍ମ ଦେଇଦେଇଛେ, ମାଆ ମାନେ ଜନ୍ମ ଦେଇକି ଠିଆ ଛାଡ଼ି ଦେଇଛନ୍ତି ସଂସାରରେ, ତାଙ୍କର କ'ଣ ଭବିଷ୍ୟତ ତାଙ୍କ ହାତରେ ଅଛି, ଲେଖା ଅଛି, ତାଙ୍କ ପାଇଁ ଏତେ ବ୍ୟାକୁଳ ହେଉଛନ୍ତି? ସଂସାରରେ ଯୋଜନା କେବଳ ଭଗବାନଙ୍କର ଅଛି। ଭଗବାନ ପ୍ରଭୁ ଆପଣ ମୋ ପାଇଁ କେଉଁ ଯୋଜନା କରି ରଖିଛନ୍ତି, ସେ ଯୋଜନାଟା ଆପଣ ହିଁ ପୂର୍ଣ୍ଣ କରନ୍ତୁ। ସାଧୁର ଗୋଟିଏ ପ୍ରାର୍ଥନା, କ'ଣ ପ୍ରାର୍ଥନା? ପ୍ରଭୁ ଆପଣଙ୍କ ଇଚ୍ଛା ହିଁ ପୂର୍ଣ୍ଣ ହଉ। ଯଦି ଭଗବାନ ପଚାରିବେ ତୁ ଯଦି କିଛି ଇଚ୍ଛା କରୁ, ନା ପ୍ରଭୁ ମୁଁ ଯଦି ଇଚ୍ଛା କରେ, ମୋ ତରଫରୁ ଯଦି କିଛି ଇଚ୍ଛା କରେ, ଆପଣ ସେଇଟାକୁ କେବେ ପୂରଣ କରିବାକୁ ଦେବେ ନା। ପୃଥୁ ମହାରାଜ ଏ ପ୍ରାର୍ଥନା କରିଛନ୍ତି, ବାଲୋ ଯଥାଚରତ ହିତ, ମା ଯେଭଳି ତା ନିଜ ତରଫରୁ ପିଲାର ହିତା କରେ ନା, ପିଲା ହିତା ହିତ ଜ୍ଞାନ ଅଛି, ପିଲା ମାଟିଟାକୁ ଧରିବ ଖାଇବ, ଗୋବରକୁ ଧରିବ ଖାଇବ, ବିଷ ଦେଲେ ବି ଧରିବ ଖାଇବ, ସେ ପିଲାଟାର ତାର କିଛି ଜ୍ଞାନ ଅଛି କି? ମା ପିଲାର ହିତା ହିତ ଜ୍ଞାନକୁ ବିଚାର ନ କରି ତା ତରଫରୁ ବିଚାର, ତା ତରଫରୁ ପିଲାର ହିତା କଥା ବିଚାର କରେ। ପ୍ରଭୁ ଆପଣ ସେଭଳି ଆପଣଙ୍କ ତରଫରୁ ମୋର ହିତ କଥା ବିଚାର କର, ମୋର କେଉଁଥିରେ ହିତ ହବ? ମୁଁ ଯଦି ଭୁଲରେ ମାଗିଦିଏ ମୋତେ ଧନ ଜନ ସ୍ତ୍ରୀ ପୁତ୍ର ପଦବୀ ଦିଅନ୍ତୁ ବୋଲି ଆପଣ ଦେବେନି ମୋତେ? ଆପଣ ଯେଉଁଥିରେ ମୋର ମଙ୍ଗଳ ଦେଖୁଛନ୍ତି ସେଇଟା ପୂରଣ କରନ୍ତୁ। ଆମେ କେତେଜଣ ଜୀବନରେ ଏଇଟା ପ୍ରାର୍ଥନା କରୁଛେ, ଗୋଟେ ପରିବାରରୁ ଆରମ୍ଭ କଲେ, ପରିବାରରୁ ସଦ ସମାଜ ପ୍ରତି ନିଅନ୍ତୁ, ଏଟା ଛୋଟିଆ ପ୍ରାର୍ଥନା ନାହିଁ। ପ୍ରଭୁ ଆପଣଙ୍କ ଇଚ୍ଛା ହିଁ ପୂର୍ଣ୍ଣ ହେଉ, ଛୋଟ କଥା ନାହିଁ। ପ୍ରତିମା ଠାକୁର ସେଇ ଜିନିଷଟା ଲେଖିଲେ, ତୁମାର ଇଚ୍ଛା ଏ ଆଜ ଇଚ୍ଛା ମିଲାଇଲ, ତୁମାର ଇଚ୍ଛା ଏ ଆଜ ଇଚ୍ଛା ମିଲାଇ, ପ୍ରଭୁ ତୁମା ଇଚ୍ଛା ଏ ଆଜ ଇଚ୍ଛା ମିଲାଇ, ତୁମାର ଇଚ୍ଛା ଏ ଆଜ ଇଚ୍ଛା ମିଲାଇ, ଭକତି ବିନୋଦ ଆଜ ଆପଣେ ଭୁଲିଲ, ଭକତି ବିନୋଦ ଆଜ ଆପଣେ ଭୁଲି। ଏ ପ୍ରଭୁ ଆପଣଙ୍କ ଇଚ୍ଛା ସାଙ୍ଗରେ ମୋ ଇଚ୍ଛାଟା ମିଶିଯାଉ, ଏ ମିଶିବ କେମିତିକି? ଯେତେବେଳେ ଆପଣ କହିବେ ମୁଁ ଭଗବାନଙ୍କର, ଖାଲି ମୁହଁରେ କହିଲେ ମୁଁ ଭଗବାନଙ୍କର, ଭଗବାନ ପାଇଁ କର୍ମଟା କଲେ
ଭଗବାନ ଜାଣିଦେବେ ୟାର କ'ଣ ଉଦ୍ଦେଶ୍ୟ, ତାଙ୍କ ଇଚ୍ଛା ସହିତ ଆମ ଇଚ୍ଛାଟାକୁ ମିଶେଇଦେବେ। ସେତେବେଳେ ଆମ ମନ ଭିତରେ ଯେଉଁ ଇଚ୍ଛା ଆସିବ ସେଇଟାକୁ ଭଗବତ ଇଚ୍ଛା ବୋଲି ଜ୍ଞାନ କରିବା। ଇଚ୍ଛା ପୂର୍ଣ୍ଣ ଭାବରେ ମିଳିବାର ଅଛି, ପୂର୍ଣ୍ଣ ଶରଣାଗତ ହେବାର ଅଛି, ସ୍ୱତନ୍ତ୍ର ଇଚ୍ଛା ଟିକିଏ ନାହିଁ। ସ୍ୱତନ୍ତ୍ର ଇଚ୍ଛା ଟିକିଏ ଥିଲା ପର୍ଯ୍ୟନ୍ତ ଅର୍ଜୁନ ଭଳି ଆପଣ ପ୍ରଶ୍ନ କରିବେ। ଗୀତା ସରିବାକୁ ବସିଲେ ଅର୍ଜୁନ ପ୍ରଶ୍ନ ଉଠାଉଛନ୍ତି ନା ଛାଡ଼ୁଛନ୍ତି? ଭଗବାନ କହିଲେ ଅର୍ଜୁନ ଯଦି ମୋର କଥା ସହାବନ କନ୍ତେୟ ନିଜ କର୍ମଣା, ମୁଁ କହିଦେଉଛି ଅର୍ଜୁନ ତୁମେ ଯଦି ମୋ କଥା ନ ମାନିବ ତୁମେ ତପସ୍ୟା କରିବାକୁ ଯାଇ ସନ୍ନ୍ୟାସୀ ହେଲେ ଏପଟୁ ଉଠିକି ଆସିବ, ଯେତେବେଳେ ଶୁଣିବ ଯୁଧିଷ୍ଠିର ମହାରାଜଙ୍କୁ ବା ନକୁଳକୁ ଦୁର୍ଯ୍ୟୋଧନ ମାରିଦେଇଛି ବୋଲି, ପୁଣି ସେଠୁ ଆସିବ ସର ଧରିକି ସେ ସନ୍ନ୍ୟାସୀ ବନ୍ୟାସୀ ଡ୍ରେସ୍ ଫୋପାଡ଼ିକି ପୁଣି ଖୋଜିବ ମୋ କାଣ୍ଡିବ ଧନୁ କେଉଁଠି ଅଛି। ତୁମର ଏଇଟା ସ୍ୱଭାବ, ମୋ କଥା ମାନି ନିଅ, ମାନିଲେ ନା ଅର୍ଜୁନ ଶେଷକୁ ଆଉ ଇଚ୍ଛାକୁ ମିଳେଇ ଦେଲେ କୃଷ୍ଣଙ୍କ ଇଚ୍ଛା ସହିତ। କ'ଣ କହିଲେ? ନଷ୍ଟ ମୋହ ସ୍ମୃତି ଲବ୍ଧ୍ୱା ତତ୍ପ୍ରସାଦାତ୍ମୟ ଅଚ୍ୟୁତ ସ୍ଥିତୋସି ଗତ ସନ୍ଦେହ କରିଷ୍ୟମ କରିଷ୍ୟେ ବଚନମ ତବ। ପ୍ରଭୁ ଆପଣଙ୍କ ବଚନ ଆଜି ମାରିଲି, ଇଚ୍ଛା ମିଳେ ନା ନାହିଁ? ନଷ୍ଟ ମୋହ ସ୍ମୃତି ଲବ୍ଧ୍ୱା ତତ୍ପ୍ରସାଦାତ୍ମୟ ଅଚ୍ୟୁତ, ହେ ଅଚ୍ୟୁତ ଆପଣଙ୍କ କୃପାଟା ମୋତେ ମିଳିଗଲା। ଆଜ୍ଞା ଭଗବାନ କୃପା ନ ମିଳିଲେ କ'ଣ ସ୍ୱତନ୍ତ୍ର ଇଚ୍ଛା ଯିବ କି? ଏବେ କେବେ ଯିବେ? ସେପାରେଟ୍ ଡିଜାୟାର ସେପାରେଟ୍ ୱିଲ୍, ଏଇଟା କେବେ ଯିବନି। ଯାହାପରେ ଭଗବାନଙ୍କର କରୁଣା ହେଇଛି, କିଛି ଇଚ୍ଛା କରିବନି। କ'ଣ ଇଚ୍ଛା କରିବୁ ଏ ସଂସାରରେ? କ'ଣ ଇଚ୍ଛା କରିବି? ମୋ ଇଚ୍ଛାଟା କ'ଣ ମୁଁ କଲେ ଭଗବାନ ମୋତେ ଫଳବତୀ କରିଦେବେ ନା କ'ଣ? ମୁଁ କାହିଁକି ଇଚ୍ଛା କରିବି? ମୁଁ ଭଗବାନଙ୍କ ଇଚ୍ଛାରେ ଚାଲି। ପ୍ରଭୁ ଆପଣ ମୋତେ ଯେଉଁ ରାସ୍ତା ନେବା କଥା ମୋତେ ସାଧୁ କଲେ କରନ୍ତୁ, ମୋତେ ଫକିରି କଲେ କରନ୍ତୁ, ମୋତେ ଭିକାରୀ କଲେ କରନ୍ତୁ, ମୋତେ ରାଜା କଲେ କରନ୍ତୁ। ସେ ଗୋଟିଏ କଥା ମୋତେ ଭାରି ଭଲ ଲାଗେ, ତ ଆସିଗଲା ପ୍ରସଙ୍ଗ ମୁଁ କହିଦେଉଛି। ଭକ୍ତମାନେ ଏଇଭଳି ଭଗବାନ ପ୍ରାର୍ଥନା କରିବା ଦରକାର। କ'ଣ ନା? ପ୍ରଭୁ ଆପଣ ହେଉଛନ୍ତି ରାଜା, ମୁଁ ହେଉଛି ଚଣ୍ଡାଳୁଣୀ। ରାଜା ଯଦି ଚଣ୍ଡାଳକୁ ବିବାହ ହୁଏ, ଚଣ୍ଡାଳୁଣୀ କ'ଣ କରେ? ରାସ୍ତାରେ ଝାଡ଼ୁ ଦିଏ। ରାଜା ଚଣ୍ଡାଳୁଣୀକୁ ଧରି ଆଣିବ, ତାକୁ ରାଣୀ କରି ରଖିବ, ପୁଣି କିଛି ଦିନ ପରେ ଛାଡ଼ିଦେବ। ରାଜାପଡ଼ା ତୋ ଭଳିଆ ମୋର ରାଣୀ ଦରକାର। ଆଜ୍ଞା ଏଥିରେ ଚାଣ୍ଡାଳୁଣ କିଛି କ୍ଷତି ହବ? ଚାଣ୍ଡାଳୁଣ କ'ଣ କ୍ଷତି? ସେ ପୁଣି ଯେ ଝାଡ଼ୁ ଧରିକି ପୁଣି ଝାଡ଼ୁ ମାରିବ, ତାର ସମ୍ମାନ କ'ଣ? କିନ୍ତୁ ଲୋକ ରାଜାକୁ ବୋକା ବୋଲି କହିବେ, ଏ ଭଗବାନ ମୋତେ ଆପଣ ଛାଡ଼ିଦେଲେ, ମୋ ମାଳି ତିଲକ ଛାଡ଼ିକି ମୁଁ କାଲି କର୍ମୀ ହେଇଗଲେ, ମୋର କିଛି କ୍ଷତି ନାହିଁ। ସବୁ ଲୋକ ଜାଣନ୍ତି ଏଇଟା ବିଷୟ ଭୋଗୀ ଲୋକ, କିନ୍ତୁ ବଦନାମ କିଏ ହେବେ? ଆପଣ। କାହିଁକି ଆପଣ ମୋ ଭଳିଆ ଲୋକଙ୍କୁ ଗ୍ରହଣ କରିବା ପୂର୍ବରୁ ବିଚାର କରି ଗ୍ରହଣ କଲେନି? ଚାଣ୍ଡାଳୁଣୀକୁ ଗ୍ରହଣ କରିବା ପୂର୍ବରୁ ବିଚାର କଲେନି? ବିନା ବିଚାର ଗ୍ରହଣ କରିଦେଲେ। ଲୋକମାନେ କ'ଣ କହିବେ? କହିବେ ଦେଖ ରେ ଦେଖ, ରାଜା କେତେ ନିର୍ଦ୍ଦୟ, ଚାଣ୍ଡାଳୁଣୀକି ଧରିକି ଆସିଲା, ପାଖରେ ରଖିଲା, ସେ ବିବାହ ଯୋଗ୍ୟ ନୁହେଁ, ତାକୁ ବିବାହ କଲା, ତା ପୁଣି ଛାଡ଼ିଦେଲା। ଭଗବାନ ଭକ୍ତ ଏଇଭଳି ଇଚ୍ଛା ମିଶେଇବ। ପ୍ରଭୁ ଆଜି ମୁଁ ଭକ୍ତ ହେଇଛି, କାଲି ଯଦି ମୁଁ ରାସ୍ତା କଟ ପୁଣି ଭିକାରୀ ହେଇକି ବା କର୍ମୀ ହେଇକି ବୋଲେ ମୋର କି ଦୋଷ ନାହିଁ, ମୋର ଚିନ୍ତା ବି କିଛି ନାହିଁ। ଆପଣଙ୍କୁ ଭୋଗିବାକୁ ପଡ଼ିବ, ସେଥିପାଇଁ ଆପଣଙ୍କ ନାମରେ ବଦନାମ କରିବେ। ଦେଖ ଦେଖ, ଏ ହରେ କୃଷ୍ଣ ଜପୁଥିଲା, ରାସ୍ତାରେ ବର୍ତ୍ତମାନ ଆଇ ବୁଲୁଛି ବିଡ଼ି ଖାଇ, ସମ୍ମାନ କାର୍ଯ୍ୟ ମୋର ଯିବେ କି? ମୁଁ ତ ବିଡ଼ି ଖାଉଥିଲି, ବିଡ଼ି ଖାଇ ବିଷୟକୁ ଭୋଗୁଥିଲି, ମୁଁ ଚାଣ୍ଡାଳୁ। ଭକ୍ତ ଭଗବାନଙ୍କ ଇଚ୍ଛା ସହିତ ଇଚ୍ଛାକୁ ମିଳେଇଦେବ, ତାହେଲେ ତା ଜୀବନ ସଫଳ ରହିବ। ଏଠି ମୁଁ ତ ପଳେଇଗଲି ସିଆଡ଼କୁ, କାରଣ କଥା କହିବା ସମୟରେ ଆଉ ଗୋଟିଏ ନିର୍ଦ୍ଦିଷ୍ଟ କଥା ଉପରେ ଯିବା ଭାରି କଷ୍ଟ ଆମ ପାଇଁ, ସେଥିପାଇଁ କେଉଁଠି ଆଉ କଥା କହିବା ପାଇଁ ବି ନିଜର ରସ ହିସାବରେ ଯିବାକୁ ପଡ଼ିବ। ଆମେ ତ ଘୋଷିକି ଆସୁନି କଥାଟା କହିବୁ ବୋଲି ଭଗବାନ ଯୋଗେଇ ଦେଉଛନ୍ତି, ତେଣୁ ଆପଣମାନେ ମୋତେ କ୍ଷମା କରୁଥିବେ। ହିରଣ୍ୟକଶିପୁ ସ୍ୱତନ୍ତ୍ର ଇଚ୍ଛା କରୁଛି, ମୁଁ ବ୍ରହ୍ମାଙ୍କ ସୃଷ୍ଟି ଦ୍ୱାରା କ'ଣ ଜୀବ ସହ ମରିବିନି, ତାପରେ ମୃତ୍ୟୁକୁ ବାରଣ କରୁଛି। କ'ଣ ନ ଅନ୍ତର ବହି, ମୁଁ ଭିତରେ ମରିବିନି କି ବାହାରେ ମରିବିନି? ଆଉ ସଂସାର ତ ଦୁଇଟା ଜାଗା ଅଛି, ଭିତରେ ବାହାରେ, ତା ମାନେ ଘର ଭିତରେ ମରିବିନି କି ଘରେ ବାହାରେ ମରିବିନି? ଆଉ ଭଗବାନ କ'ଣ ତାକୁ ଘର ଭିତରେ ମାରିଲେ ନା ବାହାରେ ମାରିଲେ? କେଉଁଠି ମାରିଲେ? ଭଗବାନ ହିରଣ୍ୟକଶିପୁର ରାଜଧାନୀର ଖମ୍ବରେ ଆବିର୍ଭାବ ହେଲେ, ସମସ୍ତେ ପ୍ରାର୍ଥନା କରୁଛନ୍ତି ବ୍ରହ୍ମା, ପ୍ରଭୁ ଆପଣ ତା ସାଙ୍ଗରେ ଖେଳନ୍ତୁନି, ବିରାଡ଼ି ଛୁଆ ସାଙ୍ଗରେ, ବିରାଡ଼ି ଯେମିତି ମୂଷା ଛୁଆ ସାଙ୍ଗରେ ଖେଳେନି, ଭଗବାନ ତା ସାଙ୍ଗରେ ଖେଳୁଛନ୍ତି, ଭଗବାନ ପରାସ୍ତ ହେଇଯାଉଛନ୍ତି। କାହିଁକି କାହିଁ ଜାଣିଛନ୍ତି ତା ଉଦ୍ଦେଶ୍ୟଟା କ'ଣ? ଭଗବାନ ତାକୁ ଖେଳେଇ ଖେଳେଇକା ଖେଳେଇ ଖେଳେଇକା ଦ୍ୱାର ମୁହଁକୁ ଆଣିବେ, ବନ୍ଧ ହଉ, ଯେଉଁ କି ବନ୍ଧ କୁହନ୍ତି ମା, ଆମର ଏରୁଣ୍ଡି ବନ୍ଧ ଯାହା କୁହନ୍ତି, ଭଗବାନ ଅନ୍ତ ସଭାର ଅନ୍ତ, ଏଇଭଳି ବିଶାଳ ବଡ଼ ସଭା ହିରଣ୍ୟକଶିପୁର, ସେ ସଭାର ଖମ୍ବରୁ ଭଗବାନ ନଚେଇ ନଚେକା ନଚେଇ ନଚେକା ହିରଣ୍ୟକଶ ଫାଇଟିଂ କରି କରିକା କେଉଁଠୁ ଆଣୁଛନ୍ତି? ଠିକ୍ ଦ୍ୱାର ମୋ ପାଖ, ବନ୍ଧ ଉପରେ, ଘରର ବନ୍ଧଟା ଘର ଭିତରେ ନା ବାହାରେ, ଯେ ତୁ କେଡ଼େ ଚାଲାକି ହେଇକି ରେ, କୃଷ୍ଣଙ୍କ ପାଖରେ ଚାଲାକି ଦେଖେଇବୁ, ନାରାୟଣଙ୍କ ପାଖରେ ସବୁ ଚାଲାକି ଭାଙ୍ଗିଦେବି। ସେ ଇଏ କହୁଛି ମୁଁ ଅନ୍ତର ଅନ୍ତ ଭିତରେ ମରିବିନି କି ବାହାରେ ମରିବିନି, ଭଗବାନ ଭିତରେ ମାରିଲାନି କି ବାହାରେ ମାରିଲାନି, କେଉଁଠି ମାରିଲେ? ବନ୍ଧ ଉପରେ। ଆଚ୍ଛା ପୁଣି କ'ଣ କହୁଛି, ଦିବାନକ୍ତମ ମାନେ ସବୁ ମୃତ୍ୟୁକୁ ସେ ପ୍ରତିରୋଧ କରିଦେଉଛି, ଦିନ ବେଳେ ମରିବିନି କି ରାତିରେ ମରିବିନି। ତା ମୁଣ୍ଡରେ ଏତିକି ବୁଦ୍ଧି ନାହିଁ ଯେ ଦିନ ରାତି ଛଡ଼ା ଆଉ ଗୋଟେ ସମୟ ବି ଅଛି, ସେଇଟା କ'ଣ ଆଜ୍ଞା? ସନ୍ଧି, ସନ୍ଧି ସମୟ, ତାକୁ ସନ୍ଧ୍ୟା ବୋଲି ଆମେ କହୁଛେ। ସନ୍ଧି ରାତ୍ରି ପ୍ରବେଶ କରୁଥିବ, ଦିବା ଯାଉଥିବ, ସେଇଟା ସନ୍ଧି ସମୟ କୁହାଯାଏ। ସେ ସନ୍ଧି ସମୟଟା ବହୁତ ଖରାପ ସମୟ, କେବଳ ନାମ କାଲି ଗତକାଲି ଯେଉଁ କଥା ପଡ଼ିଥିଲା, ସେଥିରେ ଭୋଜନ କରିବା, କେଶ ପ୍ରସାଧନ କରିବା, ତୈଳ ଲେପନ କରିବା, ଧ୍ୟାନାଦି କରିବା, ଜପାଦି କରିବା, ସହବାସ କରିବା, ନିଦ୍ରା ଯିବା, ଏସବୁ ନିଷେଧ। ଗତକାଲି ଶୁଣୁଥିଲେ ସନ୍ଧି ସମୟ ଭଗବାନ ସେହି ସମୟରେ ମାରିଲେ, ଦିନ ନୁହେଁ କି ରାତି ନୁହେଁ, ସେ ଯେଉଁ ଯେଉଁ କଣ୍ଡିସନ ବ୍ରହ୍ମାଙ୍କ ପାଖରେ କରିଛି ଭଗବାନ ସେହି ସେହି କଣ୍ଡିସନ ମାରିଲେ। ଆଉ ଅନ୍ୟସ୍ମାତ୍ କାଳେ ଦକ୍ଷ ଭଗବାନ ବର କ'ଣ ମାଗିଥିଲା, ମୁଁ ତୁମ ସୃଷ୍ଟି ଦ୍ୱାରା ମରିବିନି, କାଳେ ଦକ୍ଷ ବି ପ୍ରଜା ସୃଷ୍ଟି କରିଛନ୍ତି ନା, ସେ ତ ବ୍ରହ୍ମାଙ୍କ ସୃଷ୍ଟି ନୁହେଁ, କହୁଛି ତୁମ ଛଡ଼ା ଆଉ ଯଦି କିଏ ସୃଷ୍ଟିରେ କିଛି ସୃଷ୍ଟି କରିଛନ୍ତି ତାଙ୍କ ଦ୍ୱାରା ବି ମରିବେ। ଏତିକି କହିସାରିଲା ପରେ ମନ ବି ସନ୍ତୁଷ୍ଟ ହଉନି, କହିଲା ଆୟୁଧେ, କହିଲା ମୋ ଭାଇକି ତ ମାରିଥିଲେ ଗଦାରେ, କାଳେ ମୋତେ ଏଇ ସୁଦର୍ଶନ ଚକ୍ର କିଛି ନିୟମ ମାନିବନି, ସେ ଜାଣିଛି ହିରଣ୍ୟକଶିପୁ ଜାଣିଛି, କହିଲା ଏଇ ସୁଦର୍ଶନ ଚକ୍ର ତୋର କାଳେ କିଛି ନିୟମ ମାନିବନି, ସବୁ ନିୟମ ଭାଙ୍ଗି କାଳେ ମାରିଦେବ, କହିଲା ମୁଁ କୌଣସି ଆୟୁଧରେ ମରିବିନି। ଭଗବାନ ଆୟୁଧରେ ମାରିଲେ କି କିଛି ଆୟୁଧ ନାହିଁ ନା, ତବ କର କମଲବରେ ନଖ ନଖ। ଆଚ୍ଛା ଏତିକି ମାଗିଦେଲା ପରେ ପୁଣି କ'ଣ କହୁଛି, ନ ଭୂମେ ନ ଅମ୍ବରେ ମୃତ୍ୟୁ, ମୋର ଭୂମିରେ ମରଣ ହବନି କି ଆକାଶରେ ମରଣ ହବନି, ଭଗବାନ ଭୂମିରେ ମାରିଲେନି କି ଆକାଶରେ ମାରିଲେ, ଭୂମିକୁ ସ୍ପର୍ଶ କରିଛି ଆକାଶ ଉପରେ ରଖିଲେ, ଦୁଇ କଣ୍ଡିସନ ଚାଲିଗଲା, କୋଳରେ ରଖିଲେ ନା, ଗୋଟେ ପାଦ ଭୂମିକୁ ସ୍ପର୍ଶ କରିଛି ରଖିଲେ, ଆଉ ଭୂମିରେ ହେଟା ଆକାଶ କୁଆଡ଼ୁ ଗଲା, ଉଭୟ ସ୍ପର୍ଶ। ଆଉ ଗୋଟେ ମାଗିଲେ, ନ ନରେଇ ନ ମୃଗେ ଅପି, ମୁଁ ମଣିଷ ଦ୍ୱାରା ମରିବିନି କି ପଶୁ ଦ୍ୱାରା ମରିବିନି, ଭଗବାନ ମଣିଷ ହେଲେନି କି ପଶୁ ହେଲେନି, ଉଭୟ ମିଶିକି ହେଇଗଲେ ନରସିଂହ, କେଶବ ଦ୍ରୁତ ନରସିଂହ ରୂପ ଜୟ ଜଗଦୀଶ ହରି, ଅଧା ନର ମୁଖ ସିଂହ, ଏ ଚାଲାକି ଆଉ କେଉଁଠି ଦେଖେଇବେ, ଭଗବାନଙ୍କ ପାଖରେ ଚାଲାକି ଚାଲିବନି। ସେ ଅତି ସରଳ ଅମାୟିକ ନିଷ୍କପଟ ଜୀବକୁ ଭଗବାନ ବହୁତ ଭଲ ପାଆନ୍ତି, ତା ପାଇଁ ସବୁ ଦାୟିତ୍ୱ ନେଇଯା, ଯେତେ ସରଳ ପିଲା ଛୁଆଟା ଦେଖୁନାହାନ୍ତି, ମା କେଉଁ ପିଲାକୁ ଭଲ ପାଏ, ଯେଉଁ ପିଲା ସରଳ, ଆଉ ଚାଲାକି ପିଲା ତ ମା ତାକୁ ଖାଇବାକୁ ଦେଲେ ବି ପିଠରେ ନଦୁଥିବ, ସବୁବେଳେ କେଁ କେଁ ହେଉଛି, ମେମେ ହେଉଛି, ଏହା କରୁଛି ତାକୁ ଖାଇବାକୁ ଦେବ ପିଟିଦେବ, ମା ଖାଇବାକୁ ଦେଲେ ବି ତାର ସ୍ନେହ ନାହିଁ, କାରଣ ଚଞ୍ଚଳ, ଭଗବାନ ଜୀବକୁ ପୋଷିଲେ ବି ଯେଉଁ ଜୀବ ତାଙ୍କ ଉପରେ ନିର୍ଭର କରୁନି ତା ଉପରେ ପ୍ରହାର, ମାୟା ପ୍ରହାର କରିବ, କାରଣ ସରଳ। ଆଜ୍ଞା ଏତିକି ମାଗିକି ମନ ସନ୍ତୁଷ୍ଟ ହେଲାନି, କହିଲା ଆଉ କ'ଣ ମରିବାର କିଛି ବାଟ ଅଛି କି, ତଥାପି ସେ ଆଜ୍ଞା କେତେ ବୁଦ୍ଧିମାନ ବର ମାଗିଛି ଦେଖନ୍ତୁ, ସୁରାସୁର ମୋର ଗେଇ ଅପ୍ରତିଦ୍ୱନ୍ଦତାମ ଯୁଦ୍ଧେ ଏକ ପତ୍ୟଞ୍ଚ ଦେହି ନାମ, ଇଏ ବର ମାଗିଲା, ମୋତେ ଯୁଦ୍ଧରେ କେହି ପାରିବେନି, କିନ୍ତୁ ଯୁଦ୍ଧରେ କେହି ପାରିବେନି ବୋଲି କହିଲା, କିନ୍ତୁ ଭଗବାନ ପାରିବେନି ବୋଲି କହିଲାନି, ଏକ ପତ୍ୟଞ୍ଚ ଦେହି ନାମ, ମୁଁ ଦେହିମାନଙ୍କ ଭିତରେ ଯୁଦ୍ଧ କଲାବେଳେ ମୁଁ ଏକା କହିକି ରହିବି, ଭଗବାନ କ'ଣ ଦେଇକି, ଭଗବାନ କ'ଣ ଯିବ କି, ଭଗବାନ ପରମାତ୍ମା, ସେ ଯେତେ ସୁପର ବୁଦ୍ଧି ବାହାର କରୁଛି ଭଗବାନ ଆହୁରି ସୁପର ଫାଇନ୍ ବୁଦ୍ଧି ରଖିଛନ୍ତି ସବୁ, ଭଗବାନ ତ ଜୀବ ନୁହନ୍ତି ସେ ପରମାତ୍ମା, ସେ କହିଲେ ଜୀବମାନଙ୍କ ଭିତରେ ମୁଁ କାହାର କାହାକୁ ଯୁଦ୍ଧରେ ଯେମିତି ଏକପତ୍ୟ ମୋ ସାଙ୍ଗରେ କେହି ଯୁଦ୍ଧ କରିପାରିବେନି। ଆଉ ଗୋଟେ ମାଗିଲା, ବ୍ୟଶୁଭି ବା ଅଶୁଭି, ପ୍ରାଣୀ ଦ୍ୱାରା ମରି, ପ୍ରାଣ ଥିବା ବସ୍ତୁ ଦ୍ୱାରା ମରିବିନି କିମ୍ବା ଅପ୍ରାଣ ବସ୍ତୁ, ଯେତେବେଳେ ପ୍ରାଣ ନାହିଁ ସେ ବସ୍ତୁ ଦ୍ୱାରା ମରିବିନି, ଏ ସଂସାର ତ ଦୁଇଟା ବସ୍ତୁ, ପ୍ରାଣ ଗୋଟେ ଅପ୍ରାଣ ଗୋଟେ, ଟେକାପତର ମରିବିନି କି ମାନେ ଯେତେ ପ୍ରାଣ ବସ୍ତୁରେ ମରିବିନି, ଆଉ ପ୍ରାଣ ଥିବା ବସ୍ତୁରେ ମରିବିନି, ଭଗବାନ କେଉଁଥିରେ ମାରିଲେ, ନଖରେ, ନଖ ପ୍ରାଣ ନାହିଁ କି ଅପ୍ରାଣ ନାହିଁ, କ'ଣ ବୁଝିପାରୁଛନ୍ତି କି, ମାଂସ ଦେହରୁ ବାହାରିକି ଆସିଛି ନଖର, କିନ୍ତୁ କାଟିଲେ କ'ଣ ବାହାରିଛି? ବାହାରିନି, ରକ୍ତ ବାହାରିନି, କାଟିଲେ ବି କଷ୍ଟ ହେବନି, ଇଏ ପ୍ରାଣ ନୁହେଁ କି ଅପ୍ରାଣ ନୁହେଁ, ଦେଖୁଛନ୍ତି ତ? ଏ ଆକୁ ଯିଏ ଶୁଣିକି ସେ ଭଗବାନଙ୍କୁ ବୁଦ୍ଧିକି ମାପିପାରିବନି, ଭଗବାନଙ୍କୁ ଭଜନ କରିବନି, ସେ ବୋଧେ ଆଉ ସଂସାର କେବେ ଭଜନ କରିପାରିବେ। ଆରେ କେତେ ବୁଦ୍ଧିଆ ଲୋକର ବୁଦ୍ଧିଟା ଫେଲ୍ ହେଇଗଲା। ଆମର କି ବୁଦ୍ଧି ଅଛି? ହିରଣ୍ୟକଶିପୁ ଭଳି ଆମର ବୁଦ୍ଧି ଅଛି? ସେ କହିଲା ମୁଁ ପ୍ରାଣ ଦ୍ୱାରା, ପ୍ରାଣ ଥିବା ବସ୍ତୁ ଦ୍ୱାରା ମରିବିନି କି ପ୍ରାଣ ନଥିବା ବସ୍ତୁ ଦ୍ୱାରା ମରିବିନି? ଭଗବାନ ସେୟା କରିଦେଲେ, ନଖ ଦ୍ୱାରା ମାରିଲେ। ତାହେଲେ ସଂସାର ସବୁଠୁ ବଡ଼ ବୁଦ୍ଧିମାନ କିଏ କୁହନ୍ତୁ? ହିରଣ୍ୟକଶିପୁଠୁ ବୁଦ୍ଧିମାନ ସଂସାରରେ ବ୍ରହ୍ମାଙ୍କ ପାଖରୁ ବର ମାଗିଲା ବେଳେ ସବୁଠୁ ସୃଷ୍ଟି ଭିତରେ ହିରଣ୍ୟକଶିପୁ ବୁଦ୍ଧିମାନ, ତାଠୁ ବୁଦ୍ଧିମାନ କିଏ ହେଲେ? ଭଗବାନ। ତାଙ୍କ ପାଖରେ ବୁଦ୍ଧି ଚାଲବାଜି କଲେ ଚାଲବାଜି ଚଳିବେନି, ଚାଲବାଜି ବୁଦ୍ଧି ତାଙ୍କ ବାହାରେ ଚଳିବେନି, ନଖରେ ମାରିଲେ। କହିଲେ ସୁର ଅସୁର, ସୁର ଦ୍ୱାରା ମରିବିନି, ସୁର ଦ୍ୱାରା ମରିବିନି କି ଅସୁର ଦ୍ୱାରା ମରିବିନି? ଦୁଇ ପ୍ରକାର ଲୋକ ଅଛନ୍ତି ନା, ସୁର ଆଉ ଅସୁର। ଭଗବାନ ସୁର ନା ଅସୁର? ଭଗବାନ ତ ଭଗବାନ, ଭଗବାନଙ୍କର ଜାତି ନାହିଁ, ଭଗବାନ ମନୁଷ୍ୟ ଜାତି, ସୁର ଜାତି, ଅସୁର ଜାତି ନାହିଁ, ଭଗବାନ ହିଁ ଭଗବାନ। ଆଚ୍ଛା ମହାରୋଗୀ କହିଲା କାଳେ କିଛି ନହେଲେ ସାପ ଦ୍ୱାରା ମାରିଦେବି। ଏଣେ କହିସାରିଲାଣି ଯେ ମୋର ପ୍ରାଣୀ ଦ୍ୱାରା ମରିବିନି କି ଅପ୍ରାଣୀ ଦ୍ୱାରା ମରିବିନି, ତଥାପି ଏତେ ଭୟ ତାର କହୁଛି ମୁଁ ସାପ ଦ୍ୱାରା ହିଁ ମରିବି, ସର୍ପ ଦ୍ୱାରା ହିଁ ମରିବିନି। ଆଉ ଏକ ପତ୍ୟ ଜିନିଷ ଦେହି ନାମ, ଯେତେଜଣ ସର ଧରିଛନ୍ତି ମୁଁ ଏକ ପତ୍ୟ ରାଜା ହେବି। ଆଜ୍ଞା ଏତିକି କହିସାରିଲା ପରେ ଲାଷ୍ଟ ବର ମାଗୁଛି, କାହାନି କାହା ପାଖରୁ? ବ୍ରହ୍ମାଙ୍କ ପାଖରୁ। ବ୍ରହ୍ମା ତଥାସ୍ତୁ କରିଦେବେ। ଆଚ୍ଛା ଆପଣ ପ୍ରଶ୍ନ କରିପାରନ୍ତି, ବ୍ରହ୍ମା ତଥାସ୍ତୁ କଲେ ସେ କେମିତି ବିଚାର ନକରି କରିଦେଲେ? ସେ ତ ବିଚାର କରିବା ଦରକାର, ସେ ଜାଣନ୍ତି ବ୍ରହ୍ମାଜୀଙ୍କ ସହିତ, ଭଗବାନଙ୍କର ଯମରାଜ ସହିତ ଭଗବାନଙ୍କର ଡାଇରେକ୍ଟ କନେକ୍ସନ୍ ସବୁ ଅଛି, ପରମାତ୍ମା ସବୁ ତାଙ୍କୁ ପ୍ରମ୍ପ୍ଟିଂ କରନ୍ତି। ସର୍ବେଷାଂ ଲୋକପାଳାନାଂ ମହିମାନାଂ ଯଥାତ୍ମନଂ ତପଯୋଗ ପ୍ରଭାବାଣାଂ ଯତ୍ନ ରିଷ୍ୟତେ କହିଛି। ସବୁ ଲୋକପାଳ ଯେତେ ଅଛନ୍ତି, ବାୟୁ ଇନ୍ଦ୍ର ଅଗ୍ନି ଯେତେ ଲୋକପାଳ ଅଛନ୍ତି, ସମସ୍ତଙ୍କର ଯେତେ ତେଜ ଯେତେ ଶକ୍ତି ମୁଁ ଏକାକି ଧାରଣ କରିବି। ଦେଖନ୍ତୁ ଭାଗବତରେ କେମିତି ପ୍ରତି ଶ୍ଳୋକରେ ବର୍ଣ୍ଣନା କରାଯାଇଛି, କେତେ ପ୍ରଭାବଶାଳୀ ବ୍ୟକ୍ତି। ସେଭଳି ବ୍ୟକ୍ତିକୁ ଗୋଟିଏ ମୁହୂର୍ତ୍ତରେ ପ୍ରହ୍ଲାଦ ମହାରାଜ ଯେତେବେଳେ ଭଗବାନ ବର ଯାଚିଲେ, ସ୍ତୁତି ତ ଆମର ଏଠି ହେଇପାରିବେନି, ଗୋଟେ ଦୁଇଟା ସ୍ତୁତି କହି କଥା ଶେଷ କରିବି। ପ୍ରହ୍ଲାଦ ମହାରାଜ ଯେତେବେଳେ ଭଗବାନ ବର ଯାଚିଲେ, ପ୍ରହ୍ଲାଦ ତୁମେ ବର ମାଗ, କହିଲେ ପ୍ରଭୁ ମୋ ପିତାଙ୍କ ଠାରୁ ସଂସାର ବଡ଼ ଐଶ୍ୱର୍ଯ୍ୟବାନ ଲୋକ ମୁଁ ଦେଖିନି, କିନ୍ତୁ ମୁଁ ଦେଖିଲି ଗୋଟିଏ ମୁହୂର୍ତ୍ତ ଭିତରେ ଆପଣ ତାଙ୍କ ପ୍ରାଣକୁ ବିନାଶ କଲେ, ସେ ଐଶ୍ୱର୍ଯ୍ୟ କ'ଣ କାମରେ ଲାଗିବ? ଗୋଟିଏ ମୁହୂର୍ତ୍ତ ଭିତରେ ଦେଖିଲେ ଆପଣ ତ ବିନାଶ କରିଦେଲେ, ମୋର ଐଶ୍ୱର୍ଯ୍ୟ ଦରକାର ନାହିଁ, ମୋତେ ଆପଣ ଠକେଇ ପାରିବେ? ଏଇ କଥା କହୁଛନ୍ତି ସର୍ବେଷାଂ ଲୋକପାଳାନାଂ ମହିମାନଂ ତଥାତ୍ମନଂ। ନାରଦ ମୁନି ପ୍ରବଚନ ଦେଲାବେଳେ ନିଜ, ଏଇଟା ନାରଦ ମୁନି କହୁଛନ୍ତି ଯୁଧିଷ୍ଠିର ମହାରାଜଙ୍କୁ ନା, ରାସୋଇ ଯଜ୍ଞରେ କହିଲେ ହେ ଯୁଧିଷ୍ଠିର ମୁଁ କ'ଣ କହିବି, ମୁଁ ପା ତମ୍ବୁରୁ ନେଇକି ନିଜେ ହିରଣ୍ୟକଶିପୁର ଗୁଣଗାନ କରିକି ଆସେ, ମୋତେ ବି ଡ୍ୟୁଟି କରିବାକୁ ପଡ଼ୁଛି। ନାରଦ ମୁନି ଯାଇକି ହିରଣ୍ୟକଶିପୁ ବିଷୟୀ ହିରଣ୍ୟକଶିପୁର ଗୁଣଗାନ କରିକି ଆସୁଥିଲେ, କେବଳ ତିନି ଜଣ ଯାଉନଥିଲେ ହିରଣ୍ୟକଶିପୁ ସଭାକୁ, ମାନେ ସବୁ ଦେବତା ଯାଉଥିଲେ, ପ୍ରତିଦିନ ଯିବେ ପ୍ରେଜେଣ୍ଟ ପକେଇବେ ଖାତାରେ ସ୍ତୁତି ଗାନ କରିକି ଆସିବେ, ତା ଭିତରେ ତିନି ଜଣ ନଥିଲେ, ବ୍ରହ୍ମା ବିଷ୍ଣୁ ମହେଶ୍ୱର ସମସ୍ତେ, କାହିଁକି ସେ ବର ମାଗିଥିଲା ବ୍ରହ୍ମାଙ୍କ କତିରୁ। ସର୍ବେଷାଂ ମହିପାଳାନାମ, ସବୁ ମହିପାଳ ମାନଙ୍କର ଯେଉଁ ତେଜ ଅଛି, ତାଙ୍କର ଯେଉଁ ପ୍ରଭାବ ଅଛି, ଯେଉଁ ଶକ୍ତି ଅଛି, ନ ରିଷ୍ୟତେ କହସି, ମୁଁ ସେଗୁଡ଼ିକୁ ଏକାକି ଲାଭ କରିବି ଆଉ କେବେ ନଷ୍ଟ ହେବନି, କେବେ ବି ନଷ୍ଟ ହେବନି, ମୋତେ ଏଇ ବର ଦିଅ। ଯେତେବେଳେ ଏଇ କଥାଟି କହିଦେଲେ ବ୍ରହ୍ମାଜୀ ତଥାସ୍ତୁ ବୋଲି କହିଲେ, କିନ୍ତୁ ୟାର ପରେ ଏଇଠି ଗୋଟେ କଥା ମୁଁ ସରଳ କଥାଟିଏ କହିକି ଆଗକୁ ଯିବି। ଏଠି ଆମର ସବୁଠୁ ବଡ଼ ଶିକ୍ଷା ହେଲା, ଯେଉଁମାନେ ଭଗବାନଙ୍କ ଆଗରେ, ଭଗବାନଙ୍କ ନିକଟରେ ନିଜର ବୁଦ୍ଧି ବଳ ଖର୍ଚ୍ଚ କରିବେ ସେମାନେ ସଂସାରକୁ ଜୟ କରିପାରିବେନି, ଭଗବାନ କ'ଣ ଜୟ କରିବେ? ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ପ୍ରଭୁପାଦଜୀ ମହାରାଜ କୁହନ୍ତି, ତୁମେ ବୁଦ୍ଧି ବଳରେ କିଛି ସଂସାର ବସ୍ତୁ ଲାଭ କରିପାର, କିନ୍ତୁ ବୈକୁଣ୍ଠକୁ ତୁମେ ଜୟ କରିପାରିବନା, କି ବୈକୁଣ୍ଠ ବିହାରୀଙ୍କୁ ତୁମେ ଜୟ କରିପାରିବନା ବୁଦ୍ଧି ଦ୍ୱାରା। ସେ ଗୋଟେ ଉପମା ଗପ କୁହାଯାଏ, ମୁଁ ଏଇଟା କହୁଛି, ଗୋଟେ ବଣ ଭିତରେ ସିଂହ ଥାଏ, ଦେଖନ୍ତୁ, ଚାଲାକି ହେଲେ ଜୀବର କି ଅବସ୍ଥା ହବ, ଆଉ ସରଳ ହେଲେ କି ହବ? ଦୁଇଟି କଥା ମୁଁ କହିବି, ସରଳ ନିଷ୍କପଟ ଜୀବ ଜନ୍ମ ଜନ୍ମ ବରଂ ଆମ ନିକଟରେ ଦୋଷର ହଉ, ଲକ୍ଷ ଲକ୍ଷ ଦୋଷ ଭଗବାନ କ୍ଷମା କରିନେବେ, କିନ୍ତୁ କପଟତା ପଶିଲେ ଭଗବାନଙ୍କ ରାଜ୍ୟରେ କପଟତାର ପ୍ରବେଶ ନାହିଁ। ସିଂହତାର ରୁହେ କେଉଁଠି? ବଣ ଭିତରେ। ସେ ଆସିବ ଗାଁ ଭିତରୁ ଗୋଟେ ଗୋଟେ ମଣିଷକୁ ଟାଣିକି ନେଇ ପଳେଇବ। ଗାଁ ଲୋକମାନେ ଗୋଟେ ମିଟିଂ କଲେ, କହିଲେ ଦେଖ ଭାଇ, ଇଏ ସିଂହ ଯାହା କରୁଛି ଆମ ଗାଁରେ ଆଉ କେହି ରହିବେନି, ଗୋଟେ ବଡ ଲୁହା ଜାଲି ତିଆରି କରିବା। ସବୁ ଲୁହା ଜାଲି ତିଆରି କଲେ, କହିଲେ ଆମକୁ ନଉଛୁ ତ, ଆମ ଘରେ ଯେଉଁ ଛେଳି ଅଛି ତାକୁ ଛେଳି ଗୋଟେ ଭରି କରିଦେଲେ, ଆଉ ସେ ତାର ଡୋରଟାକୁ ଜାଲିର ମୁହଁଟାକୁ ପକେଇବା ପାଇଁ ବ୍ୟବସ୍ଥା କରିଛନ୍ତି, ଦୌଡ଼ି ରଖି ଆଗରୁ ରଖିଛନ୍ତି, କହିଲେ ପଶିଲା ମାନେ ଛେଳିଟାକୁ ଖାଇବା ପାଇଁ ଟାଣିକି ବନ୍ଦ କରିଦେବା। ସେୟା କଲେ, ତାହେଲେ ବନ୍ଦ ହେଇଗଲେ ଆଉ ସିଂହ ଖାଇବାକୁ ପାଇଲାଣି ଗର୍ଜନ କଲା ବସିକି। ଆଉ ଗର୍ଜନ କଲାବେଳେ କେହି ତ ଦୟା କରିବି କି ଆଜ୍ଞା, ହିରଣ୍ୟକଶିପୁ ମାରିଲା ବେଳେ କାହାର ଦୟା ଆସିଲା କି? ଆସିବେ ପଶିଲା ଜାଲି ଭିତରେ, ଦେଖ ଜାଲି ଭିତରେ ପଶିଲା, ଗୋଟେ ସାଧୁ ସେବାଟେ ଯାଉଛି, ସାଧୁକୁ ଦେଖିକି କାନ୍ଦିଲା। ଆଉ ଗୋଟେ ଉପମା, ଏଥର ଶିକ୍ଷା ଦିଆଯାଉଛି, ଉଦ୍ଧାର କିଏ କରିଛନ୍ତି ଆଉ ପୁଣି କିଏ ଜାଲି ଭିତରୁ ପୁରେଇବେ? ଯାହାଜି ମନୁଷ୍ୟ ଶରୀର ଦେଇଛନ୍ତି, ତାଙ୍କ ନିକଟରେ କପଟତା କଲେ, ତାଙ୍କ ଲୋକଙ୍କ ନିକଟରେ କପଟତା କଲେ, ପୁଣି ସେ ଜାଲି ଭିତରେ ପଶିବାକୁ ପଡ଼ିବ ହିରଣ୍ୟକଶିପୁ ଭଳିଆ। ସିଂହ ତାର ଯେତେବେଳେ ଜାଲି ଭିତରେ ହେଲା କାନ୍ଦିଲା, ସାଧୁଙ୍କର ଦୟା ଟିକେ ଆସିଲା, ଦେଖି କାଁ କାଁ ହେଇକି କାନ୍ଦିଲା, କହିଲେ ରେ କିଏ କାଞ୍ଚୁ କାହିଁକି? ନା ଆଜ୍ଞା କ'ଣ କରିବି, ମଣିଷ ଆଜ୍ଞା ମୋତେ ଏମିତି ହଇରାଣରେ ପକେଇଛି, ଆପଣ ମୋତେ ଖୋଲି ଦିଅନ୍ତୁ। କହିଲେ ନା ନା ମୁଁ ଖୋଲିବିନି, ଶୃଙ୍ଗୀ ଶୃଙ୍ଗ ଥିବା ନଖ ଥିବା ପ୍ରାଣୀଙ୍କୁ ନଦୀ ନାମ ସ୍ତ୍ରୀ ନାମ ରାଜା ନାମ ବିଶ୍ୱାସ ନହିବ କର୍ତ୍ତବ୍ୟ, ଇଏ ତୋର ତୁ ସିଂହଟା ଆମ ଖୋଲିଦେଲେ ତୁ ମୋତେ ଖାଇଦେବୁ? କହିଲେ ନା 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 ମୁଁ କଥା ଦେଉଛି ଆଜ୍ଞା, ମୁଁ କେବେ ଖାଇବିନି, ମୁଁ କଥା ଦେଉଛି ମୁଁ କେବେ ଖାଇବିନି। କଥା ଦେବାଟା ବୁଝିପାରୁଛ ନା କ'ଣ? ମାତୃଗର୍ଭ ଭିତରେ ଜାଲି ଭିତରେ ପଡ଼ିଥିଲେ, କେଉଁ ପଶୁ ମାତୃଗର୍ଭ ଭିତରେ କି ପକ୍ଷୀ ମାତୃଗର୍ଭ ଭିତରେ, ମଣିଷ ମାତୃଗର୍ଭ ଭିତରେ ପଡ଼ିଥିଲେ, କଥା ଦେଇକି ଆସିଛି, କଥା ଦେଇଛେ ପ୍ରଭୁ ଗଲେ ସଂସାରକୁ ଭଜନ କରିବି। ଏଠି କ'ଣ ହେଉଛି? ଆଉ ଲୋକମାନେ ଆହୁରି ଓଲଟା ଟିଟିକାରି ମାରିବେ, ଥଟ୍ଟା କରିବେ ବାବାଜୀ, ସବୁ ଯଦି ଖାଲି ବାବାଜୀ ହେଇଯିବେ ସଂସାରଟା ଚାଲିବ କେମିତି? ଏ ସବୁ ଯଦି ବାବାଜୀ ହେଇଯିବେ ସଂସାରଟା ଚାଲିବ କେମିତି? ତାମାନେ ସିଏ ହବ ଯଦି ମୁଁ ସଂସାରକୁ ଚଳଉଛି, ବାଲେଶ୍ୱରର ଚୋରମାନେ ଯଦି ଜେଲରେ ବସିକି ଚିନ୍ତା କରିବେ, ଯଦି ଆମେ କେହି ଚୋରି ନ କରିବା ଜେଲ୍ଟା ବାଲେଶ୍ୱର ଜେଲ୍ ଚାଲିବ କେମିତି? କାରଣ ବାଲେଶ୍ୱରର ଜେଲ୍ର ଥିବା ଚୋରମାନଙ୍କର ଚିନ୍ତାଟା ଠିକ ନା, କି ନିଜେ ଉକୁଳି ମୁକୁଳି ପଡ଼ିବା, ଏ ସଂସାର କେମିତି ଚାଲିବ, କ'ଣ ଆମେ ସଂସାରକୁ ଚଲାଇଛେ? ଲୋକମାନେ ଏମିତି ଓଲଟା କଥା କହିବେ, କିରେ ଭାଇ ଆରେ ଭଗବାନ ପଠେଇଛନ୍ତି କାହିଁକି ସଂସାରକୁ? ପଠେଇବା ଲୋକ କିଏ ତାହେଲେ ହେଲେ? ଭଗବାନ ଯଦି ପଠେଇଛନ୍ତି ଭଗବାନ, ଆମେ କାହା କର୍ମ କରୁଛେ? ଭଗବାନ କର୍ମ କରୁଛେ ନା ଆମ କର୍ମ କରୁଛେ? ମୁଁ ଯଦି ଆପଣଙ୍କୁ ପଠେଇବି ଜଳେଶ୍ୱରକୁ ଟିକେ ଯାଆନ୍ତୁ ଫଳ ଟିକେ ଧରିକି ଆସିବେ, ଆପଣ ଜଳେଶ୍ୱର ବୁଲିବେ, ଆରେ ମୁଁ ପଠେଇଯିବା ମୋ କାମଟା କରୁଛନ୍ତି କି? ଭଗବାନ ସଂସାରକୁ ପଠେଇଛନ୍ତି, ସଂସାର କାମ ଭଗବାନ ଯେଉଁ ନିୟମ ଦେଇଛନ୍ତି ସଂସାର ଆମେ କରୁଛେ କି? ହିସାବ ମାଗିବେ ଇଏ ବାପା ସଂସାରକୁ ପଠେଇଥିଲି କ'ଣ କରିଛୁ? ସେଠି ଆଉ ଓକିଲ ନଥିବ ଆଜ୍ଞା, ଏକାକି ଉତ୍ତର ଦେବାକୁ ପଡ଼ିବ, ଆଉ କ୍ୟାସ୍ ବି କରିପାରିବେନି, ସେଠି ନିଜେ ନିଜେ ଜବାବ ଦେବାକୁ ପଡ଼ିବ। ନଥିବ ଓକିଲ କରିବେ ମାମଲା, ଯୁକ୍ତି ବଳେ କରିଦେବେ ଧଳା କଳା, ଭଣ୍ଡିବାକୁ ତାକୁ ନୁହଁ ସହଜ, ନିଖାରି ନିଖାରି ଦେଖେ ସେ କାଗଜ, ଖୋଲିବେ କ'ଣ ରେକର୍ଡ ଅଛି, ଅନୁକ୍ଷଣରେ କ'ଣ କରିଛୁ? ଏ ସିଂହ ଭିତରେ ପଶିକି କାନ୍ଦିଲା, ଯେତେବେଳେ ସାଧୁ ଖୋଲିଦେଲେ, କଥା କ'ଣ ଦେଇଥିଲା? ମୁଁ ଖାଇବିନି ଆଜ୍ଞା, ଯେମିତି ବାହାରିଲା ଝାମ୍ପିଲା ଖାଇବନି, କହିଲେ ହେ ତୁ କଥା ଦେଇଛୁ, କହିଲା କଥା କ'ଣ? କିରେ କଥା କ'ଣ? ମୁଁ ଏ ଜଙ୍ଗଲର ରାଜା, କହିଲା ଏଇଟା କ'ଣ ନ୍ୟାୟ? କହିଲା ନ୍ୟାୟ ପାଇଁ କିଛି ନାହିଁ, ଧର୍ମ ବର୍ମ କିଛି ନାହିଁ, ମୁଁ ଜଙ୍ଗଲ ରାଜା ମାନେ ମୁଁ ଯାହା କରିବି ସେଇଟା ନ୍ୟାୟ। କହିଲା ହଉ ଚାଲ ଜଙ୍ଗଲ ପଶୁପକ୍ଷୀମାନଙ୍କୁ ପଚାରିବା, ସାଧୁ ନେଇକି ଗଲେ, ଯାହାକୁ ଯାହାକୁ ପଚାରିଲା ସବୁ ସିଂହ ଭୟରେ, ସମସ୍ତେ କହିଲେ ଆଜ୍ଞା ସିଏ ତ ଯାହା କରୁଛନ୍ତି ଠିକ, ଆଉ କିନ୍ତୁ ମନେ ରଖନ୍ତୁ ଆପଣ, ଆପଣ ସିଂହ ଭଳିଆ ପ୍ରାଣୀ ହେଲେ ବି ମାତୃଗର୍ଭରୁ ଭଗବାନଙ୍କ ଦୟାରୁ ସାଧୁ ଦୟାରେ ଆସିଛନ୍ତି, ପୁଣି ପୁରେଇ ଦିଆହବ ତା ଭିତରକୁ, ଅଛନ୍ତି ସେମିତି ଜନ୍ତୁ? ଭଗବାନ ସବୁ ହାତୀ କେତେ ବଡ଼ ତାକୁ କଣ୍ଟ୍ରୋଲ କରିବା ପାଇଁ ବିପୁଡ଼ି ରଖିଛନ୍ତି। ସେ ନାଇଁ ସେ ହାତୀ ଯାହା ଖାଇବ ଦେଖିବେ, ଆଗେ ଫଣାରେ କ'ଣ ତା ଶୁଣ୍ଢରେ ଫୁଙ୍କିକି ସବୁ ଖାଇବ, ଗୋଟେ ପିମ୍ପୁଡ଼ି ପଶିଲେ ତା ପ୍ରାଣ ଯିବ, ଶୁଙ୍ଘି ଶୁଙ୍ଘି ମରିବ। ସେ କେହି ଏଠି ବଳବାନ ବୋଲି ବିଚାର କରିବା ଉଚିତ ନା? ହିରଣ୍ୟକଶିପୁ ବଳବାନ ବୋଲି ବିଚାର କରି ନେଇଯାଇଛି, ବଡ଼ ମାରିବ ଭଗବାନ ତାକୁ, ମରିବ ତାର ପୁତ୍ର ହବ କାରଣ ବୈଷ୍ଣବ ଅପରାଧ। ଭଗବାନ କହିବେ ବର୍ତ୍ତମାନ ଇଏ ତାର ଯେତେବେଳେ ଭିତରକୁ ଗଲା, ସମସ୍ତଙ୍କୁ ପଚାରିଲା କି ମନା କଲେ, ଶିଆଳ ପାଖକୁ ଗଲେ। ଶିଆଳ ଆମକୁ ପଢ଼ୁଥିଲେ, ଶୃଗାଳ ବଡ଼ ଚତୁର, ପୈଡ଼ ବଡ଼ ମଧୁର। ପଶୁରାଜ ସିଂହ ହେଲେ ବି ଶୃଗାଳ ଭଳିଆ ବୁଦ୍ଧି କାହାର ନାହିଁ। ଶୃଗାଳ ତାର କହିଲା, ସାଧୁ କହିଲା, ଆଜ୍ଞା ଶୃଗାଳ ଭାଇ ଆପଣ ବିଚାର କରନ୍ତୁ, ଇଏ କ'ଣ ମୋତେ ଜାଲି ଭିତରେ ପଶିଥିଲା, ଲୁହା ଜାଲି ଭିତରେ କଥା ଦେଲା ଖାଇବି ନାହିଁ, ବର୍ତ୍ତମାନ କହୁଛି ଖାଇବି ବୋଲି। ଶୃଗାଳ ତ ବଡ଼ ଚାଲା କହିଲା, ଆଜ୍ଞା ମୋତେ ଏଟା ବିଶ୍ୱାସ ହେଉନି, ଆପଣଙ୍କ ଦୁଇ ଜଣ ଘଟଣା ଘଟିଲା ବେଳେ ସାକ୍ଷୀ କିଏ ଅଛି? କହିଲେ କେହି ସାକ୍ଷୀ ନାହାନ୍ତି। ସିଂହ କହୁଛି କେହି ସାକ୍ଷୀ ନାହାନ୍ତି, କହିଲେ ଯେଉଁ କଥାରେ ସାକ୍ଷୀ ନାହିଁ ଏଇଟା ବିଶ୍ୱାସ କରା ହେଉନି, ଆଉ ମୋତେ ହେ ସିଂହ ଭାଇ ମୋତେ ବିଶ୍ୱାସ ହେଉନି, ମୋତେ ବିଶ୍ୱାସ ହେଉନି ଆପଣଙ୍କ ଭଳିଆ ପରାକ୍ରମୀ ଲୋକ ଜାଲି ଭିତରେ ପଶିଥିଲ ବୋଲି, ମୋତେ ମୋଟେ ବିଶ୍ୱାସ ହେଉନି। ମଣିଷ ଯେଉଁ ଗରମ ତରମ ହେଉଛି ସେ କ'ଣ ବିଶ୍ୱାସ କରିପାରୁଛି ମା ଭିତରେ ମାର ଉଦର ଭିତରେ କେମିତି ଥିଲା, ମଳମୂତ୍ର ଭିତରେ? ସେଇ ଟପିକଟା ଏଠି ଶୁଣିବାର ଥିଲେ, ସବୁଆଡ଼େ ହେଇଛି ଏଇଠି ଏଠି ମୁଣ୍ଡଟା ଉପରକୁ ଅଛି, ସେଠି କେମିତି ଥିଲା? କୃତ୍ୱା ଶିର ଆସ୍ତେ ଧନୁ, ଧନୁ ଭଳିଆ ମୁଣ୍ଡଟା ତଳକୁ ଥିଲା, ଦେଖିନାହାନ୍ତି ଫଟୋ ସବୁ ଲାଗିଛି, ମୁଣ୍ଡଟା ତଳକୁ ଥିବ, ମାର କଫ ବାତ ପିତ ବିଷ୍ଠା ମୁଣା ଭିତରେ ପଶିକି ରହିଥିଲେ, ଏ ମୁହଁକୁ ତଳକୁ କରିକି ଧନୁ ଭଳିଆ। କିଏ ବାହାର କରିଛନ୍ ଏବେ ମଣିଷ ବିଶ୍ୱାସ କରୁଛ ମୁଁ ଏହାରି ଭିତରେ ଥିଲି ବୋଲି? ଆଜି କେଡ଼େ କେଡ଼େ ଗୋଟେ କଥା ଭଗବାନଙ୍କ ନାଁରେ କହିବା ପାଇଁ ବି ତାର ଦ୍ୱିଧା ଆସୁନି। ସେ ଗୋଟେ ମଳମୂତ୍ରର କୀଟ, ତାକୁ ଉଦ୍ଧାର କରିଛନ୍ତି କିଏ? ଭଗବାନ। କିନ୍ତୁ ସିଏ ଯେତେବେଳେ ଭଗବାନ ଖାଇବାକୁ ବସିବ, ଭଗବାନ ମାୟା, ଶିଆଳ ହେଲା ମାୟା, ଯେ ବୁଦ୍ଧି ଖର୍ଚ୍ଚ କରି ଜନ୍ତି ଦେବ, କହିବ ଯାହା ବାହା ହେଇପଡ଼, ଓ ସଂସାର ଭିତରେ ଛୋଟପଟ ଛୋଟପଟ ହେଇକି ଜାଲ ଭିତରେ ପଡ଼ିବ, ସେଇଠୁ ପଶିବ, ସେଇଠୁ ପାପ କରିକି, ବା ସ୍ତ୍ରୀ ଛୁଆ ପିଲା ଏମାନଙ୍କ ପାଇଁ ପାପ କରିକି, ପୁଣି ଯେଉଁଠୁ ଆସିଥିଲା ଯଥା ପୂର୍ବମ୍ ତଥା ଅପରମ, ଯା ବାପା ସେଠି। ମାୟା ବଡ଼ ଶୃଗାଳ ଭଳିଆ ସେ ଚତୁର, ଶିଆଳ କହିଲା କେହି ସାକ୍ଷୀ ନାହାନ୍ତି ମାନେ ମୁଁ ବିଶ୍ୱାସ କରିବିନି, ଚାଲ ସେ ଜନ୍ତା ପାଖକୁ। ଗଲା ହେଲା ସିଂହରାଜ, ଆପଣଙ୍କ ଭଳିଆ ବୁଦ୍ଧିମାନ ଲୋକ ଆଉ ଏତେ ବଳଶାଳୀ ଲୋକ ଏହା ଭିତରେ ପଶିବ ମୋତେ ବିଶ୍ୱାସରେ? ଆପଣ ଟିକେ ଭିତରକୁ ପଶିଲେ, ଆଜ୍ଞା ସିଂହ କଥାରେ ବିଶ୍ୱାସ କରିକି, ଏ ଶିଆଳ କଥାରେ ବିଶ୍ୱାସ କରିକି ସିଂହ କ'ଣ କଲା କହିଲେ? ପଶିଗଲା, ଯେତେବେଳେ ପଶିଗଲା ଶିଆଳ ହେଠୁ ଠାଡ଼ି ଦେଲା, କାହାକୁ? ସାଧୁ କହିଲା ଏକ ବନ୍ଦ କର, ତତେ ଟାଣି ଧରିଲା, ବନ୍ଦ ହେଲା ଭିତରେ ରହିଲା, ଯେଉଁଠି ଥିଲା ସେଇଠି ରହିଲା, ତା ଅବସ୍ଥା ସେଇଭଳି ଭାବରେ ରହିଗଲା। ଏ ଚାଲାକ୍ଷୀର ପରିଣାମଟା ହେଉଛି ଏଇଆ, ଯଦି ଆମେ ଭଗବାନଙ୍କ ନିକଟରେ ଚାଲାକ କରିବା ପ୍ରଭୁ ଆମକୁ କିଛି କରିବେନି, ତା ଦଣ୍ଡ ଶୃଗାଳ କ'ଣ? ଏଭଳି ସ୍ତ୍ରୀ, ଏଭଳି ପୁତ୍ର, ଏଭଳି କନ୍ୟା, ଏଭଳି ପରିବେଶ ଭିତରେ ଆମକୁ ଜନ୍ତି ଦେବେ ଯେଉଁଠି ଆମେ ସମଗ୍ର ଜୀବନ କେବଳ ପାପକର୍ମ କରିକରି ହିଁ ବ୍ୟତୀତ କରିବା, ଆଉ ପାପକର୍ମର ପରିଣାମ ପୁଣି ନିତର ଜୁନିକି ଯିବା, ଆଉ ମଣିଷ ଜନ୍ମ ମିଳିବନି। ଏଇଭଳି ଭାବରେ ସରଳତାରେ ଜଣେ ଭଗବାନଙ୍କୁ ପ୍ରାପ୍ତ ହେଇପାରିବ, ଜଟିଳତାରେ ନୁହେଁ, କୁଟିଳତାରେ ନୁହେଁ, ଭଗବାନଙ୍କୁ ଜୟ କରିହବନି ଏଥିରେ। ହିରଣ୍ୟକଶିପୁ ସବୁ ବର ମାଗି ନେଲା, ପଚାରୁଛନ୍ତି, ଏବଂ ଏତେ ସିଏ ପ୍ରଭାବଶାଳୀ ହେଇଗଲା ହିରଣ୍ୟକଶିପୁ, ଦେବତାମାନେ ବି ଭୟ କଲେ। କାହିଁକି ଜାଣିଛନ୍ତି? ଦେବତାମାନଙ୍କର ଐଶ୍ୱର୍ଯ୍ୟ ସବୁ ନେଇଗଲା ପରେ, ଶକ୍ତି ସବୁ ନେଇଗଲା ପରେ, ଦେବତାମାନଙ୍କ ପାଇଁ ଯେଉଁ ସବୁ ଯଜ୍ଞ କରାଗଲା ତା କିଏ ଭୋଗିବ? ଆଜ୍ଞା ରାଜଧାନୀ, ଇନ୍ଦ୍ରଙ୍କର ରାଜଧାନୀକି ନେଇଗଲା ପା, ଯେ ଇନ୍ଦ୍ରାୟ ସ୍ୱାହା କହିଲା, ବରୁଣାୟ ସ୍ୱାହା କହିଲା, ତାକୁ ପାଇବ କିଏ? ହିରଣ୍ୟକଶିପୁ ସେ ପା କହିଛି ମୁଁ ସମସ୍ତଙ୍କର ଐଶ୍ୱର୍ଯ୍ୟକୁ ନେଇଯିବି, ସମସ୍ତଙ୍କ ଶକ୍ତିକୁ ନେଇଯିବି, ତେଣୁ ଦେବତାମାନେ ଉପବାସ ଭୋକରେ ରହିଲେ, ଏଣେ ରାଜଧାନୀ ଚାଲିଗଲା, ଏଣେ ତେଣେ ବୁଲିଲେ, ଏବଂ ଶେଷରେ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି। ଭଗବାନ ବର୍ତ୍ତମାନ ଦେବତାମାନଙ୍କୁ ଆବାଜ କରି ଗମ୍ଭୀର ସ୍ୱରରେ କହୁଛନ୍ତି, ଶୁଣନ୍ତୁ ଏ ଦୁଇଟି ଶ୍ଳୋକ ବହୁତ ଗୁରୁତ୍ୱ, ଏ ଦୁଇଟି ଶ୍ଳୋକ ବହୁତ ଗୁରୁତ୍ୱ ମନେ ରଖିବେ। କେତେବେଳେ ଜଣଙ୍କର ନଷ୍ଟ ହୁଏ, ହିରଣ୍ୟକଶିପୁ ବ୍ରହ୍ମାଙ୍କର ବର ପାଇଛନ୍ତି କିନ୍ତୁ ନଷ୍ଟ ହେବେ ଏଇଥିରେ, ଆଉ ଆମର ଯଦି ସେଭଳି ଭାବନା ଥାଏ ଆମେ ନଷ୍ଟ ହେବା କିଭଳି, ହିରଣ୍ୟକଶିପୁ ଭଳି ମେଣ୍ଟାଲିଟି ଥିଲେ ଏଇଭଳି ଭାବରେ ଆମେ ନଷ୍ଟ ହେବା ଯେତେବେଳେ ଏଇ ଏଇ ଲୋକମାନଙ୍କୁ ବିରୋଧ କରିବା। ଯଦା ଦେବେଶୁ ବେଦେଶୁ ଗୋଷୁ ବିପ୍ରେଷୁ ସାଧୁଷୁ ଧର୍ମମୟୀ ଚ ବିଦ୍ୱେଷ ସବାସୁ ବିନିଶ୍ୟତି। ଶୀଘ୍ର କିଏ ନଷ୍ଟ ହୁଏ ଆଜ୍ଞା? ଶୀଘ୍ର ଆଶୀର୍ବାଦ ପଳେଇବ, ଗୁରୁଜନଙ୍କର ଆଶୀର୍ବାଦ ଆୟୁକ୍ଷ ହୋଇଯିବ, ସବ ନଷ୍ଟ ହୋଇଯିବ। ଏ ସାତୋଟି ଜିନିଷକୁ ମନେ ରଖିବେ। ସରଳରେ ଯଦି ଭଗବାନଙ୍କ ଶରଣାପନ୍ନ ହେଇଗଲେ ତ ପାର ହେଇକି ପଳେଇବେ। ଦେବତାମାନେ ଆଉ ବିଷ୍ଣୁ ଆଉ ଦେବତାମାନେ ସରଳ ଲୋକକୁ ବହୁତ ଭଲ ପାଆନ୍ତି। ଆଜିକାଲି କ'ଣ ସମାଜରେ ଗୋଟେ ଓଲଟା କଥା ପ୍ରଚାର ହେଇଛି, ସରଳ ହେଲେ ତୁମେ ସଂସାରରେ ବଞ୍ଚିପାରିବନି। ସତନା ମିଛ, ସମସ୍ତେ ଠକେଇଦେବେ ଆଜ୍ଞା, ସରଳକୁ ସମସ୍ତେ ଠକେଇଦେବେ କିନ୍ତୁ ଭଗବାନ ଠକେଇବେନି। ଆଉ ଚାଲାକ ସମସ୍ତଙ୍କୁ ଠକେଇବ କିନ୍ତୁ ତାକୁ ଠକେଇବେ କିଏ? ଭଗବାନ ଠକେଇବେ। ଚାଲାକ ସମସ୍ତଙ୍କୁ ଠକେଇଦେବ ଭଗବାନଙ୍କ ହାତରେ ଠକାମିରେ ପଡ଼ିବ। ଆଉ ସଂସାରରେ ଚାଲାକ ସମସ୍ତଙ୍କୁ ଠକେଇଦେବ କିନ୍ତୁ ଭଗବାନଙ୍କ ହାତରୁ ଖସି ପାରିବେନି। କିନ୍ତୁ ସରଳ ଲୋକକୁ ସମସ୍ତେ ଠକେଇଲେ ବି ଭଗବାନ ଠକେଇବେନି, ଭଗବାନ ପାଖରେ ବିଜୟ ହେବ। ଆମର ସଂସାର ଦରକାର ନା ଭଗବାନ ଦରକାର, ଆମେ ବିଚାର କରିବା ଦରକାର ଆଜ୍ଞା। ଏତିକି ଲୋକଙ୍କ ସାଙ୍ଗରେ ଲାଗିଲେ ଏମାନେ 440 ହାଇ ଭୋଲ୍ଟେଜ୍, ଛୁଇଁବାକୁ ପଡ଼ିବନି, ଦୂରରୁ ଖାଲି ଟିକେ ଆଟେମ୍ପ୍ଟ ନେଲା ଆମେ ଟାଣି ନେଇ ପଳେଇବ। ଯେଉଁ କେବି ଲାଇନ୍ ଯାଇ ନାହିଁ, ଏ 2 ଫୁଟ ଦୂରରୁ ଟାଣି ନେଇ ପଡ଼ୁଛି। ମଣିଷ ନଷ୍ଟ ହୁଏ, ସଭ୍ୟତା ନଷ୍ଟ ହେବ, ସାଧୁତ୍ୱ ନଷ୍ଟ ହେବ, ଗୃହୀ ନଷ୍ଟ ହେବ, ସମସ୍ତେ ନଷ୍ଟ ହେବେ ଏ 7 ଜିନିଷ। ଭଗବାନ କହୁଛନ୍ତି ଦେଖ, ହିରଣ୍ୟକଶିପୁ ବର୍ତ୍ତମାନ ବ୍ରହ୍ମାଙ୍କର ବର ପାଇଛି, ତାକୁ କେହି ନଷ୍ଟ କରିପାରିବେନି, ମାରିପାରିବେନି, କିନ୍ତୁ ମାରା ହେବ ଗୋଟିଏ କଣ୍ଡିସନରେ। ଆଉ ମଣିଷ କେମିତି ନଷ୍ଟ ହୁଏ ମୁଁ ଜେନେରାଲ ପ୍ରିନ୍ସିପୁଲ କହୁଛି, ପ୍ରତ୍ୟେକ ଲୋକ କେଭଳି ନଷ୍ଟ ହୁଅନ୍ତି ଦେବତା ପର୍ଯ୍ୟନ୍ତ। ଯଦା ଦେବେଶୁ, ଯେତେବେଳେ ଜଣେ ଦେବତାମାନଙ୍କୁ ଅବମାନନା କରେ, ତାଙ୍କର ସେବା ପୂଜା କରେ ନା, ସେ ନଷ୍ଟ ହେବ। ଲୋକମାନଙ୍କୁ ଏତେ ବ୍ୟାଧି କାହିଁକି ଜାଣିଛନ୍, ଏତେ ଯେଉଁ ଭୟଙ୍କର ରୋଗ ହେଉଛି, ଇଏ ତ ପୂର୍ବଜନ୍ମର କର୍ମର ପ୍ରତିକ୍ରିୟା ଅଛି। କିନ୍ତୁ କର୍ମର ପ୍ରତିକ୍ରିୟା ଠାରୁ ଯେଉଁ ପାପ ଗୁଡ଼ିକ କରୁଛି, ଦେବତାମାନଙ୍କ ପ୍ରତି ପ୍ରାୟ ପାପ କଳିଯୁଗ ଲୋକମାନେ କରୁଛନ୍ତି, ପ୍ରାୟ ନଦୀରେ ନଦୀ ଜଳରେ ସ୍ନାନ କରିବେ, ସେଠି ଦେବ ପୂଜା ହେଉଛି, ସେଠି ଶୌଚ ହେବେ, ବରୁଣ ଦେବତାଙ୍କ ପ୍ରତି ଅପରାଧ ଏଟା ରୋଗ ହେବ। ପୋଖରୀରେ ସ୍ନାନ କରିବେ, ସେଠି ମୂତ୍ର ତ୍ୟାଗ କରିବେ, ମଳତ୍ୟାଗ କରିକି ଆସିକି ଶୌଚ ହେବେ। ବିଧି ଜାଣନ୍ତିନି ଲୋକ ବହୁ, ଗୃହରେ ଲକ୍ଷ୍ମୀମାନେ ଘରର ସ୍ତ୍ରୀ ଲୋକମାନେ, ଆଗରୁ ଆମେ ଛୋଟ ପିଲାବେଳେ ଦେଖିଥିଲୁ ଭଲ ବସ୍ତ୍ର ପିନ୍ଧିକି କୁଆଡ଼େ ଯାଉଥିଲେ ରୋଷେଇ ଘରକୁ। ଆପଣଙ୍କ ଏଇଟା କ'ଣ ଦରକାର ଅଛି ଆଜ୍ଞା? ଏବେ ଏବେ ଆଜ୍ଞା ଯେଉଁଠି ଲାଟ୍ରିନ୍ ସେଇଠି ବାଥରୁମ୍, ସେଇଠି ସେ ପାଖକୁ କିଚେନ୍, ମାନେ ଝାଡ଼ା ଯାଇକି ଆସିବ ସେ ଗନ୍ଧଟା କିଚେନ୍ ଭିତରକୁ ପଶିବ। ପୁଣି ପ୍ରତିଷ୍ଠା ହେଇଥିବ କ'ଣ? ବାସ୍ତୁଶାସ୍ତ୍ର କହୁଛନ୍ତି, ଏଇଟା ବାସ୍ତୁଶାସ୍ତ୍ରରେ ଆମର ଘରଟା ତିଆରି ହେଇଛି। ବାସ୍ତୁଶାସ୍ତ୍ରରେ ତୁମେ କାହାକୁ ଆହ୍ୱାନ କରିକି ଘର ପ୍ରତିଷ୍ଠା କଲ? ମଙ୍ଗଳଂ ଭଗବାନ ବିଷ୍ଣୁ ମଙ୍ଗଳଂ ମଧୁସୂଦନ ହେଇଥିଲେ କି ନାହିଁ? ବାସ୍ତୁଶାସ୍ତ୍ରରେ ଯେତେବେଳେ ଘରଟା ପ୍ରତିଷ୍ଠା ସରିଗଲା, ସେଠି କ'ଣ ଖାଉଛ? ଚିକେନ୍ ତାହେଲେ ତୁମର ମଙ୍ଗଳ ହବ କି? ତୁମେ ବିଷ୍ଣୁ ପ୍ରତିଷ୍ଠା କରୁଛ କାହିଁକି ଘରକୁ? ତୁଳସୀ କାହିଁକି ପ୍ରତିଷ୍ଠା କରୁଛ? ଦେବତାମାନଙ୍କୁ କାହିଁକି ଆହ୍ୱାନ କରୁଛ? ମଣିଷର କେତେ ଭୁଲ ରହୁଛି, ସେ ଦୋଷଟା ଅନ୍ୟକୁ ନ ଦଉଛି, ସମାଜକୁ ନ ଦଉଛି, ଦେବତାମାନଙ୍କ ପ୍ରତି ଦ୍ରୋହ ଆଚରଣ କରୁଛି। ସେ ଯେଉଁ ଗୃହରେ ବ୍ରାହ୍ମଣକୁ ଡାକିକି ଦେବତାମାନଙ୍କୁ ଆହ୍ୱାନ କରିକି ଶୁଦ୍ଧି କଲା, ସ୍ଥାନକୁ ଶୁଦ୍ଧି କଲା, ସେଇଠି ସେ ଗୃହରେ ଆଉ ଦେବ ପୂଜା କରିବନି, ସେଇଠି ଚାଲିବ ଟିଭି ଦେଖା, ଚାଲିବ ପଶୁ ହତ୍ୟା ଚାଲିବ। ଆଉ ତୁମକୁ ତୁମର ଅମଙ୍ଗଳ ମାନେ ଧନ ସମ୍ପଦ ସବୁ ଥାଉ ପଡ଼ିବ, ଦୋଷ ପଡ଼ିବ। ମଣିଷ ତ୍ରୁଟି କେତେ ତ୍ରୁଟି ରଖୁଛି ସେ ହିସାବ କରେ। ସୂର୍ଯ୍ୟଦେବ ଅଛନ୍ତି, ଲୋକ ସୂର୍ଯ୍ୟଦେବ ଠିଆ ହେଇକି ପରିଷ୍କାର କରିବେ, ଯେ ବିଦେଶୀମାନେ ଆସିବା ମୁଁ ଶିଖେଇଦେଲେ ସବୁ ପ୍ୟାଣ୍ଟ ସାର୍ଟ ପିନ୍ଧିବା, ଠିଆ ହେଇକି ପରିଷ୍କାର କର। ଜଣେ ଯୁବକ ସେମିତି ଯୁକ୍ତି କଲା ମୋ ସାଙ୍ଗରେ, ଭଗବାନଙ୍କ ଭକ୍ତି ଆପଣ କାହିଁକି ଧୋତି ପ୍ୟାଣ୍ଟ ସାର୍ଟ ଧୋତିଟାକୁ କାହିଁକି କହୁଛନ୍ତି, ପ୍ୟାଣ୍ଟ ସାର୍ଟ କାହିଁକି ପିନ୍ଧିଲେ, କ'ଣ ଭକ୍ତି ସହିତ କ'ଣ ସମ୍ପର୍କ ଅଛି? ମୁଁ କହିଲି ନା ନା, ପୋଲିସ ଚାକିରି ଯିଏ କହିବେ ସେ କହିବ ଡ୍ରେସ୍ ସହିତ ମୋର କ'ଣ ସମ୍ପର୍କ ଅଛି? ମୁଁ ତ ପୋଲିସ ଟ୍ରେନିଂ ପାଇଛି, ମୋର ଡ୍ରେସ୍ ନାହିଁ, ଡ୍ରେସ୍ କୋଡ଼୍ ଦରକାର। ଆପଣଙ୍କ ଛୁଆକୁ କ'ଣ ସ୍କୁଲରେ ପଠାଇବାକୁ ଗଲେ ତାଙ୍କର ସ୍ପେସିଫିକ୍ ଡ୍ରେସ୍ ଅଛି, ସେ ଡ୍ରେସ୍ରେ ତାଙ୍କୁ ସାହାଯ୍ୟ କରୁଛି। ମୁଁ ସରସ୍ୱତୀ ଶିଶୁ ମନ୍ଦିରର ପିଲା, ମୁଁ କନଭେଣ୍ଟର ପିଲା, ମୁଁ ଏଭଳି ପଢ଼ିବି, ମୁଁ ଏ ପିଲା ସାଙ୍ଗରେ ମିଶିବିନି, ତାର ମାଇଣ୍ଡ ଆଟଲିଷ୍ଟ ସେ କଣ୍ଟ୍ରୋଲ କରୁଛି। ଜଣେ ପ୍ୟାଣ୍ଟ ସାର୍ଟ ଯବନ ପୋଷାକ ଠିକ୍ ଅଛି, ଆପଣ ସମାଜ ସେବା ହେଇଯାଇଛି, ଆପଣ ଅଫିସକୁ ଯିବେ, କିନ୍ତୁ ଭୁଲ ହିଁ କରିବେ। ଭଗବତ ଆରାଧନା ସମୟରେ, ପୂଜା ସେବା ସମୟରେ, ଜପ ସମୟରେ ଏଇଟା ବ୍ୟବହାର କରନ୍ତୁ, ଯଦି ଏଇଟା ଗୋଟେ ବ୍ୟବହାରିକ ଜୀବନ ହେଇଯାଇଛି, କିନ୍ତୁ କନସେସନ୍ ନାହିଁ, ଆପଣ ଭୁଲ କରିବେ। ପରିସ୍ରା ଯିଏ ପ୍ୟାଣ୍ଟ ପିନ୍ଧିଛି ସେ ପରିସ୍ରା ବସି କରିପାରିବ? କେତେଜଣ କରୁଛନ୍ତି, ଯିଏ କରିପାରିବ କରିପାରିବ, ସମସ୍ତେ ଠିଆ ହେଇପାରୁଛନ୍ତି। ଆମେ ଛୋଟ ପିଲାବେଳେ ଶୁଣୁଛୁ ଯେଉଁମାନେ ଦଣ୍ଡାମାନେ ପରିସ୍ରା କରନ୍ତି, ସେ ପୂର୍ବପୁରୁଷଙ୍କ ମସ୍ତକ ଉପରେ ପରିସ୍ରା କରନ୍ତି, ପିତୃପୁରୁଷଙ୍କ ମସ୍ତକ ଉପରେ ପରିସ୍ରା କରନ୍ତି, ଦେବେଶୁ ଦେବତାମାନଙ୍କ ଉପରେ। ନୂତନ ଫଳ ଫୁଲ ବାଡ଼ିରେ ହେଲେ, ପିଲାର ଜନ୍ମଦିନ ହେଲେ, ଆଗେ ଦେବତାମାନଙ୍କର ଆଶା ଥାଏ, କାରଣ ଏ ଗୃହକୁ ଆମେ ଏମାନେ ଆମକୁ ଆମନ୍ତ୍ରଣ କରିଛନ୍ତି, ଏ ଗୃହ ସଂସାରରେ ଏମାନେ ଆମକୁ ଦାୟିତ୍ୱ ଦେଇଛନ୍ତି। ପିଲା ଛୁଆଙ୍କର ବାଡ଼ିରେ ଫୁଲଟି ହେଲେ ଫଳଟି ହେଲେ ଲୋକ ମଠ ମନ୍ଦିର ନେଇ ଦେଉଥିଲା, ବର୍ତ୍ତମାନ କିଛି ନାହିଁ। ପିଲାଙ୍କର ଜନ୍ମଦିନ ଭଗବାନଙ୍କର ଗୋଟେ ବସ୍ତ୍ର ଦେବା, ଭଗବାନ ମନ୍ଦିରକୁ ନେବା, ପିଲାଟାକୁ ନେଇକି ଯିବା, ପ୍ରଣାମ କରିକି ଆଣିବା, ଫଳ ଫୁଲଟି ଆଜି ନା ହାପି ବାର୍ଥଡେ ଗୋଟେ ଛୁରୀ ଧରି କାଟିବେ, ଗୋଟେ ଶିଖା ହେଇଗଲା। ଆଉ କ'ଣ ଅଛି ଯେ ଆସୁ ବିନଶ୍ୟତି, ଏମାନଙ୍କର ବିନାଶ ହବ। ଯିଏ ଦେବେଶୁ, ଭଗବାନ କହୁଛନ୍ତି କାହାକୁ? ଦେବତାମାନଙ୍କୁ। ଦେଖ, ଯିଏ ତୁମକୁ ବିରୋଧ କରିବ, ତୁମ ନିୟମ ମାନିବନି, ସେ ବି ମରିବ ଶୀଘ୍ର। ଆଉ ବେଦେଶୁ, ଯିଏ ବୈଦିକ ନିୟମ ମାନିବନି। ବେଦରେ ମନୁଷ୍ୟ ପାଇଁ ନିୟମ ଅଛି, ଆପଣଙ୍କ ସରକାର ଗାଡ଼ି ଚଲାଇବା ପାଇଁ, ରାସ୍ତାରେ ଚାଲିବା ପାଇଁ, ଅଫିସରେ ଚାକିରି କରିବା ପାଇଁ, ଦୋକାନରେ ବିଜନେସ୍ କରିବା ପାଇଁ ବି ନିୟମ ରଖିଛି ନାହିଁ। ଆଉ ମନୁଷ୍ୟ ଜୀବନରେ ମନୁଷ୍ୟକୁ ଏମିତି ଭଗବାନ ସୃଷ୍ଟି କରିଛନ୍ତି, ବେଦର କୌଣସି ନିୟମକୁ ଆମେ ମାନିବାନି, ପୋଷତ୍ୟାଗ କରିବା, ଆମେ ଯେକୌଣସି ଭାବରେ ଜୀବନଯାପନ କରିବା, ଆମର ଜୀବନର ଶୈଳୀ ଉପରେ ବଦଳେଇ ଦେବା, ଆମେ କହିବା ଆମର କଲ୍ୟାଣ ହେବ। କେମିତି କଲ୍ୟାଣ ହେବ ଆଜ୍ଞା? ବେଦର ନିର୍ଦ୍ଦିଷ୍ଟ ନିୟମ ଅଛି, ବୈବାହିକ ପ୍ରଥାଠାରୁ ଆରମ୍ଭ କରି ସନ୍ତାନ ଜନ୍ମ କତିରୁ ଆରମ୍ଭ କରି ସବୁ କର୍ମ ପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ନିୟମ ଅଛି। ଜୀବନ ଶୈଳୀ ବୈଦିକ ନିୟମ ହିସାବରେ ହେବା ଦରକାର, ତାଙ୍କୁ ଆର୍ଯ୍ୟ କୁହାଯିବ। ଯେଉଁମାନେ ବେଦର ବିରୁଦ୍ଧ କର୍ମ କରନ୍ତି ତାଙ୍କୁ ଅନାର୍ଯ୍ୟ ବୋଲି କୁହାଯାଏ, ଅନାର୍ଯ୍ୟ ସେମାନଙ୍କୁ କୁହାଯାଏ, ସେମାନେ ଆର୍ଯ୍ୟ ନୁହନ୍ତି। ଯିଏ ବେଦକୁ ମାନୁନି, ଯିଏ ଦେବକୁ ମାନୁନି, ସାତ ଗଣିବେ, ଦେବେଶୁ ବେଦେଶୁ ଗୋଶୁ ଗୋମାତା। ଯେପର୍ଯ୍ୟନ୍ତ ଗୋମାତାଙ୍କର ଅଶ୍ରୁ ଏ ଭୂମିରେ ପଡ଼ୁଥିବ, ଆଉ ଯେ ପର୍ଯ୍ୟନ୍ତ ଗୋମାତାଙ୍କର ଶରୀର ରକ୍ତ ଏ ଭୂମିରେ ପଡ଼ୁଥିବ, ସେ ପର୍ଯ୍ୟନ୍ତ ସମଗ୍ର ଭାରତ ବର୍ଷ ବା ପୃଥିବୀ ବର୍ଷକୁ କେହି ଦୁଃଖରୁ ଦୂର କରିପାରିବେନି, ଆଉ ସେ ପର୍ଯ୍ୟନ୍ତ ବିପଦ ଆସି ପହଞ୍ଚିବ। କେତେ ବୁଦ୍ଧିମାନ ଦେଶ ଆମେରିକା, ପେଣ୍ଟାଗନ୍ ଟାୱାର ଉପରେ ସେ ମୁସଲମାନ ଲଗେଇଲା, କ'ଣ ତା ନା କିଏ ଗୋଟେ ମାନୁନଥିଲା, ଲାଡେନ କିରେ, ତୁମର ଏତେ ବଡ଼ ରାଡାର ଅଛି ଫେଲ ହେଇଗଲା, ସିଏ ମାରିନି, ଭଗବାନ ତୁମକୁ ଟକ୍କର ମାରିଛନ୍ତି, ତା ଦ୍ୱାରା ଦେଖେଇଲେ ତୁମେ ଯେତେ ବୁଦ୍ଧିମାନ ହୁଅ, ତୁମେ ଗୋମାତାଙ୍କୁ ମାରୁଛ। ତାଙ୍କ ଦେଶରେ ଆଜ୍ଞା ପ୍ରଚୁର ଗୋମାତାଙ୍କର ବଦ୍ଧ ଗାଈମାନଙ୍କୁ, ଆପଣ ଗୋମାତାଙ୍କର ସବୁ ଫିଲ୍ମ ଯେତେବେଳେ ଦେଖିବେ ଆପଣ, ଆପଣଙ୍କୁ ଭୟ ଲାଗିବ, ଡର ଲାଗିବ, ଗୋମାତାଙ୍କୁ ଏତେ କଷ୍ଟ କରିକି ସେମାନେ ମାରୁଛନ୍ତି ଆଜ୍ଞା। ସେଇଟା କହିବା ପାଇଁ ମୋତେ ଭଲ ଲାଗୁନି, କିନ୍ତୁ ମୁଁ କହୁଛି ଆପଣମାନେ ଯେଉଁମାନେ ଜାଣି ରଖନ୍ତୁ, ବୁଢ଼ା ଗାଈମାନଙ୍କୁ ବା ଗୋମାତାଙ୍କୁ କେବେ ବିକ୍ରି କରନ୍ତୁ ନା, ବଡ଼ ବଳଦଙ୍କୁ ଗାଈଙ୍କୁ କାହାକୁ ଦିଅନ୍ତୁ, ବରଂ ସେ ଯେମିତି ଚାଷ କରିବ ବିକ୍ରି କରନ୍ତୁ ଆଜ୍ଞା। ଚମଡ଼ା ପାଇଁ, ଚମଡ଼ାଟା କୋମଳ ହେବ ବୋଲି ଗୋମାତାଙ୍କ ଶରୀରରେ ପୁରା ଗରମ ବାନ୍ଧି ଦିଆଯିବ ଗୋଟେ ଜାଗାରେ, ପୁରା ଗରମ, ଏ ଯେଉଁ ହିଟ ଯେମିତି ଆମର ଗିଜରର ପାଣି ନାହିଁ କି, 150 ଡିଗ୍ରୀ ଟେମ୍ପରେଚର ଜଳକୁ ସେ ବଞ୍ଚିଥିବା ଅବସ୍ଥାରେ ତା ଉପରେ ପକଡ଼ା ଫୋପଡ଼ା ହବ। ଆପଣ ଦେଖୁଛନ୍ତି ନା ଏଇ ରାସ୍ତା ଦେଇ ଯାଉଛି ଟ୍ରକ୍ରେ ବିକୁଛନ୍ତି କେସ୍, ଆମେ ହିନ୍ଦୁ ଲୋକମାନେ ବିକୁଛନ୍ତି ନା ନାହିଁ, ଯାଉନି ଦେଖିବେ ସେ ଭଦ୍ରକର ଲୋକ ନେଉଛି ଏ ବାଟେ, ଆଜ୍ଞା ଆମ ପିଲା ଛୁଆଙ୍କର ସେବାର ତ୍ରୁଟି ରହିଲେ କିଛି ଅସୁବିଧା ନାହିଁ। ଗାଈ ଗୋମାତାଙ୍କର ସେବା ଜଣେ କରୁଥିବ, ସେ ଯେତେ ବଡ଼ ମହାନ ପାପ କରିଥିଲେ ବି ଭଗବାନ ତୁମକୁ କ୍ଷମା କରିଦେବେ। ଇନ୍ଦ୍ର ଭଳିଆ ଦେବତା ଅପରାଧ କରିକି କ୍ଷମା ପାଇଲେ କେବଳ ଗୋମାତାଙ୍କୁ କୁଣ୍ଡୟନ କରି, କୁଣ୍ଡେଇକି। ଏ ଯେଉଁ ଗୋବର୍ଦ୍ଧନ ଧାରଣ କଲାବେଳେ ବଜ୍ର ଭଗବାନ ସେ ନେଇ ଗୋବର୍ଦ୍ଧନ ଧାରଣ କଲେ ନା, ସେଇଥିରୁ ଗୋଟେ ଜୀବର ଯେତେ ପାପ ଥାଉ, ଯେତେ ଦୁଃଖ ଥାଉ, ସେ ଭଗବାନ କେବଳ ଗୋମାତାଙ୍କୁ ପାଦରେ ତାଙ୍କୁ ଟିକେ ଗୁଡ଼ ଦେବ, ନହେଲେ ବୁଟ ନାହିଁ କି ସୁଲା ବୁଟ, ଦେଶୀ ବୁଟ ଦେବ, ନହେଲେ ଘାସ ଦେବ। ତାହେଲେ ଅତି ରୋଗୀ ବିଶ୍ୱାସରେ, ପୂର୍ଣ୍ଣ ବିଶ୍ୱାସରେ ଆଉ ଗୋମାତାଙ୍କର ପାଦ ଧରିକି ପ୍ରଣାମ କରିବ, ମା ମୁଁ ତ ବହୁ ପାପି ପାପ କରିଛି, ଦଣ୍ଡ ଭୋଗୁଛି, ମୋତେ ଟିକେ କରୁଣା କର। ସେ ବିଶ୍ୱାସରେ କାମ କରୁ, କୌଣସି ଔଷଧ କ'ଣ ଯଦି ଦେଖିବେ ତ ସେ ଅନୁଭବ କରିପାରିବେ ମୋ ଜୀବନରେ କ'ଣ କାମ ଲାଗି। ଗୋସୁ ଆଜ୍ଞା ଏସବୁ ବର୍ତ୍ତମାନ ଗୋମାତାମାନଙ୍କୁ ସବୁ ବିକ୍ରି କରିଦେଉଛନ୍ତି, ଲୋକମାନେ ନେଇକି ତାକୁ କ'ଣ କୁହାଯିବ, ସେ ଭାଷା ଆଉ କୁହାଯିବନି। ଚମଡ଼ା ପାଇଁ ବଞ୍ଚିଥିବା ଗାଈମାନଙ୍କ ଉପରେ ଗରମ ପାଣି 150 ଡିଗ୍ରୀ ଟେମ୍ପରେଚର୍ରେ ଗରମ ପାଣି ପକା ହେବ, ଲୁମଡ଼ା ସବୁ ବାହାରି ଯିବ, ସେ ଚମଡ଼ାଟା କୋମଳ ହେବ, ସେଇଟା ଅଧିକା ଟଙ୍କାରେ ବିକ୍ରି ହେବ। ବଞ୍ଚିଥିବା ଅବସ୍ଥାରେ ମେସିନ୍ ଆସିବ, ବଞ୍ଚିଥିବା ଅବସ୍ଥାରେ ଗୋଟେ ଗୋଡ଼କୁ କାଟି ନେବ, ଦୁଇ ଗୋଡ଼ ବଞ୍ଚିଥିବେ। ଏଇଟା ସବୁ ସଭାରେ କୁହାଯାଏ ନା, ଗୋମାତାଙ୍କ ପ୍ରତି ଅପରାଧ ହେଇଯିବ, କିନ୍ତୁ ଏଇଟା କହିବାକୁ ପଡ଼ୁଛି ସାଧୁ ହେଇକି। ଲୋକମାନେ ଏତେ ଖଟେଇବେ ବଳଦକୁ, ବୁଢ଼ା ହେଲେ କେବେ ବିକିଦେବେ? ହଁ 400-500 ଟଙ୍କା ବାହାରିବ ତ। ତୁମେ ତୁମ ପୁଣ୍ୟକୁ ହରାଇଲ, କୋଟି ଜନ୍ମର ପୁଣ୍ୟକୁ ହରାଇଲ ଯଦି ଗୋମାତାଙ୍କୁ ବିକ୍ରି କଲ, ତା କତୁରୁ କ୍ଷୀର ଖାଇଛ, ତାକୁ ଚାଷ କରିଛ। ଆପଣମାନଙ୍କୁ ଅନୁରୋଧ, କେହି କେବେ ଗୋମାତାଙ୍କୁ ବିକ୍ରି କରିବେ ନା, ଏ ଯବନମାନେ ନେଇ ସେମାନଙ୍କୁ ହତ୍ୟା କରୁଛନ୍ତି। ଆଉ ଗୋମାତାଙ୍କୁ ଯଦି ଆପଣ ସନ୍ତୁଷ୍ଟ କରିପାରିଲେ, ସନାତନ ଧର୍ମର 3ଟି କବଚ ଗୃହୀ ଲୋକର ଥିଲା। ଗୃହୀ ଲୋକ କାହିଁକି ଆଜି କଷ୍ଟ ପାଉଛି ଆଜ୍ଞା, ତାଙ୍କ ଘରଟା ସଜାଡ଼ି ହେଇଯାଆନ୍ତା, କେତେ ଅସଲଟା ଘର ଆଣିଲେ, ଗୋଟିଏ ଖାଲି ଗାଈ ସେବାର ସଜାଡ଼ା ହେଇଯିବ। ସ୍ତ୍ରୀ ଯେତେ ବଦମାସ କରୁଛି, ଯାହା ଭଲ ମନ୍ଦ କରୁଛି, ପିଲା ଛୁଆଙ୍କୁ ଯେତେ ରୋଗ ହଉ, ତାକୁ କହିବେ ସ୍ତ୍ରୀ କହିବେ ତୋର କିଛି କାମ ନାହିଁ, ତୁ ବରଂ ରୋଷେଇ ନ କର, ଗୋମାତାଙ୍କୁ ସେବା କର, ସେବା କର, ସେବା ଭଳି ସେପରି ସେ ଘର ପରିବର୍ତ୍ତନ ହବ। ଆଜ୍ଞା ସନାତନ ଧର୍ମରେ ଗୃହସ୍ଥ ଆଶ୍ରମରେ 3ଟି କବଚ ଥିଲା, ତାକୁ ଭେଦ କରିକି ଲୋକମାନଙ୍କର ଅରିଷ୍ଟ ଗ୍ରହ ନକ୍ଷତ୍ର ଏମାନଙ୍କର ପୀଡ଼ା ଭିତରୁ ଯାଇପାରିନଥିଲା। କର୍ମଫଳ ଧ୍ୱଂସ କରିବା ପାଇଁ ଯିବାର 3ଟି କବଚ ରଖା ହେଇଥିଲା। ଘର ଦ୍ୱାର ମୁଁ ଆରମ୍ଭରେ କ'ଣ ଥିଲା, ଗୋଶାଳା। ଆଗରୁ ସବୁ ଦେଖିବେ ଆପଣ, ଏବେ ବି ଜାଣନ୍ତୁ ଗଞ୍ଜାମ କୋରାପୁଟ ଆଡ଼େ ଘରେ ପଶୁପୁଷୁ ଆଗେ ଗୋଶାଳା, ଗାଈଙ୍କି ଦେଖିକି ଯିବେ, ପଶିଲା ବେଳେ ଗାଈଙ୍କି ଦେଖିବେ। ଆଉ ଗୋମାତା ଯାହାର ଘର ଦ୍ୱାର ମୋର ଆଗରେ ରହିବେ, ତା ଭିତରକୁ କେହି ଯଦି ବାଣ ପ୍ରକାର ଡାକିଲେ କେଉଁ ଗୁଣିଆକୁ ଦେଖିବା, ସେ ଘରକୁ ବାଣ ମାରିବ। ଦେବତାମାନେ ଶନି ଆଦି ଗ୍ରହମାନେ ପ୍ରବେଶ କରିବେ ସେ ଘରକୁ ଡରିବେ, ଯଦି ଗୋମାତା ସେବା ସେଠି ହେଉଛି, ଗୋମାତା ଆଗରେ ଅଛନ୍ତି। ଆଉ ଘର ଆଗରେ, ଘର ପ୍ରବେଶ କରୁ କରୁ ରହିଲେ ଗୋମାତା, ଘର ଆଗରେ ମା ତୁଳସୀ, ଆଉ ଘର ଭିତରେ ଭଗବାନ ଭାଗବତ। 3ଟି କବଚ ଥିଲା ଗୃହସ୍ଥ ଲୋକଙ୍କର, ଏଇ 3 ଜଣଙ୍କ ଆଶୀର୍ବାଦରେ ବଞ୍ଚିଯାଉଥିଲେ। ମାନେ ବର୍ତ୍ତମାନ ଟଙ୍କା ଥାଉ, ଧନ ଥାଉ, ଯାହା ଥାଉ, ଲାଗିବ ଘରେ କଳିଗୋଳ, କିଏ ଅଟକେଇବ, କେହି ଅଟକେଇ ପାରିବ, ନଷ୍ଟ କହୁଛନ୍ତି ଆସୁ ବିନିଶ୍ୟତି, ଯେଉଁଠି ଦେବେଶୁ ବେଦେଶୁ ଗୋଷୁ ବିପ୍ରେଶୁ ସାଧୁଷୁ, ଯେଉଁଠି ବ୍ରାହ୍ମଣମାନଙ୍କୁ ଅବମାନନା କରାହଉଛି, ସେ ଶୀଘ୍ର ନଷ୍ଟ ହେବ। ଯିଏ ବ୍ରାହ୍ମଣକୁ ଅବମାନନା କରିବ, ଠିକ ଅଛି, ସେ ବ୍ରାହ୍ମଣ କୂଳ ଜନ୍ମ ହେଇଛି, ବ୍ରାହ୍ମଣ କର୍ମ କରୁନି ତା କଥା ପ୍ରଭୁ ବୁଝିବେ, କିନ୍ତୁ ସେ ଗୋଟେ ମହତ କୂଳ ଜନ୍ମ ହେଇଛି ନା ନାହିଁ, ଅବମାନନା କରାହବନି। ଆଉ ସାଧୁ ସାଧୁଙ୍କୁ ଯିଏ ଅବମାନନା କରିବ, ସମସ୍ତଙ୍କ ଦରବାରର ହିସାବ। ଆଜ୍ଞା ଆମର ଏଠି ବିଚାରଟା କିଏ କହୁଛି, ଗାଁର ଲୋକ ବିଚାର କରୁଛନ୍ତି, ମାନେ ବିଚାରପତି ବିଚାର କରୁଛି, କିନ୍ତୁ ସମସ୍ତଙ୍କ ବିଚାର ଗୋଟେ ଦରବାରରେ ପଡ଼ିବ, କାହା ଦରବାରରେ, ଭଗବାନଙ୍କ। ସେ ବିଚାରପତିର ବି ଦରବାର ଅଛି, ସେ ବିଚାରପତିର ବି ବିଚାର ପଡ଼ିବ, ସୁପ୍ରିମକୋର୍ଟର ମାଜିଷ୍ଟ୍ରେଟର ବିଚାର ପଡ଼ିବ, ଭଗବାନ ବିଚାର କରିବେ କ'ଣ କରିଛି ସେ କର୍ମ। ସାଧୁ ଯଦି କିଛି କରୁଛି ତା କର୍ମଫଳ ସେ ଭୋଗିବ, ଭଗବାନ ବିଚାର କରିବେ। ଆଉ ଧର୍ମ ମଇଞ୍ଚ, ଧର୍ମ ଧର୍ମକୁ ଯିଏ ମାନୁନି, ବିଦ୍ୱେଷ କରୁଛି, ଧର୍ମ ଗ୍ରହଣ ନ କରିପାରିବା ଏଇଟା ଅଲଗା କଥା, ଧର୍ମକୁ ବିଦ୍ୱେଷ କରିବା ଅଲଗା କଥା। ନାସ୍ତିକ ଭଲ, କିନ୍ତୁ ଆସ୍ତିକ ହେଇକି ଧର୍ମକୁ ବିରୋଧ କରିବା, ଭଗବାନ ଗୀତା ଭାଗବତ ହରିନାମକୁ ବିରୋଧ କରିବା ଆସୁ ବିନିଶ୍ୱତି। ଏବଂ କ'ଣ ହେଲା, ମଇଚ ମୋତେ ଯିଏ ବିରୋଧ କରିବ, ଏ ସାତ ଦେବତାମାନେ କହିଲେ, କହିଲେ ଆଜ୍ଞା କ'ଣ କହିଲେ, ମଇଞ୍ଚ ଭଗବାନ କହୁଛନ୍ତି ବା, ଭଗବାନ ଆକାଶରୁ ମୋର ମଇଞ୍ଚ ଏ ଛ ଆଉ ମୋ ମୋର ଯିଏ ବିଦ୍ୱେଷ କରେ ତାହାର ଆସୁ ବିନିଶ୍ୟତି ତାର ଶୀଘ୍ର ନଷ୍ଟ ହେଇ, କାରଣ ତାର ଏ ଧର୍ମର ଏ ଯେଉଁ ସ୍ତମ୍ଭକୁ ସବୁ ବିରୋଧ ସେ କଲା, ଆଉ ହିରଣ୍ୟକଶିପୁ ଶୀଘ୍ର ବିନାଶ ହବ, ସେ ଯେତେ ବୁଦ୍ଧିମାନ ହେଲେ ବି ତାର ହବନି, ସରଳର ବିଜୟ ହବ। ଦେବତାମାନେ କହିଲେ କେବେ, ସେ ତ ଏବେଠୁ ଷ୍ଟାର୍ଟ କରିଦେଲାଣି, ଗାଈମାନଙ୍କୁ କଷ୍ଟ ଦେଉଛି, ବ୍ରାହ୍ମଣଙ୍କୁ କଷ୍ଟ ଦେଉଛି, ସାଧୁଙ୍କୁ କଷ୍ଟ ଦେଉଛି, ତାର କେବେ ବିନାଶ ହବ ଆପଣ ଫିକ୍ସ କରି କୁହନ୍ତୁ। ଭଗବାନ ଏଠି କହୁଛନ୍ତି ନିର୍ବେରାୟ ପ୍ରଶାନ୍ତାୟ ସୋସୁତାୟ ମହାତ୍ମନେ ପ୍ରହାଦାୟ ଯଦା ଦୃହେତ ହନିଷ୍ୟପି ବରୋଜିତମ। ସେ ଦେବତାମାନେ ଡରୁଛନ୍ତି, ଆଜ୍ଞା ସେ କେମିତି ନଷ୍ଟ ହବ, ସେ ତ ବ୍ରହ୍ମାଙ୍କର ବର ପାଇଛି। କହିଲେ ଯାହାର ବର ପାଉ, ଗୋଟେ ଛୋଟିଆ କଥାଟା କହିବା ପାଇଁ ଭାବିଥିଲି, ସରଳ କଥା କହୁ ଏଣେ ପଳେଇ ଆସିଲି, ଶୁଣିଲେ ନା ଆମେ, ସିଂହ ଭଳି ପରାକ୍ରମୀ ଲୋକ ହେଲେ ବି ସେ ଜେଲ୍ ଭିତରେ ପଶିବ, କିନ୍ତୁ ସରଳ ଲୋକ ତାର ବିଜୟ ହବ। ଯିଏ ସାତୋଟି ଜିନିଷରୁ ଗୋଟିଏ ଜିନିଷକୁ ମାନି ନେଉଛି, ଆଦରରେ ଗ୍ରହଣ କରିଦେଉଛି, ଭଗବାନ ତାର ସମସ୍ତ ଦୋଷକୁ କ୍ଷମା କରିଦେବ। ଗୋଟିଏ ଗାଁରେ ଦେଖନ୍ତୁ ସରଳ ଲୋକର କେମିତି ବିଜୟ ହୁଏ, ଦେବତାମାନେ କେମିତି ସହାୟକ ହୁଅନ୍ତି। ଗୋଟେ ଗାଁରେ ଗୋଟେ କାଠୁରିଆ ଲୋକ ଥାଏ, କାଠ କାଟେ, ଗରିବ ଲୋକ, ସେ ତାର ପିଲାଛୁଆ ବହୁତ ଅଛନ୍ତି, କିନ୍ତୁ ଜଙ୍ଗଲକୁ ସେ କାଠ କାଟିବା ପାଇଁ ଯାଏ, ଜଙ୍ଗଲକୁ ତା କାଠ କାଟିବା ପାଇଁ ଯାଏ, କାଠ କାଟିକି ଆଣିବ, ମାର୍କେଟକୁ ନେବ, ଦୋକାନକୁ ନେବ, ବିକିବ, ବଜାରରେ ବିକ୍ରି କରିକି ସେ ଚଳେ। କିନ୍ତୁ ଗୋଟିଏ ଦିନ ସେ ଗଛ, ସେ ଯେଉଁ ନଦୀ ଯେଉଁଠି କାଠ କାଟୁଛି, ଆପଣଙ୍କର ସବୁ ନଦୀ ଝରଣା ନଦୀ ଅଛି ତ, ସବୁ ଝରଣା ଅଛି ସବୁ ଜଙ୍ଗଲମାନଙ୍କରେ, ପ୍ରଖର ସ୍ରୋତରେ ବୋହୁଛି, ଆଉ ସେଠି ବହୁତ ବଡ଼ ଗଭୀର କ'ଣ କୁହାଯିବ ଗଣ୍ଡ ଅଛି। ସେ ଯେତେବେଳେ ଗଛରେ ଚଢ଼ିକି କାଟୁଛି ଶୁଖିଲା ଡାଳଟିକୁ, ତାର କୁରାଟଟା ଖସିପଡ଼ିଲା ତଳକୁ, କୁରାଟଟା ଖସିପଡ଼ିଲା ଗଣ୍ଡ ଭିତରେ ବସିକି ଆଉ ତାର ଆଣିବାର ସାହସ ନାହିଁ, ସେ ଗଛ ମୂଳରେ ବସି କାନ୍ଦୁଛି, ମୋ ପିଲାଛୁଆ କେମିତି ଚଳିବେ, ଆଉ ମୋର ପରିବାର ତ ପୋଷଣ ହେଇପାରିବେନି ଆଜିଠାରୁ ମୁଁ, ମାନେ କ'ଣ ବୁଝିପାରୁଛନ୍ତି ତ, କୁରାଢ଼ୀଟା ପଳେଇଗଲା ପରେ ତା ଘରେ କୁରାଢ଼ୀ କରିବା ପାଇଁ ଆଉ ଗୋଟେ ପଇସା ନାହିଁ, ଏତେ ସିଏ ଗରିବ। କିନ୍ତୁ ଯେତେବେଳେ ସେ ଗଛ ମୂଳରେ ବସି କାନ୍ଦୁଛି, ବନ ଦେବତା ଆସିଲେ, ଦେବତାମାନେ ସର୍ବତ୍ର ଅଛନ୍ତି, ବିଷ୍ଣୁଦୂତ ଦେବଦୂତ ଯମଦୂତ ଏ ତିନି ଦୂତ ସବୁବେଳେ ବିଚରଣ କରୁଛନ୍ତି, ଦେବଭକ୍ତକୁ ଦେବଦୂତମାନେ ସାହାଯ୍ୟ କରିବେ, ବିଷ୍ଣୁଦୂତକୁ ବିଷ୍ଣୁଦୂତମାନେ ସାହାଯ୍ୟ କରିବେ, ଅଜାମିଳି ଚରିତ୍ର କୁହାହେଇଛନ୍ତି। ସେ ବନର ଜଣେ ଦେବତା ଆସିଲେ, କହିଲେ ବାପା ତୁ କାନ୍ଦୁଛୁ କାହିଁକି, ଆଜ୍ଞା ମୁଁ କାନ୍ଦୁଛି ଏଇଥିପାଇଁ ମୋର କୁରାଟଟା ପାଣି ଭିତରେ ପଡ଼ିଗଲା। କହିଲେ ଆଉ ଗୋଟେ କୁରାଢ଼ୀ କରୁନବୁ, କହିଲେ ଆଜ୍ଞା ମୋ ଘରେ କିଛି ନାହିଁ, ଆଜି ତ ଉପବାସ ମୋ ପିଲା ଛୁଆମାନେ ରହିବେ, ମୁଁ ନେଲେ କାଠ ବିକ୍ରି କରିବି ଚାଉଳ ଆଣିବି ଘର ରୋଷେଇ ହେବ। ଦେବତା କହିଲେ ଠିକ ଅଛି ତୁ ରହ, ମୁଁ ପାଣିରେ ବୁଡ଼ୁଛି। ଦେଖନ୍ତୁ ସରଳ ଲୋକର କ'ଣ ଅବସ୍ଥା ହୁଏ, ହେଲେ ଦେବତା ପାଣିରେ ବୁଡ଼ିଲେ, ପାଣିରେ ବୁଡ଼ିକି କୁରାଟଟା ଉଠେଇଲେ, ସେ କୁରାଟଟା କେଉଁ କୁରାଢ଼ୀ ନା ସୁନାର କୁରାଢ଼ୀ। କହିଲେ ବାପା ତୋ କୁରାଢ଼ୀ ହସିଥିଲା, ତୁ ଏଇ କୁରାଟା ନେ, ନା ଆଜ୍ଞାଟା ମୋ କୁରାଢ଼ୀ ନୁହେଁ, ଆଜ୍ଞାଟା ମୋ କୁରାଢ଼ୀ ନୁହେଁ, ଆଉ ମୁଁ ଏ ସୁନା କୁରାଢ଼ୀ ନେଇକି ଆଜ୍ଞା କ'ଣ କରିବି, ଏ ସୁନାର କୁରାଢ଼ୀର କାଠ ହାଣୁ ଟିକେ ଭାଙ୍ଗିଯିବ, ମୋ ଘରେ କ'ଣ ସୁନା ଅଛି, ଦେଖନ୍ତୁ କେତେ ସରଳ ଲୋକ, କିରେ ସୁନା କୁରାଢ଼ୀ ପାଇଲେ ତୁ କାଠ କାଟିବୁ କାହିଁକି, ସରଳ ଲୋକ, ନିଷ୍ଠାପର ଲୋକ, ଅମାୟିକ ଲୋକ। ସେ କହିଲେ ଆଜ୍ଞା ସୁନା କୁରାଢ଼ୀ ଆପଣ ଦେଉଛନ୍ତି, ଆଜ୍ଞା ଏଇଟା ଆଉ କାହା କୁରାଢ଼ୀ ହେଇଥିବ, ଆପଣ ସେ ପାଣି ରଖିଦିଅନ୍ତୁ, ଯାହା କୁରାଢ଼ୀ ସେ ତାର ନେବ, ଆଜ୍ଞା ମୋ କୁରାଢ଼ୀ ନୁହେଁ, ମୁଁ ଆକୁ ନେଇକି କେଉଁଠୁ କ'ଣ କରିବି,
ଦେବତା କହିଲା ଆରେ ଏଇଟା ଏତେ ସରଳ ଅନ୍ତର ଲୋକଟା, ପୁଣି ଗୋଟେ ବୁଡ଼ ମାରିଲେ, ପୁଣି ଯେତେବେଳେ ବୁଡ଼ ମାରିଲେ, ବୁଡ଼ ମାରିକି ଉଠିଲେ, ଗୋଟେ ରୂପାର କୁରାଟେ ଧରିଲେ, କହିଲେ ବାପା ଏଇଟା ତୋର, କହିଲେ ନା ଆଜ୍ଞା ଏଇଟା ମୋର ନୁହେଁ, ଆପଣ ମୋ ପାଇଁ ଏତେ କାହିଁକି କଷ୍ଟ କରିବେ, ଆଜ୍ଞା ମୋର ଏ କୁରାଟା ମୋର ଲୁହାର କୁରାଟା, ଏଇଟା ମୋର ନୁହେଁ ଆଜ୍ଞା, ମୁଁ ନେବିନି ଆକୁ। ଦେବତା କଲେ ପୁଣି କ'ଣ କଲେ, ଗୋଟେ ବୁଡ଼ିକି ଉଠିଲେ, ତାରି କୁରାଟାକୁ ଧରିକି ଆସିଲେ, ଲୁହା କୁରାଟାକୁ, କହିଲେ ହଁ ଆଜ୍ଞା ଏଇଟା ମୋର, ଏଇଟା ଆଜ୍ଞା ମୋର, ଆପଣ ଯାହା ଦୟା କଲେ ମୋ ପରିବାରକୁ ପୋଷଣ କଲେ ଆଜ୍ଞା ଦିଅନ୍ତୁ। ସେତେବେଳେ ଧରିକି ଗଲେ ଦେବତା କହିଲେ ରହ, କହିଲେ ତୁ ଏଇଟା ନେଇକି ଯା, ତୋ କୁରାଟା ନେଇକି ଯା, ଆଉ ଏ ଦୁଇଟା କୁରାଟ ତୁ ନେଇକି ଯା। ଇଏ କହିଲେ ଆଜ୍ଞା ମୋର ନୁହେଁ, ତୁ ନେଇକି ଯା, ମୁଁ ଦେଲି ଖୁସି ହେଇଯା, ତୋ କୁରାଟ ତ ପାଇଲେ, ଏଇଟା ନେଇକି ଯା। ନା ଆପଣ କିଏସ୍? ନା ମୁଁ ଭଗବାନଙ୍କର ଭକ୍ତ, ଦେବତା ତ ଦଉଛି, ନେଇକି ଯା, ମୁଁ ବରଣ ଦେବତା, ଯା ନେଇକି ଯା। ଇଏ ତାର ଗଲା କୁରାଡ଼ିକି ବିକିକି ଘର ଭର କରିଦେଲା, ତା ପାଖରେ ଗୋଟେ କପଟି ଅଛି, ସିଏ କହିଲା କିରେ ଭାଇ ତୁ ଗଛ କାଠୁ କାଠୁ ଏତେ ବଡ଼ ଧନୀ ହେଲୁ କେମିତି କିରେ? ସିଏ କହିଦେଲା ଇଏ ତ ଖୋଲା ଲୋକ, ସରଳ ଲୋକ, ଏମିତି ଗଛ କାଟୁଥିଲି, ମୋ କୁରାଡ଼ି ପାଣି ଭିତରେ ପଶିଗଲା, ଆଉ ଦେବତା ବାହାରିଲେ ମୋତେ ଦେଲେ ସବୁ, ହେଲେ ତାହେଲେ ମୁଁ ସେୟା କରିବି ଆଉ। ଦେଖନ୍ତୁ କପଟର ବୁଦ୍ଧି କେମିତି, ଏ ହିରଣ୍ୟକ ସେଭଳିଆ ବୁଦ୍ଧି, ହେଲା ମୁଁ ସେୟା କରିବି ଆଉ। ସେ ତାର ଚାଲିଲା ଗଛର ଡାଳ କାଟିବ, ଜାଣୁ ଜାଣୁ ତାର ସିନା ଖସି ପଡ଼ିଥିଲା, ଇଏ ଜାଣି ଜାଣି ଖସି ପକେଇଲା, ଖସି ପକେଇ ସିଏ ଗଛ ତଳକୁ ଆସି କାନ୍ଦିଲା, ଇଏ ତାର ଗଛ ଉପରେ ଗୋଡ଼କୁ ଲଗେଇ ଝୁଲିଲା ତଳକୁ ମୁହଁ କରିକି, ମରିଗଲି ମରିଗଲି ମରିଗଲି। ଇଏ ମରିବ, ଦେବତାମାନଙ୍କର ଦୟା ଅଛି, ଆସିଲେ କହିଲେ କ'ଣ ହେଇଛ କ'ଣ ହେଇଛି? ଆଜ୍ଞା ମୋ କୁରାଟି ଖସିଗଲା। କହିଲେ ହୁଆ ତଳକୁ ଆ, ତ କୁରାଟା ଦେବି। ଯେତେବେଳେ କୁରାଟି ତଳକୁ ଓହ୍ଲେଇକି ଆସିଲା, ଦେବତା ବୁଡ଼ ମାରିଲେ, ବୁଡ଼ ମାରିକି କାଢ଼ିଲେ ସୁନା କୁରାଟି, କହିଲେ ହଁ ଆଜ୍ଞା ଏଇଟା ମୋ କୁରାଟି। ଦେବତା କହିଲେ ମିଛୁଆ ତୁ ଏକ ନମ୍ବର ମିଛୁ, ଏଇଟା ତୋ କୁରାଟି। ଏକାଥର ସେ କୁରାଟାକୁ ଧୋଇଲେ, ଦେବତା ତାଙ୍କର ବୁଡ଼ିଲେ ବରଣ, ଦେବତା ତାଙ୍କ ଚାଲିଗଲେ। ଏ ତାର ବସିକି କାନ୍ଦିଲା, କହିଲା ରେ ମୋ କୁରାଟା ସୁନା କୁରାଡ଼ି ରୂପା କୁରାଡ଼ି ସିଏ ପାଇଲା, ତା ଅରିଜିନାଲ କୁରାଡ଼ି ପାଇଲା, କିନ୍ତୁ ମୋର ଅରିଜିନାଲ କୁରାଡ଼ି ବି ଚାଲିଗଲା, ମୋ କପଟ ବୁଦ୍ଧିରୁ ଅରିଜିନାଲ କୁରାଡ଼ି ବି ଗଲା, ଆଉ ସୁନା ରୂପା କ'ଣ ମିଳିବ? କାନ୍ଦି କାନ୍ଦିଆ ଘରକୁ ଫେରିଲା। କ'ଣ ବୁଝିପାରିଲେ? ଏଠି ସରଳ ଲୋକ ପାଇଁ ସମସ୍ତେ ସହାୟ କରିବେ, କୁଟ କାପଟ୍ୟ ବୁଦ୍ଧି ବଳ ଏଥିରେ ଯେତେ ଶକ୍ତିମାନ ହେଲେ ବି କେହି କାହାର ଜୟ ହେଇନି। ଦେଖନ୍ତୁ କେତେଆଡ଼େ ସେ ବର ମାଗି ନେଲା, ଭଗବାନ କହୁଛନ୍ତି ତାର ମୃତ୍ୟୁର ଚାବିକାଠି ଗୋଟିଏ ଜାଗାରେ ଅଛି, ଯେତେବେଳେ ମୋର ସରଳ ଭକ୍ତ, ମୋର ନିଷ୍କାମ ଭକ୍ତ ନିର୍ବିରାୟ ପ୍ରଶାନ୍ତାୟ ସୋସତାୟ ମହାତ୍ମନେ, ପ୍ରହ୍ଲାଦ ଯିଏ କାହାକୁ ଶତ୍ରୁ ବୋଲି ଜ୍ଞାନ କରେନି, ତା ପ୍ରତି ଯେତେବେଳେ ଶତ୍ରୁତା ଆଚରଣ କରିବ, ପ୍ରହ୍ଲାଦାୟ ଯଦା ଦ୍ରୁହେତ୍, ଯେତେବେଳେ ପ୍ରହ୍ଲାଦଙ୍କୁ ଦ୍ରୋହ ଆଚରଣ କରିବ, ହନିଷ୍ୟେ ଅପି ବରୋଚିତମ୍, ସିଏ ବର ପାଇଥିଲେ ବି ତାକୁ ମୁଁ ହତ୍ୟା କରିବି। ଆଜ୍ଞା ଦେବାଦେବୀଙ୍କ ନିକଟରୁ ବହୁତ ଲୋକ ବର ପାଇଥିଲେ, ସେମାନଙ୍କ ଲିଷ୍ଟ ଚୈତନ୍ୟ ଭାଗବତରେ ମହାପ୍ରଭୁ ଦେଉଛନ୍ତି, ସାକ୍ଷାତ ବର ପାଇଥିଲେ, କିନ୍ତୁ ଭଗବାନଙ୍କ ନିକଟରେ ଆଉ ଭଗବାନଙ୍କ ଭକ୍ତ ନିକଟରେ ଅପରାଧ କରିକି ସେମାନଙ୍କର ବିନାଶ ହେଇଛି। କିଏ କିଏ ନାମ ଦେଉଛନ୍ତି ଚୈତନ୍ୟ ମହାପ୍ରଭୁ? ସତ୍ରାଜିତ, ସତ୍ରାଜିତ ସୂର୍ଯ୍ୟଙ୍କ ନିକଟରୁ, ସୂର୍ଯ୍ୟଙ୍କୁ ସାକ୍ଷାତ ଦର୍ଶନ କରିଥିଲେ, ମଣିଲାଭ କରିଥିଲେ, ପ୍ରାଣତ୍ୟାଗ କରିବାକୁ ପଡ଼ିଲା। ଆଉ ଆଉ କାହା କଥା କହିବା? ସେ ଉଦାହରଣ ଦେଉଛନ୍ତି, ବଳଦେବ ଶିଶ୍ୱତ୍ୱ ପା ଦୁର୍ଯ୍ୟୋଧନ, ବଳଦେବ ଶିଶ୍ୱତ୍ୱ ପା ଦୁର୍ଯ୍ୟୋଧନ, ତୁମାରେ ଲଙ୍ଘିଆ ପାଏ ସବଂଶେ ମାରଣ, ତୁମାର ଲଙ୍ଘିଆ ପାଏ ସବଂଶ ମରଣ, ହିରଣ୍ୟକଶିପୁ ବର ପାଇଆ ବ୍ରହ୍ମାର, ଲଙ୍ଘିଆ ତୋମାରେ ଗେଲ ସବଂଶ ଉତ୍ସଙ୍ଗାର, ଲଙ୍ଘିଆ ତୋମାରେ ସବଂଶେ ସଂଗାର। ଆଜ୍ଞା ବଳଦେବଙ୍କର ଶିଷ୍ୟ ହେଇଥିଲେ କିଏ? ଦୁର୍ଯ୍ୟୋଧନ।
କିନ୍ତୁ ପାଣ୍ଡବ ନିକଟରେ ଅପରାଧ କଲେ ତାଙ୍କର କ'ଣ ଅବସ୍ଥା ହେଲା? ସବଂଶେ ଗଲେ, ସହି ଭାଇ ଚାଲିଗଲେ। କେତେ ବଡ଼ ଲୋକ ଆପଣ ହୁଅନ୍ତୁ, ବୈଷ୍ଣବ ଅପରାଧ ଲାଗିଲେ ନା କ୍ଷମା ହେବନି। ହିରଣ୍ୟକଶିପକୁ କେହି ମାରିପାରିବେନି ସେ କହୁଛନ୍ତି। ଏ ଭଗବାନ କହୁଛନ୍ତି, ବରଜିତମ ବ୍ରହ୍ମାଙ୍କ ବର ପାଇଲେ ସୁଦ୍ଧା ଯେତେବେଳେ ତାର ପୁତ୍ର ପ୍ରତି, ନିଜ ପୁତ୍ର ପ୍ରତି ଦ୍ରୋହ କରିବ, ବୈଷ୍ଣବ ନିର୍ବିରାୟ ପ୍ରଶାନ୍ତାୟ, ସେ କାହାକୁ ଶତ୍ରୁତା, ପ୍ରହ୍ଲାଦ କାହା ପାଖରେ ଶତ୍ରୁତା ଆଚରଣ କରନ୍ତିନି, ଆଉ ଅତି ପ୍ରଶାନ୍ତ କାମାଦି କ୍ଷୋଭ ରହିତ ଚିତ୍ତ, ତାଙ୍କ ପ୍ରତି ଯେତେବେଳେ ହିରଣ୍ୟକଶିପୁ ଦ୍ରୋହ କରିବ ତାର ମୃତ୍ୟୁ ହେବ। ଆଉ ଦଶାନନ ମସ୍ତକ କାଟିକି ଶିବଜୀଙ୍କୁ ଦର୍ଶନ ପାଇଛି, କିନ୍ତୁ ଭଗବାନଙ୍କ ଶରଣ ନେଲା ନା। କି ଅବସ୍ଥା ହେଲା? ଭକ୍ତ ଆଉ ଭଗବାନଙ୍କର ଶରଣ ନ ନେଲେ କିଏ କେତେ ବର କେଉଁଠୁ ପାଇଲେ ବି ସେ ସଂସାରକୁ ଜୟ କରିପାରିବେନି। ହିରଣ୍ୟକଶିପୁ ବର୍ତ୍ତମାନ ଭଗବାନ କହିଲେ, ଦେଖ ପ୍ରହ୍ଲାଦ ଯେତେବେଳେ ଦ୍ରୋହ କରିବ ତାର ମୃତ୍ୟୁବରଣ ହେବ, ତା ପୂର୍ବରୁ ହିରଣ୍ୟକଶିପୁରେ କାମ ହୋଇପାରିବନି। ବର୍ତ୍ତମାନ ଆରମ୍ଭ ହୋଇଗଲା। ଯୁଧିଷ୍ଠିର ମହାରାଜ ପ୍ରଶ୍ନ ପଚାରିବେ, କହିବେ ସଂସାର କ'ଣ ଏଭଳି ପିତା ଅଛନ୍ତି ଯେ ଏତେ ସୁନ୍ଦର ପୁତ୍ରକୁ ଦ୍ରୋହ କରିବେ? ଆଉ ପିତା ପୁଣି ପୁତ୍ରର ଦ୍ରୋହ କରିକି ତାର ନିଜର ମରଣ କାରଣ ହେବ? ଏଇଟା ମୋତେ ଆଶ୍ଚର୍ଯ୍ୟ ଲାଗୁଛି। ଆପଣ ମୋତେ ବୁଝାନ୍ତୁ କିଭଳି ପ୍ରହ୍ଲାଦର ପ୍ରହ୍ଲାଦକୁ ଦ୍ୱେଷ କରି ହିରଣ୍ୟକଶିପୁ ତାର ନିଜର ମୃତ୍ୟୁର କାରଣ ହେଲା। ଯଦି ପ୍ରହ୍ଲାଦଙ୍କୁ ସେ ଦ୍ୱେଷ ନ କରିଥାନ୍ତା ସମଗ୍ର ଜୀବନ ହିରଣ୍ୟକଶିପୁ ରହିଥାନ୍ତା, କିନ୍ତୁ ବୈଷ୍ଣବ ଅପରାଧ କରିକି, ଭକ୍ତ ଅପରାଧ କରିକି ହିରଣ୍ୟକଶିପୁ ବର୍ତ୍ତମାନ ଯିବ। ବର୍ତ୍ତମାନ ପ୍ରହ୍ଲାଦଙ୍କର ଗୁଣକୁ ସଂକ୍ଷେପରେ ଶୁଣିବା, ଏଇଟା ଆପଣ ଟିକେ ଧୈର୍ଯ୍ୟ ଧରିକି ଶୁଣିବେ। ଆସନ୍ତାକାଲି ଠାରୁ ପୁରା ପ୍ରହ୍ଲାଦ ମହାରାଜଙ୍କର ଶିକ୍ଷା ଆସିଯିବ, ଆଉ କିଛି କଷ୍ଟ ରହିବ। ବସନ୍ତୁ ଯେଉଁମାନେ ଧୀରେ ଧୀରେ ଆସିଛନ୍ତି, ଆଉ ଆପଣମାନଙ୍କୁ ବହୁତ ଅନୁରୋଧ, ମୁଁ ସେଥିପାଇଁ ଭକ୍ତ ଜରିତ ବାହାରେ କୁହେନି, ସବୁ ଯେତେ ସରଳ ଭାବରେ ପ୍ରଭୁ ମୋତେ ବୁଝି ଦେଉଛନ୍ତି ମୁଁ ବୁଝିବା ପାଇଁ ଚେଷ୍ଟା କରୁଛି। ମୁଁ ଏତେ ସମର୍ଥ ସାଧୁ ନାହିଁ କି ଏତେ ବଡ଼ ଜ୍ଞାନୀ ଗୁଣୀ ଲୋକ ନୁହେଁ, ଯେତିକି ଭଗବାନ କରୁଣା କରୁଛନ୍ତି ମୁଁ କହୁଛି, ଆପଣମାନେ ମୋତେ ସାହାଯ୍ୟ କରନ୍ତୁ। ଶ୍ରୀ ନାରଦ ଉଆଚ, ପ୍ରହ୍ଲାଦ ମହାରାଜଙ୍କର ଗୁଣ, ତସ୍ୟାଦିତ୍ୟପତେ ପୁତ୍ରା ଚତ୍ୱାର ପରମ ଅଦ୍ଭୁତ ପ୍ରହ୍ଲାଦ ଭୂତ ମହାନ ସ୍ତେଷାମ ଗୁଣେ ମହାତୁପାସକ। ଯେତେଜଣ ପ୍ରହ୍ଲାଦଙ୍କର ହିରଣ୍ୟକଶିପଙ୍କର ଚାରିଜଣ ପୁତ୍ର ଥିଲେ, କାଲି ମୁଁ କହିଥିଲି, ପୁଣି ଆଜି ସୂଚନା ଦେଉଛି, ସଂଲାଦ ଅନୁଲାଦ ହାଲ୍ଲାଦ ବା କେହି ଲାଦ ବୋଲି କୁହନ୍ତି, ଆଉ ଶେଷ ପୁତ୍ର ହେଲେ ପ୍ରହ୍ଲାଦ, ଆଉ ଜଣେ କନ୍ୟା ଥିଲେ, ତାଙ୍କ ନାଁ ସିଂହିକା କନ୍ୟା। ଚାରୋଟି ପୁତ୍ର ଗୋଟିଏ କନ୍ୟା, କିନ୍ତୁ ଚାରି ପୁତ୍ର ଭିତରେ ଅତି ମହାନ ଗୁଣ ସମ୍ପନ୍ନ କିଏ ଥିଲେ? ପ୍ରହ୍ଲାଦ ମହାନ ଅଭୂତ ଗୁଣେ, କାରଣ ବୈଷ୍ଣବ ଯିଏ ଭଗବାନଙ୍କର ଭକ୍ତ, ସର୍ବମହା ଗୁଣଗଣ ବୈଷ୍ଣବ ଶରୀରେ କୃଷ୍ଣ ଭକ୍ତେ କୃଷ୍ଣର ଗୁଣ ସକଲି ସଞ୍ଚାରେ। ଆଜ୍ଞା, ଆମେ ସମଗ୍ର ଜୀବନ ଚାହିଁବା ଗୋଟେ ଭଲ ଗୁଣ ଅର୍ଜନ କରିବା ପାଇଁ, ଭଲ ଗୁଣ ଅର୍ଜନ କରିପାରିବା। ଭକ୍ତିବିନୋଦ ଠାକୁର କୁହନ୍ତି ଯେ ହେ ବନ୍ଧୁଗଣ, ସଂସାରରେ ଭଲ ଗୁଣ ଅର୍ଜନ କରିବା ପାଇଁ ଚେଷ୍ଟା କର ନା, ହରିଭଜନରେ ଲାଗିଯାଅ। ହରିଭଜନ କରିଲେ ସ୍ୱାଭାବିକ ଭାବେ ଭଗବାନଙ୍କ କୃପାରୁ ସମସ୍ତ ସଦ୍ଗୁଣ ତୁମ ନିକଟକୁ ଆସି ପହଞ୍ଚିବ। ଭଗବାନଙ୍କର ଭଜନ କଲେ ସମସ୍ତ ସଦ୍ଗୁଣ ଆସି ପହଞ୍ଚିବ। ବସ ସେଠି ଚୁପକିଣି, ବସ 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 ସେଠି, ଏଇଠି ଏଇଠି ବସ, କରୁ ବସ, ବାବା ବସ ଧୀରେ। ଆଉ ଚାରିଜଣ ତା ସାଙ୍ଗରେ ଲାଗନ୍ତୁ, ଲାଗିଲେ ସେ ବେଶୀ ପାଟି କରିବ, ଛାଡ଼ି ଦିଅନ୍ତୁ ତାଙ୍କୁ, ପଳେଇ ଆସନ୍ତୁ, ବଟ୍ ପାଟି କରନି, ବସ ଚୁପ, ବସ ଚୁପ କିଣି, ନହେଲେ ତୁମକୁ ଏଠୁ ଉଠେଇ ଦିଆଯିବ, ପାଟି କରନି, ବସ। ଚାରିଜଣ ପୁତ୍ର ଭିତରୁ ପ୍ରହ୍ଲାଦ ଅତି ସୁଶୀଳ ସମ୍ପନ୍ନ ଥିଲେ। ମୁଁ ସଂକ୍ଷେପରେ ପ୍ରହ୍ଲାଦଙ୍କର ଗୁଣ ତ ବହୁତ ଶ୍ଳୋକରେ ଅଛନ୍ତି, ସଂକ୍ଷେପରେ ଆପଣଙ୍କୁ କହୁଛି, ଦେଖନ୍ତୁ କେତେ ସୁଗୁଣ ପ୍ରହ୍ଲାଦଙ୍କର ଥିଲା। ଆଉ ଭଗବାନ ସେଥିପାଇଁ କହିଥିଲେ, যে প্রহ্লাদ সাংরে হিরণ্যকশিপু যেত দ্রোহ করব তার পিতা দ্রোহ করব তার মৃত্যুবরণ হব ভগবান সবু সহি নেবে যেমি আপনার আপন কি অপমান কলে সহি নেবে কিন্তু আপনার গেলা পুয় দেহ যদি কি হাত মারে আপনার কেবে সহ করে পারবে যে ভগবান শুদ্ধ ভক্ত তাঁকু যদি কে দ্রোহ করে ভগবান কেবে সহি পারবে প্রহ্লাদ গুণ শুণন্তু
ব্রহ্মণ্যাশীল সম্পন্ন সত্যসন্ধ জিতেন্দ্রিয় আত্মবাদ সর্বভূতানাম এক প্রিয় শ্রুতম বহু শ্লোকরে তাঙ্কর গুণ দিয়া হয়েছে আট দশটি শ্লোকরে গুণ দিয়া হয়েছে ধৈর্য আপনার রইবেনি কিন্তু ভাগবতর বিধি হল আমি তাঙ্ক গুণ কিছু কহিয়া পড়ি কারণ অপরাধ হয়েছে প্রহ্লাদ নিকটরে
ব্রহ্মণ্য প্রহ্লাদ ব্রাহ্মণ গুণ সম্পন্ন লে জন্ম হয়েছিল কেউটি কেউ কূলরে অসুরকূল তাহলে কি কহবে ব্রহ্মণ্য কেমিতি হলে না ব্রহ্ম বা ভগবত অভিনিবেশ যাহর অ্রহ্মণ্য নমে ভক্তায় নমে অভক্তায় চতুর্বেদী মদভক্ত সুপচ প্রিয় সে চতুর্বেদী ব্রাহ্মণ হলে বি সে মোর প্রিয় নুহে মদভক্ত সুপচ প্রিয় মোর কি যদি ভক্ত হয়েছি চণ্ডাকূল জন্ম হয়েছে সে মোর প্রিয় চণ্ডাকূল জন্ম হলে বি সে মোর প্রিয় কারণ সে মোর ভক্ত কারণ ভক্ত হয়ে গেলে ভক্তর ভক্তি বলরে ব্রাহ্মণ্যতা গুণ ব্রাহ্মণর গুণ কণ সম দম তপ শৌচ খ্যাতি আর্যব ভক্তরে এই গুণগুড়িক পড়ে আসে ভক্তর অন্তর ভিতরে ব্রাহ্মণর গুণগুড়ি সব প্রকাশিত যায় সে ভক্ত হচ্ছে স্বত ব্রাহ্মণ ভক্ত মানে যে প্রকৃতরে ভক্তি যাজন করি ভগবান প্রাপ্ত হয়েছেন তাঙ্ক নিকটের সমস্ত ব্রাহ্মণ গুণ আসিযোগ সেপাই কৌন ব্রহ্মণ্য প্রহ্লাদ মহারাজ ব্রহ্মণ্য ব্রাহ্মণ গুণ ব্রহ্ম অভিনিবেশ রুলে ব্রাহ্মণর বিপরীত শব্দ কণ কৃপণ কৃপণ কাহ কুযায় যে মায়া অভিনিবেশ রুয়ে সংসার অভিনিবেশ রুয়ে গোটে ব্রাহ্মণ ব্রাহ্মণ যে ব্রহ্ম অভিনিবেশ রুয়ে যে সংসার অভিনিবেশ রুয়ে সে কৃপণ
অধম কুলতে যদি বিষ্ণু ভক্তি অধম কুলতে যদি বিষ্ণু ভক্ত তথাপি সেই পূজ্য সর্বশাস্ত্র ক সর্বশাস্ত্র উত্তম কুলতে জন্মি শ্রীকৃষ্ণ না ভজে উত্তম কুলতে জন্মি শ্রীকৃষ্ণ না ভজে কুলতার কি করিব নরকেতে মজে কুড়তার কি করিব নরকেতে মজে
কুড়তার আজ্ঞা কোন করিব উত্তম কুলরে যদি জন্ম হয়েছি ব্রাহ্মণ কুলে জন্ম গোটে ছোট কাম নাই কিন্তু ব্রাহ্মণ কুলে জন্ম হয়েছে কি ভজন করুনি তার কুড়টা কোন রক্ষা করিব না অধম কুলরে যদি বিষ্ণু ভক্তি হয় তথাপি ও সর্বপূজ্য সর্বশাস্ত্র কয় নিচ কুল জন্ম হোক সে বিষ্ণু ভক্ত পূজ্য হনুমান আজ পূজা করছে না আজ্ঞা হনুমান পূজ্য সুগ্রীব কোণ সুগ্রীব আলুক আমার কোণ লে হ্যাঁ সমস্ত পূজ্য আমার সালবেগ পূজ্য জগন্নাথ পণ্ডা মানে দ্বারা খুলবে কিন্তু জগন্নাথ কা ভজন শুনবে তাঙ্ক স্তুতি আগে শুনবে নি আহে নীল শৈল আগে প্রার্থনা শুনবে সালবেগঙ্কর প্রবল মত বারণ আগে এই প্রার্থনাটা সে শুনবে আ প্রার্থনা ভণতির লাস্টরে কোণ লেখিছেন কহে সালবেগহীন জাতিরে মু জবন শ্রীরঙ্গা চরণ তলে রহিথাও মো মন আজ্ঞা ବ୍ରାହ୍ମଣତ୍ଵ ଭକ୍ତ ପ୍ରାପ୍ତ ହେଲା ପରେ ବି ସେ କେବେ କହିବେନି ମୁଁ ବ୍ରାହ୍ମଣ ବୋଲି, ସେ କ'ଣ କହିବ? ସଂସାରରେ ମୁଁ ସବୁଠୁ ବଡ଼ ଚଣ୍ଡା। ଭକ୍ତ ବ୍ରାହ୍ମଣତ୍ଵ ପ୍ରାପ୍ତ ହେଲା ପରେ ବି କହିବ ମୁଁ ସଂସାର ସବୁଠୁ ବଡ଼ ଚଣ୍ଡାଳ। ଆଜ୍ଞା, ସାଲବେଗଠୁ ବଡ଼ କିଏ ଅଛନ୍ତି? ଯାହାଙ୍କର ଭଜନ ଆଜି ପର୍ଯ୍ୟନ୍ତ ମଙ୍ଗଳାରତୀରେ ପ୍ରଭୁ ଶୁଣିବେ, କିନ୍ତୁ ସେ ଲେଖିଲେ କହେ ସାଲବେଗ ହୀନ ଜାତିରେ ମୁଁ ଯବନ। ସବୁ ଭଣତିରେ ଦେଖନ୍ତୁ ଆପଣ ଯେତେ ତାଙ୍କର ପଦ ଦେଖିବେ, ବ୍ରାହ୍ମଣ ଗୁଣ ଅଛି। ବ୍ରାହ୍ମଣ ବ୍ରାହ୍ମଣତ୍ଵର ଅହଙ୍କାର ଆସିଲେ ସେ ବ୍ରାହ୍ମଣ ନୁହେଁ, ଭକ୍ତର ଭକ୍ତତ୍ଵର ଅହଙ୍କାର ଆସିଲେ ସେ ଭକ୍ତ ନୁହେଁ। ଗୁଣ କ'ଣ? ପ୍ରହ୍ଲାଦ ବ୍ରହ୍ମଣ୍ୟ ବ୍ରାହ୍ମଣ, ସିଏ ବ୍ରାହ୍ମଣଙ୍କ ନିକଟରେ ଯେଉଁ ଗୁଣ ପ୍ରହ୍ଲାଦଙ୍କ ନିକଟରେ ସେ ଗୁଣ ବ୍ରହ୍ମ ଅଭିନିବେଶ ମଦଭକ୍ତ ସୋପଚ ପ୍ରିୟମ। ଓ, ସମୟ ତ ହେଇଗଲାଣି, ଏଇ ଗୋଟିଏ ଲୀଳା କଥା କହିକି ମୁଁ ବିଶ୍ରାମ ଦେବି। ଠିକ, ଆସନ୍ତାକାଲି ଯାହା ରହିଲା ପ୍ରହ୍ଲାଦ ଗୁଣକୁ ସଂକ୍ଷେପରେ କହିକି ପ୍ରହ୍ଲାଦ ମହାରାଜଙ୍କର ଗୁଣକୁ ଆଗକୁ ଯିବା। ନିଚ କୂଳରେ ଯଦି ଚଣ୍ଡାଳ କୂଳରେ ଯଦି କେହି ଭକ୍ତ ଜନ୍ମ ହୁଏ, ସେ ବ୍ରାହ୍ମଣର ସ୍ଥାନ ଅଧିକାର କରିବାକୁ ଚାହିଁବନି, କିନ୍ତୁ ଭଗବାନ ତାଙ୍କୁ ବ୍ରାହ୍ମଣର ସ୍ଥାନରେ ବସେଇବେ। ଏ ଗୋଟେ ଲୀଳା ସୁପଚ ବାଲ୍ମୀକିଙ୍କର ଲୀଳା ଅଛି। ଏ ବାଲ୍ମୀକ ନୁହନ୍ତି, ଜଣେ ବାଲ୍ମୀକ ଅଛନ୍ତି, ତାଙ୍କର ନାମ ସୁପଚ ବାଲ୍ମୀକ, ପୁରାଣରେ ଅଛନ୍ତି। ସିଏ କେଉଁଠି ରହୁଥିଲେ? ଯୁଧିଷ୍ଠିର ମହାରାଜଙ୍କର ରାଜଧାନୀ ପାଖରେ। ଏଣେ ଅଶ୍ୱମେଧ ଯଜ୍ଞ, ରାଜସୂୟ ଯଜ୍ଞ ଚାଲିଛି। ରାଜସୂୟ ଯଜ୍ଞରେ ଭଗବାନ ନିଜ ଶଙ୍ଖକୁ ରଖିଥିଲେ। ସେଠି କହିଲେ ବ୍ରାହ୍ମଣମାନେ ସନ୍ତୁଷ୍ଟ ହେଲେ ଶଙ୍ଖ ବାଜିବେ, ଏବଂ ତୁମର ଯେତେବେଳେ ଯଜ୍ଞ ଏ ରାଜସୂୟ ଯଜ୍ଞ ପୂର୍ଣ୍ଣ ହେବ ଶଙ୍ଖ ବାଜିବ, ତାହେଲେ ତୁମେ ଜାଣିବ ତୁମର ଯଜ୍ଞ ପୂର୍ଣ୍ଣ ହେଲା ବୋଲି। କିନ୍ତୁ ଆଜ୍ଞା, ରାଜସୂୟ ଯଜ୍ଞ ସରିଗଲେ ଶଙ୍ଖ ବାଜୁ। ଭଗବାନ ଶଙ୍ଖକୁ ପିଟୁଛନ୍ତି, କହିଲେ ଶଙ୍ଖ ବାଜ, କାଇଁ ବାଜୁନୁ? ଶଙ୍ଖ ଆଜ୍ଞା ବାଜୁନାହାନ୍ତି। ଯୁଧିଷ୍ଠିର ମହାରାଜ କହିଲେ, ଆଜ୍ଞା ମୋ ଯଜ୍ଞରେ କ'ଣ ତ୍ରୁଟି ରହିଲା କୁହନ୍ତୁ, ମୋ ରାଜସୂୟ ଯଜ୍ଞରେ କ'ଣ ତ୍ରୁଟି ରହିଲା? କେଉଁ ସାଧୁ ବୈଷ୍ଣବ କାହାର କ'ଣ ନିନ୍ଦା ହେଇଗଲା କି? ଭଗବାନ କହିଲେ ଯେ ସମସ୍ତେ ଭୋଜନ କରିଛନ୍ତି, ସମସ୍ତେ ସତ୍କାର ପାଇଛନ୍ତି, କିନ୍ତୁ ତୁମର ଏଇ ରାଜଧାନୀ ପାଖରେ ଜଣେ ଅଛନ୍ତି ମହାନ ଭକ୍ତ, ତାଙ୍କୁ ଆମନ୍ତ୍ରଣ ହେଇନି କି ସେ ଭୋଜନ କରିନାହାନ୍ତି, ସେ ଯଦି ଭୋଜନ କରିଦେବେ ତୁମ ଯଜ୍ଞ ପୂର୍ଣ୍ଣ ହେବ। ଭଗବାନ କହିଲେ, ଆଜ୍ଞା ମୁଁ ସବୁ ଘରେ ନିମନ୍ତ୍ରଣ କରିକି ଆସିଛି, ଭୀମସେନ ଯାଇଛନ୍ତି, ଅର୍ଜୁନ ଯାଇଛନ୍ତି, ସବୁଆଡ଼େ ନିମନ୍ତ୍ରଣ ହେଇଛି, ନା ତୁମର ପାଖରେ ରାଜଧାନୀ ପାଖରେ, ନା ପ୍ରଭୁ ଆପଣ କୁହନ୍ତୁ। କହିଲେ ମୁଁ କହିବିନି, ମୁଁ ଯଦି କହିଦେବି ମୋ ଭକ୍ତ ରାଗିଯିବ। ଭକ୍ତ ଚାହେଁନି ତାର ସିଏ ନିଜକୁ ପ୍ରଚାରିତ କରିବା ପାଇଁ, ଭକ୍ତ ଯେତେ ପ୍ରଚାରିତ ହେବ ତା ଭଜନ ସେତେ ବାଧା ହେଇଯିବ। ଆଜ୍ଞା, ଯିଏ ଲକ୍ଷ ଲକ୍ଷ ଟଙ୍କା କୋଟି କୋଟି ଟଙ୍କା ରଖିଛି, ସେ ତା ଆକାଉଣ୍ଟ କେଉଁଠୁ ରଖିଛି? କାହାକୁ ଜଣଉଛି? ପୁଅକୁ ବି ଜଣଉନି। ଯିଏ ଭକ୍ତି ପାଇବ ସେ କେବେ ତାର କଥା କାହାକୁ କହିବନି, ତାର ଅନୁଭବ କାହାକୁ କହିବନି, ସେ ଲୁଚେଇ ରଖିବ, ସେ ଜନସମାଜରୁ ଦୂର ରହିବ, ଧୀରେ ଧୀରେ ତା ଭୋଜନରେ ବାଧା ହେବନି। କହିଲେ ମୁଁ କହିବି, କାରଣ ତୁମର ତ ରାଜସୂୟ ଯଜ୍ଞ ପୂର୍ଣ୍ଣ ହେବାର ଅଛି, ସିଏ ଭୋଜନ ନ କଲେ ପୂର୍ଣ୍ଣ ହେବନି, ସେ ଭୋଜନ କଲେ ଯାଇ ପୂର୍ଣ୍ଣ ହେବ। ମୋ ଭକ୍ତ ରାଜି ହେଇଯିବ କି ମୁଁ ତାକୁ ମନେଇଦେବି, ମୋର ସେ ଶକ୍ତି ଅଛି। କହିଲେ କିଏ ଆଜ୍ଞା? କହିଲେ ତୁମର ଏ ରାଜଧାନୀ ପାଖରେ ଚଣ୍ଡାଳ ସାହି ଅଛି, ସେ ଚଣ୍ଡାଳ ସାହିରେ ବାଲ୍ମୀକି ନାମରେ ଜଣେ ଅଛନ୍ତି, ତାକୁ ଡାକିନ। ଯିବେ କିଏ ଡାକିବା ପାଇଁ? ଏଇ ବ୍ରହ୍ମଣ୍ୟ କଥାରେ ପଡ଼ିଛି, କିଏ କେଉଁ କୂଳରେ ଜନ୍ମ ହେଇଛି ବଡ଼ ନାହିଁ ଆଜ୍ଞା, ବ୍ରହ୍ମଣ୍ୟତା ବ୍ରହ୍ମାଭିନିବେଶ ଭଗବତ ଅଭିନିବେଶ ଯା ନିକଟରେ ଅଛି ସେ ପ୍ରକୃତ ବ୍ରାହ୍ମଣ। ଆଜ୍ଞା, ଇଏ ଚଣ୍ଡାଳ ବିଗ୍ରହ ରଖିବ କେଉଁଠି? ଆ ତୁଳସୀ ମହାରାଣୀକି ରଖିଛନ୍ତି, ବିଶାଳ ବଡ଼ ତୁଳସୀ ମହାରାଣୀ ଗୋବର ଲିପା ହେଇଛନ୍ତି, ବସିକି ଜପ କରୁଛନ୍ତି, ଆଖିରୁ ଧାରାଧାର ଲୁହ ବୋହୁଛି, ସେ ଗୋବରର ବସିଥିବା ଗୋବର ଲିପା ହେଇଥିବା ସ୍ଥାନ ସବୁ ଭିଜିଯାଉଛି। ଆଉ ଚଣ୍ଡାଳ ସାହି ତ କେହି ଭଦ୍ରଲୋକ ପଶିବେନି, ଯାଉଛନ୍ତି କିଏ? ଭୀମସେନ ଅର୍ଜୁନ। ଭୀମସେନ ଅର୍ଜୁନକୁ ଦେଖିଦେଇକି ପଶିଗଲେ, ପଚାରି ଦେଇକି ବାଲ୍ମୀକି ଘର କେଉଁଠି, ପଶିଗଲେ, ପଶିକି ଦେଖିଦେଲେ, ବସିକି ଭୋଜନ କରୁଛି, ତାଙ୍କୁ ଲାଗିଲା ଇଏ ବୈକୁଣ୍ଠପୁର,
ଅର୍ଜୁନ ଆଉ ଭୀମସେନ ମନେ କଲେ ବୈକୁଣ୍ଠପୁର ବା କିଏ କହୁଛି ଚଣ୍ଡାଳର ଗୃହ ବୋଲି ଏତେ ସୁନ୍ଦର ତୁଳସୀ ମୂଳରେ ବସି କାନ୍ଦୁଛନ୍ତି ଭଜନ କରୁଛନ୍ତି, ଭଜନ ଯେଉଁଠି ହେଉଛି ସେ ପ୍ରଭାବଟା ଅଲଗା, ସେ ସ୍ଥାନର ପ୍ରଭାବ ଅଲଗା। ଆଜ୍ଞା ଅର୍ଜୁନଙ୍କୁ ଆନନ୍ଦ ଦେଉଛି ଭଗବାନ, ଅର୍ଜୁନ ରଥର ସାରଥି ଥିଲା ବେଳେ ଯେଉଁ ଆନନ୍ଦ, କୃଷ୍ଣଙ୍କ ପାଖରେ ବସିଲେ ଯେଉଁ ଆନନ୍ଦ, ସେଭଳିଆ ଆନନ୍ଦ ପାଉଛନ୍ତି କିଏ? ଅର୍ଜୁନ କହିଲେ ଆଜ୍ଞା ଆପଣ ଏଇ ଚଣ୍ଡାଳ ଘରୁ କାହିଁକି ଆସିଲେ? ପାତଳ ପଡ଼ିଗଲା ସାଙ୍ଗେ ସାଙ୍ଗେ। ଆଜ୍ଞା ବ୍ରାହ୍ମଣ ତ ଦେଖନ୍ତୁ, ଭକ୍ତତା ଦେଖନ୍ତୁ, ଆଜ୍ଞା ପାଦ ତଳେ ପଡ଼ିଗଲେ। କହିଲେ ଆଜ୍ଞା ଆପଣ ମୋତେ ଡାକିଥିଲେ, ଆଜ୍ଞା ଆମେ ଯାଇଥାନ୍ତୁ, ଆପଣ ରାଜା ଘର ଲୋକ, ଭଗବାନ ଆପଣଙ୍କ ଘରେ ରହୁଛନ୍ତି, ଆପଣ କାହିଁକି ଏଠିକି ଆସିଲେ? ଚଣ୍ଡାଳ ଘରକୁ ପାଦ ଦେଲେ ଆଜ୍ଞା ଅପବିତ୍ର ହେଇଯିବେ, ଆପଣ ଖବର ପଠେଇଲେନି ମୁଁ ଯାଇଥାନ୍ତି। କହିଲେ ନା ନା, ଭଗବାନଙ୍କର ଆମ ଭାଇଙ୍କର ଆଦେଶ ହେଇଛି, ଆପଣ କାଲି ଯିବେ ଆମ ଘରେ ଭୋଜନ କରିବେ, ଆପଣଙ୍କୁ ଆମନ୍ତ୍ରଣ ରହିଲା। ଆଜ୍ଞା ମୁଣ୍ଡ ପିଟିଦେଲେ ସୁବଚ ବାଲ୍ମୀକି ଦୁଇ ଜଣଙ୍କ ପାଖରେ, ଏ ବ୍ରହ୍ମଣ୍ୟତା ମୁଣ୍ଡ ପିଟିଦେଲେ। ଆଜ୍ଞା ଆମେ ଚଣ୍ଡାଳ ଲୋକ, ଆପଣ ଆମକୁ ଆମନ୍ତ୍ରଣ କଲେ, ଆଜ୍ଞା ଆପଣଙ୍କ ବିନା ଆମନ୍ତ୍ରଣରେ ଆମେ ପ୍ରତିଦିନ ଖାଇକି ଆସୁଛୁ। କହିଲେ କେମିତି ଖାଉଛ? ନା ସାଧୁ ମୁନିମାନେ ଖାଇକି ଯାଉଛନ୍ତି, ପତ୍ର ପକେଇ ଦେଉଛନ୍ତି। ଆଜ୍ଞା ମୁଁ ଯାଇ ପେଟେ ପେଟେ ଖାଇକି ଆସୁଛି। ଆଜ୍ଞା ମୁଁ ଚଣ୍ଡାଳ ଲୋକ, ଆଜ୍ଞା ଠାକୁରଙ୍କର ପ୍ରସାଦ ଭଗବାନ ସାକ୍ଷାତ ଅଛନ୍ତି, ଆଉ ସାଧୁମାନେ ପାଇକି ଯାଉଛନ୍ତି, ମୁଁ ମହାପ୍ରସାଦ ପାଇକି ଆସୁଛି ଡେଲି। ଆଜ୍ଞା ମୋତେ ଆପଣ ଆମନ୍ତ୍ରଣ କରିବା ପାଇଁ ଆସୁଛନ୍ତି ଜଣେ ଭୋଜନ ପାଇଁ, ଆପଣ ଯାଇକି ପ୍ରଭୁ କହିଦିଅନ୍ତୁ, ଆଜ୍ଞା ମୋର ଅତୃପ୍ତି କିଛି ନାହିଁ, ଆମେ ତୃପ୍ତି ହେଇଛି। କହିଲେ ନା ଭଗବାନଙ୍କର ଆଦେଶ, ଆପଣଙ୍କୁ ଯିବାକୁ ପଡ଼ିବ। ଭୟ କଲେ, ଭଗବାନ ଆଦେଶ କରିଛନ୍ତି ମୁଁ ନ ଯିବି, ଅପରାଧ ଲାଗିଯିବ। ଏ ଦୁଇ ଜଣ ଗଲେ, ଭଗବାନ କହିଲେ କ'ଣ କହିଲେ? କହିଲେ ଆଜ୍ଞା ମୁଣ୍ଡ ପିଟିକି ଆଜ୍ଞା ସେ ଯାହା କହିଲେ ଆଜ୍ଞା ଆମ ହୃଦୟ ବିଗଳିତ ହେଇଗଲା, କିନ୍ତୁ ଆପଣଙ୍କ ନାଁ କହିବାରୁ ରାଜି ଅଛନ୍ତି, ସେ କାଲି ଆସିବେ। ଭଗବାନ ଡାକିଲେ, କହିଲେ କୃଷ୍ଣ ତୋ ଜୀବନ ଆଜି ସଫଳ ହବ ମା, ତୁ ଦୁର୍ବାସାଙ୍କ ନିକଟରୁ ଯେଉଁ ବର ପାଇଛୁ ରୋଷେଇ କରିବା ପାଇଁ ସିଦ୍ଧ ହସ୍ତା ଅମୃତ ହସ୍ତା, ଆରେ ମୋତେ ବହୁବାର ଭୋଜନ ଦେଇଛୁ କିନ୍ତୁ ମୋ ଭକ୍ତକୁ ଖାଇବାକୁ ଦେଇନୁ, ଏଭଳି ଅମାୟିକ ଭକ୍ତକୁ, ତୁ ଯେତେ ପ୍ରକାର ରୋଷେଇ ଜାଣିଛୁ ସବୁ କର। ରାଣୀମାନେ ବି ଅଛନ୍ତି, ରାଣୀମାନେ ଦ୍ରୌପଦୀ ସମସ୍ତେ ମିଶିକି ଦାସଦାସୀ ବହୁ ଆଇଟମ୍ ରୋଷେଇ କରି ରଖିଛନ୍ତି। ଇଏ ତ ସକାଳୁ ପ୍ରବେଶ କଲେ, ପୁଣି ଭୀମସେନ ଅର୍ଜୁନ ଆସିକି ପହଞ୍ଚିଗଲେ, କହିଲେ ଆଜ୍ଞା ଚାଲୁନ୍। କହିଲେ ଆଜ୍ଞା ଆପଣ କାହିଁକି ଆସିଲେ? ଆଜ୍ଞା ମୁଁ କ'ଣ ଦେଖିନି ଦ୍ୱାର, ଆପଣ ମୁଁ ଆପଣଙ୍କ ଆଗରେ ଯିବିନି, ଆପଣ ପଳାନ୍, ମୁଁ ଦେଖିଲେ ଲୋକମାନେ କ'ଣ କହିବେ? କହିଲେ ଚଣ୍ଡାଳକୁ ଡାକିବା ପାଇଁ ଆସିଛନ୍ତି, ଆପଣଙ୍କ ସମ୍ମାନ ଆଜ୍ଞା ପଡ଼େ, ତାକୁ ବ୍ରହ୍ମଣତ୍ୱ କୁହାଯାଏ, ତାକୁ ବ୍ରହ୍ମଣ୍ୟତା କୁହାଯାଏ। ବ୍ରାହ୍ମଣର ଗର୍ବ ନାହିଁ କି ଭକ୍ତ ବ୍ରାହ୍ମଣ ବ୍ରହ୍ମଣ୍ୟତା ପ୍ରାପ୍ତ ହେଲେ ତାର ବି ଗର୍ବ ରହିବ, ତାର ଦୀନତା ଆସିଛି, ନୀଚତା ଆସିଛି, ଅଯୋଗ୍ୟତା ବେଶୀ ପ୍ରକଟ ହବ। ଏ ଯାଇ ପହଞ୍ଚିଗଲେ ଦ୍ୱାରା ଦେଶରେ, ତାଙ୍କ ପାଦ ଧୋଇବା ପାଇଁ ଯେତେବେଳେ ଆସିଲେ, ଆଜ୍ଞା ଭୋ ଭୋଇ କାନ୍ଦି ଗଡ଼ିଲେ, ଆଜ୍ଞା ମୋତେ ଛୁଅନ୍ତୁନି, ମୁଁ ଚାଣ୍ଡାଳ ଲୋକ ଆପଣ। କିନ୍ତୁ ଭଗବାନ କ'ଣ କହିଛନ୍ତି? ଯୁଧିଷ୍ଠିର ମହାରାଜ, ତୁମର ରାଜସୂୟ ଯଜ୍ଞ ପୂର୍ଣ୍ଣ ହବ ଏଇ ବାଲ୍ମୀକି ଯଦି ଭୋଜନ କରି। ଦେଖନ୍ତୁ ଭଗବାନ ଯେଉଁଠି ଭକ୍ତର ପରିଚୟ ଦେଉଛନ୍ତି, ଭକ୍ତ ସେଠି ନିଜକୁ ଅଭକ୍ତ ବୋଲି ପରିଚୟ ଦେଉଛି। ଆଉ ଭଗବାନ ବହୁତ କଷ୍ଟରେ ଭୀମସେନ ଆଉ ସେ ତ ବଳୁଆ ମାଟି ବସିଲେ, କହିଲେ ଧୁଅ ପାଦ, କ'ଣ ପାଦ ଧୁଆ ହେଲା, ଫୁଲ ଚନ୍ଦନ ଦେଲେ, ଯୁଧିଷ୍ଠିର ମହାରାଜ ପୂଜା କଲେ, ବସେଇଲେ, କହିଲେ ଓହୋ ଏଭଳି ବ୍ରାହ୍ମଣ ଏଭଳି ଭକ୍ତ ଅଛନ୍ତି ଯିଏ ନ ଖାଇଛନ୍ତି ବୋଲି ମୋର ଆଶୟ ଯଜ୍ଞ ଅତୃପ୍ତି ରହିଛି। ବସେଇଲେ, ବସି ଚନ୍ଦନ ଫୁଲ ଦେଲେ, କହିଲେ କୃଷ୍ଣ ଆଣ ପାଞ୍ଚାଳି ଆଣ ଯାହା ସବୁ ରୋଷେଇ ହେଇଛି ରଖାଲ। ଆଜ୍ଞା ଆଗେ ତ ଖାଇବେନି, କୃଷ୍ଣ ଅଛନ୍ତି ଭଗବାନ କୃଷ୍ଣ। କହିଲେ ମା ଆଉ ପ୍ରଭୁ ଖାଇଛନ୍ତି ନା ନାହିଁ? ହଁ ପ୍ରଭୁଙ୍କର ପାଖରେ ଭୋଗ ଲାଗିଯାଇଛି, ଆପଣ ପାଉ। କହିଲେ ଆଚ୍ଛା ପ୍ରଭୁଙ୍କ ପାଖରେ ଭୋଗ ଲାଗିଯାଇଛି? ଆଜ୍ଞା ସବୁ ଆଇଟମ୍କୁ ମିଶେଇଦେଲେ ଖାଇଦେବେ, ଖାଇଲେ, ଖାଇକି ଉଠିଲେ। ଭଗବାନ କ'ଣ କହିଥିଲେ? ସେ ଭକ୍ତ ଖାଇସାରିଲେ ଶଙ୍ଖ ବାଜିବ କି ଶଙ୍ଖ ବାଜୁନି? ଭଗବାନ ଶଙ୍ଖକୁ ପିଟୁଛନ୍ତି, ରେ ଶଙ୍ଖ ରେ ପଞ୍ଚଜନ କାହିଁ ବାଜୁନୁ? ଆରେ ଏଇ ଭକ୍ତ, ଏ ଭକ୍ତ, ଏ ଭକ୍ତ ଭୋଜନ କଲେ ଯୁଧିଷ୍ଠିର ମହାରାଜାଙ୍କର ଯଜ୍ଞ ପୂର୍ଣ୍ଣ ହେଲା, ବାଜ ଶଙ୍ଖ, ଶଙ୍ଖ ବାଜୁନି। ଭଗବାନ କହିଲେ ଏଇ ଭକ୍ତ ପ୍ରତି କିଏ ଅପରାଧ କରିଛି କୁହ, କାହାର ଅପରାଧ ଅଛି? ପାଣ୍ଡବମାନେ କହିଲେ ଆଜ୍ଞା ଆମର କିଛି ଦୋଷ ନାହିଁ। ଦ୍ରୌପଦୀ କହିଲେ ସେ ସତୀ ତ, କହିଲେ ପ୍ରଭୁ ମୁଁ ଟିକେ ତାଙ୍କ ପ୍ରତି ଜାତି ଆକ୍ଷେପ କରିଦେଲି ନା, କାହିଁକି
ନା ମୁଁ ଦେଖିଲି ସେ ସବୁ ପ୍ରକାର ପ୍ରସାଦକୁ ମିଶେଇକି ଏକାଥରେ ମିଶେଇଦେଲେ ମିଶେଇକି ଖାଇଲି। ମୁଁ ମାଲପୁଆ ରଖିଥିଲି ଅଲଗା, ଗୋଲାପଜାମୁ ଅଲଗା ରଖିଥିଲି, ଖଟା ଅଲଗା ରଖିଥିଲି, ମିଠା ଅଲଗା ରଖିଥିଲି, କଷା ଅଲଗା ରଖିଥିଲି, ଅର୍ଣ୍ଣ ଡାଲି ସବ୍ଜି। ମୁଁ ଭାବିଲି ଏଇ ଭକ୍ତ ଖାଇଲେ ଗୋଟିଏ ପ୍ରସାଦ ଖାଇଲା ବେଳେ କହିବ ଓହ ବଢ଼ିଆ ହେଇଛି, ଶାଗଟା ଭଲ ହେଇଛି, କ୍ଷୀରଟା ଭଲ ହେଇଛି, ଏଇଟା କହିବେ। ମୁଁ ଏଇଟା ଶୁଣିବା ପାଇଁ ମୁଁ ଅଲଗା ଅଲଗା ଆଇଟମ୍ ଏତେ ସୁନ୍ଦର ଭାବରେ ମୋର ସମସ୍ତ ରୋଷେଇ କୌଶଳକୁ ଆଜି ମୁଁ ଲଗେଇଥିଲି, ମୁଁ ବେକାର ହେଇଗଲା। ମୋ ମନ ଭିତରେ ଭାବିଲା ଆରେ ଇଏ ତ ଜନ୍ମ ହେଇଛି ଚଣ୍ଡାଳ କୂଳରେ, ଇଏ ତ ଅଇଁଠା ଖାଇବା ଲୋକ, ଇଏ କେଉଁଠି ଖାଇ ଶିଖିବେ, ସବୁ ମିଶେଇ ଖାଇଦେଲେ। ଏଇଟା ଆଜ୍ଞା ମୋର ଅପରାଧ କହିଲେ ଦ୍ରୌପଦୀ ତୁମେ ପଚାର ଦେଖ, ଭକ୍ତ ଲୁଚିକି ଚାହିଁଲେ ବି ତା ଭକ୍ତିକୁ ତାର ଭକ୍ତିର ମହିମାକୁ ପ୍ରକଟ ନ କଲେ ଭଗବାନ ପ୍ରକଟ କରିଦେବେ, ତା ବ୍ରହ୍ମନ୍ୟତାକୁ ପ୍ରକଟ କରିଦେବେ। କହିଲେ ପ୍ରଚାର ତାନ ସେ କାହିଁ ମିଶେଇକି ଖାଇଲେ। ଦେଖ ପାଣ୍ଡବମାନଙ୍କୁ ଜ୍ଞାନ ଦେବା ଭଳି ଲୋକ ପାଣ୍ଡବର ରାଜଧାନୀରେ ଚଣ୍ଡାଳ କୂଳରେ ଜନ୍ମ ହେଇଥିବା ଲୋକ ସୁପୋଜ ବାଲ୍ମୀକି। ସେ କହିଲେ ମା ଭୋଗ ଭଗବାନଙ୍କ ପାଖରେ ଲାଗେ, ତ ଭଗବାନ ତୁମେ ଯେତେ ରୋଷେଇ କରିଦେଲ ତ ସବୁ ଭଗବାନ ଭୋଜନ କଲେ, ଭଗବାନ ଭୋଜନ କରିସାରିଲା ପରେ ସେଟା ପ୍ରସାଦ ହେଇଗଲା। ମୁଁ ତ ଚାଣ୍ଡାଳ ଘର ଲୋକ, ମୁଁ ଭଗବାନଙ୍କ ପ୍ରସାଦ ପାଇବି, ଭକ୍ତ ପ୍ରସାଦକୁ ପାଏ, ସେ ବସ୍ତୁର ପଦାର୍ଥ ବସ୍ତୁ ସ୍ୱାଦକୁ ପାଏ ନା। ମୁଁ ଯଦି ସବୁ ଜିନିଷକୁ ମିଶେଇକି ନ ପାଇଥାନ୍ତି ତାହେଲେ ମୁଁ ଶାଗ ଖାଇଲା ବେଳେ କହିଥାନ୍ତି ଶାଗଟା ଭଲ ହେଇଛି, ଖଟା ଖାଇଲା ବେଳେ କହିଥାନ୍ତି ଖଟାଟା ବେଶୀ ଖଟା ହେଇଯାଇଛି। ତାହେଲେ ଶାଗଟା ବି ପ୍ରସାଦ, ଖଟାଟା ବି ପ୍ରସାଦ ଆଜ୍ଞା, ମୋର ଭଗବାନଙ୍କ ନିକଟରେ ପ୍ରସାଦ ନିକଟରେ ଅପରାଧ ହେଇଥାନ୍ତା। ମୁଁ ପାୟସକୁ ମିଠା କହିଥାନ୍ତି, ଲିମ୍ବ ପିତାକୁ ପିତା କହିଥାନ୍ତି, କଲରାକୁ ପିତା କହିଥାନ୍ତି, ମୋର ଅପରାଧ ହେଇନଥାନ୍ତା ଭଗବାନଙ୍କ ନିକଟରେ? ଭଗବାନ ଯେଉଁଟା ପାଇଛନ୍ତି ମୋର ଅପରାଧ ହେଇନଥାନ୍ତା ଆଜ୍ଞା? ସେଇଥିପାଇଁ ମୁଁ ସବୁ ମିଶେଇଦେଲି, ମିଶେଇକି ପାଏ ଆଜ୍ଞା। ଚଣ୍ଡାଳ ଲୋକ ମୋତେ କ୍ଷମା କରିବେ, ଆଉ ମା ମୋତେ କ୍ଷମା କରିବେ ଆଜ୍ଞା। ଏତିକି କହୁ କହୁ ଶଙ୍ଖ ବାଜିଲା, ଏତିକି କହୁ କହୁ ପଞ୍ଚଜନ ଶଙ୍ଖ ବାଜିଲା। ଭଗବାନ କହିଲେ ଯୁଧିଷ୍ଠିର ମହାରାଜ ବର୍ତ୍ତମାନ ବ୍ରାହ୍ମଣଙ୍କର ଭୋଜନ ହେଇଗଲା, ବ୍ରାହ୍ମଣ ସନ୍ତୁଷ୍ଟ ହେଇଗଲେ, ଯା ଆସି ଫେରିକି ଆସିଲେ। ଭଗବାନ ଯେଉଁ କହିଥିଲେ ଯେ ମଦଭକ୍ତ ସୁପଚମ ପ୍ରିୟମ, ନିଚ କୂଳରେ ଅଧମ କୂଳରେ ଜନ୍ମ ହେଲେ ବି କିଏ ତାର ବ୍ରହ୍ମଣ୍ୟତା ଅଛି, ଅସୁର କୂଳରେ ଜନ୍ମ ହେଲେ ପ୍ରହ୍ଲାଦ କ'ଣ ହବ? ବ୍ରହ୍ମଣ୍ୟଶୀଳ ସମ୍ପନ୍ନ, ଶୀଳ ସମ୍ପନ୍ନ ଆଜ୍ଞା। ଅସୁର କୂଳର ଲୋକମାନେ ସ୍ୱାଭାବିକ ଆଶ୍ଚର୍ଯ୍ୟ ଆଉ କ'ଣ ହୁଅନ୍ତି? କ୍ରୋଧୀ ତାଙ୍କର ସ୍ୱାଭାବିକ ଥାଏ ଗର୍ବ, କିନ୍ତୁ ପ୍ରହ୍ଲାଦ ଶୀଳ ଭୂଷଣ, ଅତି ସୁସ୍ୱଭାବ ପ୍ରହ୍ଲାଦ, ଭାରି ସୁସ୍ୱଭାବ। ବାପାଙ୍କୁ ଯେତେବେଳେ କଥା କହିଛନ୍ତି ହାତ ଯୋଡ଼ିକି ପ୍ରଣାମ ବିନା କେବେ କଥା କହିନା, ଯେଉଁ ବାପା ତାଙ୍କୁ ମାରିବା ପାଇଁ ସବୁ ଶୁଣିବେ କାଲିଠାରୁ। ପ୍ରହ୍ଲାଦ ମହାରାଜ ତାଙ୍କର ସ୍ୱଭାବ ଏମିତି, ହିରଣ୍ୟକଶିପୁ ସର୍ପ ହେଲେ ବି କିନ୍ତୁ ପ୍ରହ୍ଲାଦଙ୍କୁ ଦେଖିଦେଲା ମାନେ ତାଙ୍କ ସ୍ୱଭାବ ପଳାଏ, ସେ ଆଦର କରନ୍ତି, ସବୁବେଳେ ଚାହାନ୍ତି ମୋର ପ୍ରହ୍ଲାଦ କେମିତି ମଣିଷ ହଉ, ମୋ ଧାରାରେ ଚାଲୁ, ମୁଁ ତାକୁ ରାଜନୀତିର ଶିକ୍ଷା ଦେବି, ମୁଁ ତାକୁ ରାଜା କରେଇବି, କିନ୍ତୁ ସେ ବୁଝିପାରୁନାହାନ୍ତି ପ୍ରହ୍ଲାଦର ସ୍ୱଭାବ କେମିତିକା ସ୍ୱଭାବ। ସେ ଭଗବାନଙ୍କର ଗୁଣ ଧରିକି ଆସିଛନ୍ତି, ସେ ସଂସାର ଲୋକର ଗୁଣ ଧରି ନାହାନ୍ତି, ଅତି ସୁକୁମାର ଗୁଣ ତାଙ୍କର, ଅତି ସୁଶୋଭିତ ଗୁଣ, ଶୀଳ ସମ୍ପନ୍ନ, ସତ୍ୟ ସନ୍ଧ ଜିତେନ୍ଦ୍ରିୟ, ଅତି ସତ୍ୟ ପ୍ରତିଜ୍ଞା ଆଉ ଜିତେନ୍ଦ୍ରିୟ, ଇନ୍ଦ୍ରିୟମାନଙ୍କୁ ଜୟ କରିଥିଲେ। ଏଇ କଥାଟିରେ ମୁଁ କଥାକୁ ବିଶ୍ରାମ ଦେଉଛି। ଆତ୍ମବତ୍ ସର୍ବଭୂତାନାମ ଏକ ପ୍ରିୟ ସୁହୃତ୍ତମ, ନିଜ ସଦୃଶ ସମସ୍ତଙ୍କୁ ଭଲ ପାଉଥିଲେ, ସମସ୍ତଙ୍କୁ ଭଲ ପାଉଥିଲେ ଆଉ ସମସ୍ତଙ୍କ ନିକଟରେ ଭଗବାନ ଦର୍ଶନ କରିଥିଲେ ସମସ୍ତଙ୍କ ନିକଟରେ। ଏ ପ୍ରହ୍ଲାଦଙ୍କର ଗୁଣ ମୁଁ କ'ଣ କହିବି, ତା'ପରେ ବହୁତ ଗୁଣ ବହୁତ ଶ୍ଳୋକରେ ଅଛନ୍ତି, ମୁଁ ଏଇଠି କଥାକୁ ବିଶ୍ରାମ ଦେବି, ଆସନ୍ତାକାଲି ସଂକ୍ଷେପରେ ତାଙ୍କର ଗୁଣ କିଛି କହି ଆମେ ଆଗକୁ ବଢ଼ିବା, କାରଣ ସାତ ଆଠଟି ଅଧ୍ୟାୟ ଗୋଟିଏ ଭାଗ ସପ୍ତାହରେ ଗୋଟିଏ ଅଧ୍ୟାୟ ଦୁଇ ଅଧ୍ୟାୟ ମୋ ପାଇଁ କହିବା ବହୁତ କଷ୍ଟ, ତେଣୁ ପ୍ରଭୁଙ୍କ ଦୟାରୁ ଯେତିକି କଥା ଯାଉଛନ୍ତି ଆପଣମାନେ ସହଯୋଗ କରିବେ, ସ୍ଥିର ଚିତ୍ର ଶୁଣିବେ, ଭଗବାନ ଆମକୁ ଆଶୀର୍ବାଦ କରିବେ, ପ୍ରହ୍ଲାଦ ମହାରାଜ ଆଶୀର୍ବାଦ କରିବେ।